परमहंस परिव्राजिताचार्य अष्टोद्धत श्रीमद्गौर गोविंद स्वामी श्री गुरुदेव की जय। जय विष्णुपाद परमहंस परिव्राजिताचार्य अष्टोद्धत श्रीमद्भक्तास्वामी महाराज की जय। जय विष्णुपाद परमहंस परिव्राजिताचार्य अष्टोद्धत श्रीमद् अभय चरणारविंद भक्तिवेदांत स्वामी श्री प्रभुपाद जी महाराज की जय। जगत गुरु श्री भक्ति सिद्धांत सरस्वती ठाकुर श्री प्रभुपाद जी महाराज की जय। अनंत कोटि वैष्णव भक्त वृंद की जय। श्री श्री गौर नितार श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय। राधा गोपीनाथ जी राधा गोपाल जी की जय। भगवान वामन देव की जय। भक्त पवर बलि महाराज की जय। तुलसी देवी की जय। भक्ति देवी की जय। संवेद वैष्णव भक्त वृंद की जय। निताई गौर प्रेमानंदे। ओम ज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्री गुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौर गोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। 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 सर्वप्रथम वर पर हमारा देव गुरुदेव श्री श्रीमद गौर गोविंद वसन गुरुदेव वंदना भय चरण कमल पर समर्पित हो कृपा भिक्षा करी एवं प्रणति निवेदन पूर्वक संस्कार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरणारविंद भक्ति वेदांत स्वामी प्रभुपाद जी महाराज चरण कमल रे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल तले प्रणति निवेदन पूर्वक एवं कृपा भिक्षा पूर्वक उपस्थित श्रोता वैष्णव मानंकु प्रणति निवेदन करी प्रभु श्री श्री जगन्नाथ बलदेव सुभद्रा महाराणीकर महत् कृपार आमने स्थान श्रीमद भागवतम अष्टम स्कंदर सुखदेव गोस्वामी मुखर आम मैंने महाराज बलि महाराज चरित श्रवण करुचे गत काली कथा जो विश्राम थे तार सम्यक स्मरण कर आम मैंने आगे जावा प्रभु वामन देव भूगच्छक नामक स्थान बलि महाराज यज्ञ स्थल प्रवेश करपट बलि भगवान को समस्त प्रकार स्वागत अभ्यर्थना दे साधारण ब्राह्मण बोले ज्ञान करके आज पचार ब्राह्मण किंग करवामते तुम कौन आवश्यक तुम्हें क्यों वस्तु मो निकट चाहू भगवान नीरव रही निष्कपट बोली निजे कही गां कांचनम दीपम अश्वम रथम तुम जहा इच्छा तुम्हें मागि बलिंग निकट रही अनुमति पाइला भगवान मामनदेव आम शुणु गत काल कौन मागिले तस्मात तत्व त्रिणी पड़ानी
मोर तीनी पाद हे वरदश्रव तुम्हें चाहिए बहुत बड़ा दे पार सम्मितानि मम पद भगवान आंगुठी देखे कहते बड़ी को छलना करने मो पाद तीनिपाद भूमि दब बड़ी महाराज जिते निष्कपट थे से प्रथम थर पर जीवन में जन भेटी जड़े भिक्षार्थी को आज दानी बड़ी निकट में सबुठ कम दान मगुच संसार के ही दान कृतार्थ नहले से बड़ीद्वार को आसन किंतु बड़ीद्वार आसिकी तीनिपाद भूमि मागवा लोक भगवान प्रथम कहीं छलना कर गत का वार्तालाप शुणुले बलिवंदन बड़ी को कहीं भगवान वंदन कले से स्वामी लिखुं ये गोटी है कारण बड़ी भगवान का आगे टे अहंकार अहंकार निजर स्थिति को प्रकाश कले लोकानाम अति एक ईश्वरम तीन लोकर मु एकमात्र ईश्वर मु बड़ी तुम जहां मागार अच्छे माग कारण बड़ी दरबार को यदि किए आसे आ बड़ी दरबार भिक्षा मागे आउ कह निकट भिक्षा मागती से व्यक्ति आउ कह निकट भिक्षा मागंता यहाँ बड़ी सम्मान प्रति आंच आसे मांग बचु भी समाराध्य लोकानाम एक ईश्वर तुम्हें कते अबुद्धिमान मत वचन में संतुष्ट कल आते सुंदर बुद्धिमान वचन देल बारक है मगुच तीनिपाद भूमि तुम्हें जान लुम बहुत तुम स्त्री आसव घर दरकार जगह दरकार धन दरकार सब वस्तु दरकार मो निकट मागि कल भगवान मैंने शुणु भगवान छलन जब सतटी श्लोक कहले ये सतटी श्लोक हूँ ये समाज पर प्रभु अमृत वर्षण कले कि बड़ी को छलना कर बड़ी निष्कपट बुझे ये ब्राह्मण हूँ आजगर वृत्तिर ब्राह्मण ये सन्तुष्ट हूँ आज गत का कथ जो विश्राम रखी थे भगवान कहले देख बड़ी मुझे तीन पाद सन्तुष्ट नी नववर्ष सहित सप्तीप मत दान कले भी सन्तुष्ट हो पारे कारण जहाँ इंद्रिय संयम ना सी कौनसी कौनसी वस्तु सन्तुष्ट विषय कौनसी वस्तु सन्तुष्ट हो पारे ये अनुभव किए दूसरी ना संसार में सबुठ अधिक विषय भोगी लोक किए जजाति महाराज भागवत प्रसंग अच्छा जो मान की श्रवण कले हिंदू लोक मान खराब लगे भागवत जो जो मान चरित्र अच्छा समस्त मुक्तात्मा द्वारा मान सब शिक्षा दि जाऊ जजाति महाराज शुक्राचार्य निकट अभिशाप पाइला बहुत मन दुख कले आत्री को देवजानी को भोग कर कांदिले कह देख मोर बेस लस है आपण झीर बेस लस हो मु बुढ़ा आई गला कांदिले जो सत कथ किए कहले शुक्राचार्य तो बड़ा भूल काम कर देली मो जोई जदि बुढ़ा है मोर झीर जो मन अच्छी ना वास्तविक मु मोर भीतर खेती करी कहले ठीक अच्छे तुम्हें जो अनुताप करो तुमको जौवन तुम फेरी पाइब जदि तुमको कहीं जौवन गोटे दिए देख संसार रे प्रथम संसार रे अधिक विषय भोगी राजा जजाति महाराज गोटे क्वालिफाइड स्त्री को बहुत अति योग्य पत्नी संसार रे सबुठ विद्वान झील देवदान आज पुआ को जा मगुच पुआ तुम मो बुढ़ा अवस्था टा नि मत जुवक अवस्था टा दि पु मान कहे कहीं मुझे आउ भोग कर संसार एवं पुत्र दे सब पुत्र मना कर दे गोटे पुत्र देले एवं जुवक अवस्था प्राप्त करी बहु भोग कले शेषर तर उद्गार भागवत दिगला जो माने अजितेंद्रिय जो माने इंद्रिय उदय करना से मानु सब प्रकार वस्तु दिया गले भी संतुष्ट हेबे नि खाली श्लोक टी कोइ लेकिन व्याख्या कर नथि दुटी श्लोक प्रसिद्ध श्लोक भागवत रे न जातु काम कामेन उपभोग्येन साम्यते हविसा कृष्ण पद्मनी भूये बाधिवर्तते संसार गोटे भूल धारणा बा साधक मन गोटे भूल धारणा आसवा उचित ना मोर कामना आसुची कामना टाक भोगीदे बोध हुए कामना शांत होना मुझे अनुभव मुन निर्लज व्यक्ति मो पु पाखे जौवन लगे आज मु संसार को भोगे मोर अनुभव को भागवत दौर बेले बेले बहुत साधु साधु लोग से चिंता करे मोर तो साधु जीवन जीवन इंद्रिय संयम हो ग्रस्त हो गले तुम इंद्रिय संयम हम ना आगर प्राचीन काल में गुरुकूल क्या बहुत करने अनुमति दि जाऊला क्या ब्रह्मचारी जीवन में संयत हम ताक करने दिजा आहरी फल डाउन हो संयत ब्रह्मचारी मान भी दिया ठीक अच्छे संयत ब्रह्मचर्य पालन कर से गले गृहस्थ आश्रम फसवनी तो जी असंजत सी तो गृहस्थ आश्रम चल गए आहुरी असंजत वैदिक सभ्यता एत सुंदर सभ्यता थी पचीस वर्ष भितर तार होल लाइफ स्ट्रक्चर को बढ़ा जाता गुरु गढ़ुले आगे ब्रह्मचर्य शिक्षा दिया जो मैंने इरेगुलेटिव लाइफ ତାଙ୍କର ଜୀବନର ଶୃଙ୍ଖଳା ନାହିଁ ସେମାନେ ବ୍ରହ୍ମଚର୍ଯ୍ୟକୁ ମେଣ୍ଟେନ୍ କରିବା ବା ବ୍ରହ୍ମଚର୍ଯ୍ୟ ଜୀବନକୁ ରଖିବା ବହୁ କଷ୍ଟ ଗୁରୁ ଦେଖିବେ ଷ୍ଟଡି କରିବେ ଠିକ୍ ଅଛି ବର୍ତ୍ତମାନ ସେ ରଖିପାରୁଛି ସଂଯୋଗ ଅଛି କିନ୍ତୁ ଭବିଷ୍ୟତ ରଖିପାରିବେନି ନଷ୍ଟି ବ୍ରହ୍ମଚାରୀ ହେଇପାରିବେନି ଗୁରୁଙ୍କ ଅନୁମତିରେ ସେ ଯାଇ ବିବାହ ହେବ କିନ୍ତୁ ଏଇଟା ଫଲ୍ସ ଆଇଡିଆ ଏଇଟା ଗୋଟେ ଭୁଲ ସଂସାରର ଆଇଡିଆ ମୋର ଭୋଗ କାମନା ଆସୁଛି ମୁଁ ଭୋଗିଦେଲେ ଶାନ୍ତ ହେଇଯିବ ନା ସବୁଠୁ ଅଧିକ ଭୋଗିଛନ୍ତି ଯାତି ମହାରାଜ ସେ କହିଲେ ନ ଯାତୁ କାମ साम्यते उपभोग द्वारा काम्य वस्तु जहां करुचे प्राप्त हो शांत हवनी तर गोटे उदाहरण कहते हबिषा कृष्ण पद्मनी भूये बाधिवर्तते घिरे अग्निटा अग्नि घिटा को ढाल अग्नि कौन हम निर्वापित हब ना बढ़ बढ़ ଇନ୍ଦ୍ରିୟ ମାନେ ସର୍ପସଦୃଶ ଭଗବାନ ତାଙ୍କୁ କହୁଛନ୍ତି ବୁଝାଉଛନ୍ତି ଦେଖ ବଳି ମୁଁ ଯଦି ମନ ଦ୍ୱାରା ତିନି ପାଦ ଭୂମିରେ ସନ୍ତୁଷ୍ଟ ନ ହେବି ନବବର୍ଷ ସହିତ ସପ୍ତ ଦୀପକୁ ଦେଇଦେଲେ ମୁଁ ସନ୍ତୁଷ୍ଟ ହେବିନି ଆଉ ସନ୍ତୁଷ୍ଟ ହେଉଛି ଆଉ ସିଏ ଗୋଟେ ହଁ ଜୟ ମହାରାଜଙ୍କର ଆଉ ଗୋଟେ ଶ୍ଳୋକ ଅଛି ଯାହାର ମନ ସଂଯୋଗ ନାହିଁ ଯତ୍ ପୃଥିବ୍ୟାପୃହି ଯବ ହିରଣ୍ୟ ପଶବ ସ୍ତ୍ରୀ मदुयंती मन प्रता पुंस काम हतश्यति ये वाणी के सुनिया पाई संसार की प्रस्तुत नाते आज्ञा भागवत वाणी तदवाग विसर्ग विप्लव जनता विप्लव जनता अघर विप्लव हूँ भागवत वाणी बड़ कड़ा कथा जनता मैंने पाप करना से अघर ये विप्लव सृष्टि कर सुख मुख आद मुख ये संसार सबुठ बड़ वैरागी कहते जी केवल वस्त्र खंडे पिंधन कौन वस्त्र वस्त्र कौ पिंधे ना दिग वसना वायु वसना बात वसना सी लक ना घर कथा कह बड़ सुंदर कथा कहले जब पृथ्व्या ब्रूही जब संसार जिते पृथ्वी ब्रूही अच्छी शस्यादि जबादि हिरण्य सब सुना गोटे लोक दिजाक पृथ्वीर सी निजे कह मो सब राजा आबुदिन अधिक भोगी पुआ निकट एक्सचेंज कर यूथ को वर्ल्ड को देली यूथ को आनली पुणी भी मुझे आटिस्फाए हिरण्य पशव सब घोड़ा हाथी दिजाव आ स्त्री सब स्त्री को भोगे दिजाव न दुहती मन प्रीत पुंस काम हाथ ता मन केवे प्रीति हो पार कारण पुंस व्यक्तिर काम हत सीधे जार मन को काम हत कर सबुत लगे दिंत धन में भी जार मन हत हो कदापि साटिस्फाइड हो कोटिपति हो गले भी साटिस्फाइड ସନ୍ତୋଷ ହଉଛି ସଂସାରରେ ପରମ ନିଧାନ। ଗତକାଲି ଆମେ ଶୁଣିଥିଲେ ବାୟୁ ପିବନ୍ତି ପବନା ସର୍ପ ପିବନ୍ତି ପବନା ନହି ଦୁର୍ବଳାସ୍ତେ, ସାପ ପବନ ପିଇକି ସନ୍ତୁଷ୍ଟ ହେଇଯାଉଛି କିନ୍ତୁ ମଣିଷକୁ ସବୁ ଦିଆଗଲେ ବି ସେ ସନ୍ତୁଷ୍ଟ ନାହିଁ। ହେ ତୁମେ ଆଗରେ କାହିଁ ବସିଲ, ତୁମକୁ କିଏ କହିଲା ଆଗରେ ବସିବାର ନାହିଁ ଛୋଟ ମାତାଜୀ, ବୁଝିଲ କି ଆଗରେ ବସିଲେ କଥା ନାହିଁ, ପଛକୁ ଉଠେଇ ଦେବି କଥା ହବାର ନାହିଁ। ଭଗବାନ ସମାଜକୁ ବାମନ ଦେବ ସମାଜକୁ ବହୁତ ସୁନ୍ଦର ଶିକ୍ଷା ଦଉଛନ୍ତି, କିଏ ସଂସାର ସୁଖୀ ରହିବ ସେ ସାଧୁ ହଉ ଏ ସମସ୍ତଙ୍କ ପାଇଁ। ଭାଗବତରେ କେହି ଭାବିବା ଉଚିତ ନାହିଁ ଏଇଟା ଗୋଟେ ଭୁଲ କାରଣ ଲୋକଙ୍କର ମେସେଜ ଗୋଟେ, ଏଇଟା ଗୋଟେ ଇସ୍କନ ଧର୍ମ, ଇସ୍କନର ଏତିକି ପାୱାର ଅଛି, ଆମର ଫାଉଣ୍ଡର ଆଚାର୍ଯ୍ୟଙ୍କର ଏତିକି ପାୱାର ଅଛି, ସେ ଚାହିଁଥିଲେ ଇଫ୍ ପ୍ରଭୁପାଦ ୱାନ୍ସ ହି କ୍ୟାନ୍ କ୍ରିଏଟ୍ ସୋ ମେନି ଫିଲୋସଫି ୟୁ ହାଭ୍ ସଚ୍ ପୋଟେନ୍ସିଆଲ। କିନ୍ତୁ ଆମେ ଆଜ୍ ଇଟ୍ ଇଜ୍ ଯାହା ଥିଲା ସେ ଯଥାଯଥ, ଯାହା ଆମ ଜେଜେ ଆମ ବାପା ଯାହା ଭଲ କରୁଥିଲେ ଯେଉଁ ଗୀତା ଭାଗବତ ଆମେ ସେଇଆ ହିଁ ସେଇ କଥା, ନୂଆ କିଛି କ୍ରିଏଟ୍ କରୁନୁ, କିନ୍ତୁ ଲୋକଙ୍କର ନୂଆ ଦରକାର। ଏଇଟା ପୁରୁଣା ଯେ କେବଳ ହିନ୍ଦୁସ୍ ନଟ ଅଦର ରିଲିଜନ୍ସ, ହିନ୍ଦୁ ପିପୁଲ୍ସ ଅଲଗା ରିଲିଜନ୍ର ଜିନିଷ ନାହିଁ। ଦେଖନ୍ତୁ ଆମର ମୁସଲମାନ ମୁସଲମାନ ଭାଇମାନେ ଆଜି ପର୍ଯ୍ୟନ୍ତ ଆଲ୍ଲାଙ୍କୁ ଡାକି ଡାକି ଚାଲୁଛନ୍ତି, ତାଙ୍କ ସ୍କ୍ରିପ୍ଚର ସେମାନେ ସାଟିସ୍ଫାଏଡ୍, ଖ୍ରୀଷ୍ଟିଆନ ମାନେ ଆଜି ପର୍ଯ୍ୟନ୍ତ ଯୀଶୁଙ୍କୁ ଡାକି ଯାଉଛନ୍ତି, ଦେ ଆର୍ ନଟ୍ କ୍ରିଏଟିଂ ନ୍ୟୁ ଗଡ୍ସ, ଦେ ଆର୍ ନଟ୍ ଫଲୋଇଂ ଅଦର ରିଲିଜନ୍ସ, ଦେ ଆର୍ ନଟ୍ କ୍ରିଏଟିଂ ରିଲିଜନ୍ସ, ମେ ବି ଦେ ହାଭ୍ ସମ୍ ଗ୍ରୁପ୍ସ, ମେ ବି ଦେ ହାଭ୍ ସମ୍ ସେପାରେଟ୍ ଗ୍ରୁପ୍ସ, ଷ୍ଟିଲ୍ ଦେ ଆର୍ ଫଲୋଇଂ ଦେ ଆର୍ ଅରିଜିନାଲ ଲିଟରେଚର ଆଣ୍ଡ ଅରିଜିନାଲ ଗଡ୍। ସେମାନେ ନିଜ ଭଗବାନଙ୍କୁ ମାନୁଛନ୍ତି ଆଉ ହିନ୍ଦୁମାନଙ୍କର ପଲିସ ହେଲା ଏତେ ଫଲ୍ସ ହେବ ସେମାନଙ୍କର, ଆମେ ତାଙ୍କୁ ଏଇଟା ଗ୍ରହଣ କରିବୁ, ସେଟାକୁ ସିଏ ଗ୍ରହଣ କଲା, ମୁଁ ଆଉ ଗୋଟେ ନୂଆ କିଛି କହିବି। ଏଇଟା ହେଲା ହିନ୍ଦୁ ଲୋକଙ୍କର ସଂସ୍କୃତିର ପତନର କାରଣ। ବାସ୍ ଆମର ଆମର ଗୋଟିଏ ଶାସ୍ତ୍ର, ଗୋଟିଏ ଭଗବାନ, ଭଗବତ ଗୀତା ଭାଗବତକୁ ହିନ୍ଦୁମାନେ ହିଁ ମାନୁନାହାନ୍ତି ଆଉ ସମସ୍ତେ ମାନୁଛନ୍ତି, ସମସ୍ତେ। କାଲି ଜଣେ ଭାଇ ଲେଖିକି ସେ ଦେଇଛନ୍ତି ନା ଗୀତାରେ ଭଗବାନ କିଏ, ସେ ପ୍ରଶ୍ନ ଉତ୍ତର ମୁଁ କୋଟ କରିବି, ପ୍ରଶ୍ନ ଉତ୍ତର କରିବେ ତାଙ୍କ ସାତ ଦିନ ପେଣ୍ଡାଲ ରଖିବେ, ଯେତେ ପ୍ରଶ୍ନ ପଚାରିବାର ଅଛି ପଚାରିବେ, କେବଳ ପ୍ରଶ୍ନ ଉତ୍ତର ଚାଲିବ, ପ୍ରବଚନ ଭିତରେ ପ୍ରଶ୍ନ ଉତ୍ତର ହବନି। ଗୀତା ପଢିବେ ଆପଣ କହିବେ ଭଗବାନ କିଏ, ତାହେଲେ ଗୀତାକୁ କୃଷ୍ଣ କହିନାହାନ୍ତି, କୃଷ୍ଣ ଭିତରେ ଆଉ କିଏ ଥିଲେ, ଦୁଇ ଗୋଟେ ଥିଲେ ସେ ଭଲ କୃଷ୍ଣ କହି, ଯେଉଁଠି ବାରମ୍ବାର ବାରମ୍ବାର ଗୀତାର ଷ୍ଟାର୍ଟରେ ଯିଏ ଗୀତା ଆରମ୍ଭ କରିଛନ୍ତି ସେ ସନ୍ଧ୍ୟା ଲାଷ୍ଟ କନ୍କ୍ଲୁଜନ୍ ଦେଲେ ଯତ୍ର ଯୋଗେଇ ସର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ, କାଳେ କୃଷ୍ଣ କହିନଥିଲେ ଆଉ କିଏ କହିଥିଲେ ସନ୍ଧ୍ୟା କନଫର୍ମ କରୁଛନ୍ତି, ବ୍ୟାସ ପ୍ରସାଦା ସୁତବାନ, ମୁଁ ବ୍ୟାସଙ୍କର କୃପାରୁ ଏଇଠି ବସିକି ଶୁଣୁଛି। ତୁ ବ୍ୟାସ କାହା ନିକଟରେ ଶୁଣୁଛ, ଯୋଗ 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 ସ୍ୱରା କୃଷ୍ଣ ସ୍ୱୟଂ ସାକ୍ଷାତ କଥୟନ୍ତି, ଅଧ୍ୟାୟ ଗୋଟେ ଲୋକ କୃଷ୍ଣ କଣ ଭଗବାନଙ୍କୁ, ସେ ଆଜି ତା ମାନେ ଆଉ କିଏ କହିଲେ, କଣ ପଢେଇବେ ଆମର ପାଠ, ବହୁତ ଡିଫିକଲ୍ଟ। ଗୀତା ପଢିବେ ଗୀତା ମହିମାରେ କହିଯାଇଛି ଭଗବାନ କିଏ, ସମସ୍ତେ ମାନିପାରିବେନି, ସମସ୍ତେ ଗୀତା ଭାଗବତ ହରିନାମଙ୍କୁ ମାନିପାରିବେ, ସେ ଭଗବାନ ଜାଣି କହିଦେଇଛନ୍ତି, ବହୁନାମ ଜନ୍ମନାବନ୍ତି ଜ୍ଞାନମାନ ମାନଙ୍କ ପର୍ଯ୍ୟନ୍ତି ବାସୁଦେବ ସରମ ନୀତି ଫୁଲ୍ସ ରାସ୍କେଲ୍ସ ପ୍ରଭାତ ଫୁଲ୍ସ ଆଣ୍ଡ ରାସ୍କେଲ୍ସ ଦେ ଉଲ୍ ନଟ୍ ସରେଣ୍ଡର ଟୁ କୃଷ୍ଣ ପାର୍ଟିସିପେଟ୍ ଅଫ୍ ଅଦର୍ସ ଇଭେନ୍ ଦି ମୋଷ୍ଟ ଲର୍ଣ୍ଣେଡ୍ ପର୍ସନ୍ ଦେ ଆର୍ ନଟ୍ ଏବଲ୍ ଟୁ ସରେଣ୍ଡର ଟୁ କୃଷ୍ଣ ମୋଷ୍ଟ ଲର୍ଣ୍ଣେଡ୍ ପର୍ସନ୍ ବହୁତ ଦାମୀ ଦାମୀ ଜ୍ଞାନୀ ଲୋକ ସେମାନେ ବୁଝିପାରିବେନି କୃଷ୍ଣଙ୍କୁ, ଏଇଟା ତାଙ୍କର ଭଏସ୍ ନାହିଁ, ଏଇଟା ମାୟା ପଏଣ୍ଟ, ତାର ଜ୍ଞାନ ଯେଉଁ ଅଭିମାନ ଅଛି ମାୟା ତାକୁ ପୋଷଣ କରିବ, ଠିକ୍ ଅଛି ତାକୁ କେତେବେଳେ ଜ୍ଞାନୀ ହେଉଛି ସେଇଟା। ବାସୁଦେବ ସରମ ନୀତି ସ ମହାତ୍ମା ସୁଦର୍ଭ ଡେରି ରେୟାର ପର୍ସନ୍, ବହୁ ଜନ୍ମ ଭିତରେ ଆପଣ ପାଇବେ ଗୋଟେ ବ୍ୟକ୍ତିକୁ ଆଉ ସେ କନ୍ଭିନ୍ସ ହେବ କୃଷ୍ଣ ହେଉଛନ୍ତି ଭଗବାନ, ବହୁ ଜନ୍ମ ବିତେଇଲା ପରେ, କାରଣ କୃଷ୍ଣ ଯୋଉ କାମ କରୁଛନ୍ତି ଅତିମର୍ତ୍ତ୍ୟ କାମ, ସମସ୍ତେ ଦେଖୁଛନ୍ତି ନା, ସମସ୍ତେ ଭଗବାନ ହେବା ପାଇଁ ଚେଷ୍ଟା କରୁଛନ୍ତି, କେଉଁ ଭଗବାନ ମାରି ବସି ଚିନ୍ତା କରୁଛନ୍ତି, କାହିଁକି ତାଙ୍କ ମନ ଭିତରେ ଏ କ୍ୱେଶ୍ଚନଟା ଆସୁଛି କାହିଁକି, ତ ସମସ୍ତେ କାହିଁକି କୃଷ୍ଣ ହେବା ପାଇଁ ଚାହୁଁଛନ୍ତି, ରାମ ହେବା ପାଇଁ କାହିଁକି ଚାହୁଁନାହାନ୍ତି। ଦେଖୁଛନ୍ତି ନା, ଯେତେ ଓଭର ୱାର୍ଲଡରେ ଭଗବାନଙ୍କୁ ଆମ ଇଣ୍ଡିଆରେ ବାହାରୁଛନ୍ତି, ତା ଭିତରେ ଓଡ଼ିଶାରେ ଆଉ ସାଉଥ ଇଣ୍ଡିଆରେ ବେଶୀ। ଆପଣ ଉତ୍ତର ସାଇଡ୍ରେ କେବେ କହିପାରିବେନି କେହି କୁଆଡ଼େ ବୋଲି ବାଡ଼େଇ ପକେଇବେ, ସେ ଜାଣନ୍ତି ଯେ ରାମ ଆଉ କୃଷ୍ଣ, କାରଣ ସେମାନଙ୍କର କଂକ୍ରିଟ ଫିଲୋସଫି ଅଛି। ଆମର ଯେଉଁ ମତ୍ସ୍ୟ ଦେଶ ରହିଲା ନା, ଏ ମାଛ ମାଂସ ଖାଇଲେ ଆମ ମୁଣ୍ଡ ଏସବୁ, ଏ ଫିଲୋସଫି କ'ଣ ବୁଝିବେ, କ'ଣ କହୁଥିଲି, ହଁ ସମସ୍ତେ ରାମ ହେବା କେହି ଚାହୁଁନାହାନ୍ତି, ଯିଏ ଭଗବାନର ଡିକ୍ଲେୟାର କରୁଛି କିନ୍ତୁ ମୁଁ କୃଷ୍ଣ, କାହିଁକି କହିଲେ ରାମ କାହିଁକି ହେବେନି, ନା କୃଷ୍ଣଙ୍କର ଚକ୍ର ଅଛି, ଏ ଚକ୍ର ନଥିଲେ ବି ଆମେ ବଇଁଶ ଅଛି, ବଇଁଶା ଫୁଙ୍କି ଦେଇପାରିବେ, ବାଣ ଧନୁଷର ଧରିବାକୁ ପଡ଼ିବ। ରାମ ହେଲେ ସୀତା ଯେତେବେଳେ ରାବଣ ଆସିକି ଜୁଟିବ ନିଜ ସ୍ତ୍ରୀକି ନେବ, କିନ୍ତୁ କୃଷ୍ଣ ହେଇଗଲେ ଭଲ ସୁବିଧା ହେବ, ପର ସ୍ତ୍ରୀକୁ ହରଣ କରିବାକୁ ସୁବିଧା ହେବ, ସେଠି କୃଷ୍ଣ ବୋଲି ଡିକ୍ଲାର କରିବେ। ପ୍ରଭୁପାଦ ଗୋଟେ ବଢିଆ ବିଦେଶୀମାନଙ୍କୁ ବୁଝାନ୍ତି, ଡୋଣ୍ଟ ଥିଙ୍କ ୟୁ ୱିଲ୍ ବି ବିକମ୍ କୃଷ୍ଣ, ଡୋଣ୍ଟ ଥିଙ୍କ ଦ୍ୟାଟ ପର୍ସନ୍ ଦ୍ୟାଟ ପଏଣ୍ଟ, କେହି କୃଷ୍ଣ ବୋଲି ଭାବିଲେ ମୁଁ କୃଷ୍ଣ ହେଇଯିବି ବୋଲି, କାହିଁ କୃଷ୍ଣ ହେଇପାରିବନି ନା, ଆମେ ପ୍ରଥମେ ଗାଉଛୁ ଜୟ ରାଧା ମାଧବ କୁଞ୍ଜ ବିହାରୀ, ସେ ରାଧା ମାଧବ ଆଉ କୁଞ୍ଜ ବିହାରୀ କୁଞ୍ଜରେ ରୁହନ୍ତି। ତାପରେ ଗୋପୀ ଦାନ ମାଧବ, ସେ ଗୋପୀମାନଙ୍କୁ ବହୁତ ପ୍ରିୟ କରନ୍ତି। ତାପରେ ସମସ୍ତେ ଚାହିଁବେ ଆମେ ଗୋପୀଜନ ବଲ୍ଲଭ ହବୁ, ଗୋପୀମାନଙ୍କ ସହିତ ରହିବୁ, କିନ୍ତୁ ଗୋପୀମାନଙ୍କ ସହିତ ରହିବାକୁ ହେଲେ, ଗୋପୀଙ୍କୁ ପ୍ରୋଟେକ୍ସନ ଦେବାକୁ ହେଲେ ଗିରିବର ଧାରି ପାଡ଼ ଉଠିପାରିବ ତ, ସେଥିପାଇଁ ରେଡ଼ି ହେଇଥା। ଏ ଛୋଟ ପଏଣ୍ଟ ନାହିଁ, ସେଥିପାଇଁ ସମସ୍ତେ ବର୍ତ୍ତମାନ ସମସ୍ତେ କହୁଛନ୍ତି ଆମେ କୃଷ୍ଣ ହଉ, କେହି କହୁନାହାନ୍ତି, ଦେଖୁଛନ୍ତି ନା, ଇଏ ଗୋଟେ ଆଜି ବସିକି ଚିନ୍ତା କରୁଥିଲେ ଟ୍ରେନ ଲଗଲା, ସବୁ କଥା କେହି କହୁନାହାନ୍ତି ମୋର ରାମ, ସମସ୍ତେ ଡିମାଣ୍ଡ କରୁଛନ୍ତି ଆମେ କୃଷ୍ଣ। ଏଇଟା ହଉଛି ଗୋଟେ ଫ୍ୟାକ୍ଟ ଯେ କୃଷ୍ଣ ହଉଛନ୍ତି ଅଲ୍ ଆଟ୍ରାକ୍ଟିଭ, ଭଗବାନ ସର୍ବ ଆକର୍ଷଣୀୟ, କୃଷ୍ଣ ନାଁ କହିଲେ ମୋ ଆଡ଼କୁ ସମସ୍ତେ ଆଟ୍ରାକ୍ଟ ହେବେ। ସେଥିପାଇଁ ସବୁ ଇନକାର୍ନେସନ ଯେଉଁମାନେ ଫଲ୍ସ ଇନକାର୍ନେଟେଡ୍ ଗଡ୍, ସେମାନେ ସମସ୍ତେ ଆଗେ ଡିକ୍ଲାର କରୁଛନ୍ତି ମୁଁ ହଉଛି କୃଷ୍ଣ, ମୁଁ ହଉଛି କୃଷ୍ଣ। ବାରମ୍ବାର ମନା କରାଗଲା, ଭଗବତ ଗୀତାର ଆରମ୍ଭରେ ମହିମାରେ କଣ କରାଗଲା, ଏକ ଶାସ୍ତ୍ର ଦେବ ପିଉତ ଗୀତମ, ଏ ଗୋଟିଏ ଶାସ୍ତ୍ର ଦେବକୁ ପୁତ ଗୀତମ, ଏକ ଦେବ ଦେବକୀ ପୁତ୍ର, ଏ ସଂସାରର ଜଣେ ଦେବତା ଦେବକୀଙ୍କର ପୁତ୍ର। ବାସ ଭଗବାନ କେ ଜାଣ, ଗୀତା ପଢି ଆରମ୍ଭରେ କୁହାଗଲା, ଆଉ ଗୋଟିଏ ନାମ ଏକ ମନ୍ତ୍ର ତସ୍ୟ ନାମାନି ଜାଣି, ଆଉ ଗୋଟିଏ ସେବା କର୍ମାପ୍ୟ ତସ୍ୟ ଦେବସ୍ୟ ସେବା, ପୁଣି ବୁଝିପାରିବେ। ଭଗବାନ ସେଥିପାଇଁ ଷ୍ଟ୍ରେଟ୍ ମନା କରିଦେଲେ, ଆଉ ଭଗବାନଙ୍କ କଥାଟାକୁ ସମସ୍ତେ ଫଲୋ କରୁଛନ୍ତି, ଅବଜାନନ୍ତି ମାଂ ମୂଢ଼ା ମାନୁଷୀତ ନୁଆଶ୍ରିତ, ଏଇଟାକୁ ସମସ୍ତେ ବର୍ତ୍ତମାନ ୟୁଜ୍ କଲେ, ସମସ୍ତେ ଆମେ ଭଗବାନ ତୁମେ ଜାଣିପାରିବନି, ମୁଁ ମନୁଷ୍ୟ ରୂପରେ ଆସିଛି, ମନୁଷ୍ୟ ରୂପରେ ମୁଁ ଆସିଛି। ଏସବୁ ଜିନିଷ ବହୁତ ବଡ଼, ଯେଉଁଠି ଲୋକ ତାର ଜଣେ ପ୍ରବଚନ ପ୍ରବଚନ ମୁଁ ଏ କଥା ଏଥିପାଇଁ କହୁଛି, ସମାଜରେ ପ୍ରବଚନ ଦେବାକୁ ଆଉ ଇଚ୍ଛା ହିଁ ନାହିଁ, ଖୋଲା କଥା ମୁଁ ଆପଣ କହୁଛି, ଆଇ ଲୁଜ୍ ଅଲ୍ ମାଇ ଇଣ୍ଟରେଷ୍ଟ, ମୁଁ ସବ୍ ଇଣ୍ଟରେଷ୍ଟ 10 ବର୍ଷ ବକି 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 ସେ ଇଣ୍ଟରେଷ୍ଟ ମୁଁ ଛାଡ଼ିଦେବି, କେବଳ ଭକ୍ତ ସମାଜ ଠିକ, ଭକ୍ତମାନଙ୍କ ଭିତରେ ଆଲୋଚନା କଲେ ନିଜର କିଛି ରସ ମିଳିବ ନିଜ ଭଜନରେ, ବାହାର ଲୋକଙ୍କୁ କଥା କହିବା ଏତେ ଡିଫିକଲ୍ଟ, ସେମାନେ ବେସିକ୍ ଜିନିଷ ନାହିଁ ନା, ଭଗବାନ କିଏ ଜାଣନ୍ତି, ତେଣୁ ଶୁଣି କ'ଣ କଲ୍ୟାଣ ହବ, କ'ଣ କ'ଣ ସେମାନଙ୍କର କଲ୍ୟାଣ, ସେ ଶୁଣିବେ ବୁଝିବେ। ଗୋଟେ ଲୋକ, ସେ ଗାଉଁଲି ଲୋକ, ତା ମୁଣ୍ଡଟା ଢୁକିଛି ହରିନାମ କରେ, କେମିତି ସେଟା କୁଶୁଡ଼ା ନା, କୁଶୁଡ଼ା 4,000, 3,000, 4,000 ଲୋକ ବସୁଛନ୍ତି, ଆଜ୍ଞା କୃଷ୍ଣ ତ ମରିଥିଲା, ତାଙ୍କୁ ଜରାସର ମାରିଥିଲା, ମୁଁ କହିଲି ଜବରଦସ୍ତି ତୁମେ ମାରିବ ନା, କୃଷ୍ଣ ଚାହିଁଲେ ମରିପାରିବେନି। ମୁଁ କହିଲି ତୋତେ ବର୍ତ୍ତମାନ 10 ରାଉଣ୍ଡ ତ ଗୋଡ଼କୁ ଚଲେଇବି ଗୁଳି, କଳିଙ୍ଗ ହସ୍ପିଟାଲ ଫୋନ୍ ନେଇକି ତୁ ଭଲ ହେଇକି ଚାଲି ଆସିବୁ, କୃଷ୍ଣ ଦ୍ୱାରା ସର ବାଜିଗଲେ କ'ଣ ଜବରଦସ୍ତି କୃଷ୍ଣକୁ ମାରିବ ନା, ଆଜ୍ଞା ତ ଆମେ ଜାଣିଛୁ ମୁଁ ଭାଗବତ ପଢ଼ିଛ ନା, ଆଜ୍ଞା ଆମେ ତ ଜାଣିଛୁ ଶୁଣିଛୁ। ମୁଁ କହିଲି ହରିନାମ କରୁଛ ନା, ଆଜ୍ଞା ହରିନାମ କରୁଛୁ। ମୁଁ କହିଲି ବାପ ପୁଅ ରାତି ନିଦ୍ରା ମୁଗୁରା ପଛ ମେଲା,
ସମାଜର ବର୍ତ୍ତମାନ ଅବସ୍ଥା ସେୟା, ସମସ୍ତେ ହରନାମ କରିବେ, ମନ୍ଦିରକୁ ଯିବେ, ସବୁ କାମ କରିବେ, କିନ୍ତୁ ମୁଗୁରା ପଛ ହେଲା, କୃଷ୍ଣ ରାମ ନାହାନ୍ତି ମରିଯାଇଛି, ସରିଲା ଏଇ ଫିଲୋସଫି, ଏ ବଡ ଦୁଃଖର ବିଷୟ। ଦେଖ ସେମାନେ ମୁସଲମାନ ଭାଇମାନଙ୍କୁ ଦେଖ, ଖ୍ରୀଷ୍ଟିଆନ ଭାଇମାନଙ୍କୁ ଦେଖ, ସେମାନେ ଆଜି ପର୍ଯ୍ୟନ୍ତ ସନ୍ତୁଷ୍ଟ ହେଇକି ବିଶ୍ୱାସରେ ସେମାନେ ତାଙ୍କର ଅରିଜିନାଲ ଶାସ୍ତ୍ର ଅରିଜିନାଲ ଦେବତାଙ୍କୁ ରଖିଛନ୍ତି। ଆଉ ହିନ୍ଦୁମାନେ କଦାପି ଏଇ ଗୋଟିଏ ପଏଣ୍ଟରେ ବୁଝିବା ଏତେ କଷ୍ଟ, ଏତେ ବ୍ଲାଇଣ୍ଡ ଫଲୋଅର୍ସ, ଦେ ଆର୍ ବ୍ଲାଇଣ୍ଡ ଫଲୋଅର୍ସ, ଅନ୍ଧ ଧର୍ମାନ୍ଧ, କେହି ପଏଣ୍ଟ ଦେଖି ଚ୍ୟାଲେଞ୍ଜ ଦେଇ କାଟିପାରିବେନି। ଗୋଟିଏ ଶାସ୍ତ୍ର ଭଗବତ ଗୀତାରୁ ଆସିକି ଯୁକ୍ତି କରନ୍ତୁ, କୋଉ ପଣ୍ଡିତ ଅଛି ସିଏ କାଟିଦବ କୃଷ୍ଣ ଭଗବାନ ମନ୍ଦିର, ସଂସ୍କୃତ ଯଦି ପଢ଼ିଥିବ ସେଥିରୁ ସ୍ୱାମୀଙ୍କ ଟୀକା ଧରନ୍ତୁ, ଯୁକ୍ତି କରନ୍ତୁ। ତୁମେ ସଂସ୍କୃତ ପଢ଼ିନ, ମୁଁ ବି ପଢ଼ିନି, କିନ୍ତୁ ପଣ୍ଡିତ ମାନଙ୍କୁ ବସାନ୍ ଶାସ୍ତ୍ରାର୍ଥ କରନ୍ତୁ, ଧରା ପଡ଼ିଯିବି ଭଗବାନ କେସ୍। ପଣ୍ଡିତ ଦଳ ପ୍ରବଚନ ଦେଇସାରିଲେ, ସାତ ଦିନ ପ୍ରବଚନ ଦେଇସାରିଲେ, ପ୍ରବଚକ ଜଣେ ଶ୍ରୋତା ଉଠିଲା, କହିଲା ଆଜ୍ଞା ନଅ ଦିନ ମୁଁ ଶୁଣିଲି ରାମ ପାରାୟଣ, ଆଜ୍ଞା ଏହା ଭିତରେ ରାକ୍ଷସ କିଏ, ରାମ ରାକ୍ଷସ ନା ରାବଣ ରାକ୍ଷସ? ଶ୍ରୋତା ମୁଣ୍ଡ ପୁରା ଗୁରୁ, ଏ ବକ୍ତା ମୁଣ୍ଡ ପୁରା ପାଗଳ ହେଇଗଲା, କହିଲା 9 ଦିନ ବକି ସାରିଲିଣି, ଇଏ ପଚାରୁଛି ମତେ କଣ ରାମ ରାକ୍ଷସ ନା ରାବଣ ରାକ୍ଷସ? କହିଲା ଆଜ୍ଞା ରାବଣ ରାକ୍ଷସ ନୁହେଁ କି ରାମ ରାକ୍ଷସ ନୁହେଁ, ରାକ୍ଷସ ହଉଛି ମୁଁ। କହିଲା ରାବଣ ରାକ୍ଷସ ନୁହେଁ କି ରାମ ରାକ୍ଷସ, ରାକ୍ଷସ ହଉଛି ମୁଁ, କାରଣ ତୋ ଭଳିଆ ଶ୍ରୋତାକୁ ପାଏ। 7 ଦିନ ବକିଲା ପରେ ତୁ ପଚାରୁଛୁ ମତେ ରାବଣ ଅସୁର ରାକ୍ଷସ କି ରାମ ରାକ୍ଷସ? ବର୍ତ୍ତମାନ ସମାଜରେ ଲୋକମାନଙ୍କର ବୁଦ୍ଧି ହଉଛି ଏଇଭଳି ଛୋଟିଆ ଜିନିଷ ମୁଣ୍ଡ ଢୁକିବନି, ଫାଷ୍ଟ ଇଗୋ ଧର୍ମ, ମୁଁ ଯେ ଧର୍ମ ନେଇଛି ସେଟା ଠିକ ଆଉ, ଆରେ ଠିକ ଅଛି ତୁମେ ଭଗବାନଙ୍କୁ ମାନ, ଆଟଲିଷ୍ଟ ଦେଖନ୍ତୁ ଭଗବାନ କଣ କହୁଛନ୍ତି, ଛାଡ଼ ସେସବୁ କଥା ମୁଣ୍ଡରେ ଆସିଗଲା। ସନ୍ତୁଷ୍ଟ ରହିବା ଦରକାର, ଯଦୃଚ୍ଛାପନ୍ନେନ ସନ୍ତୁଷ୍ଟ ବର୍ତ୍ତତେ ସୁଖମ ନା ସନ୍ତୁଷ୍ଟ ତ୍ରିଭିଲୋକେଇ ଅଜିତାତ୍ମା ଉପସାଧିତେ। ଭଗବାନ କହୁଛନ୍ତି ଏ ବଳି, ଯିଏ ଅଜିତାତ୍ମା ତିନି ଲୋକର ବସ୍ତୁକୁ ପ୍ରାପ୍ତ ହେଲା ପରେ ବି ସେ କଦାପି ସନ୍ତୁଷ୍ଟ ହବନି। ତାମାନେ ମୁଁ ତିନି ପାଦର ଭୂମି ମାଗିନେଲା, ମୁଁ ଏତିରେ ସନ୍ତୁଷ୍ଟ, ମୋର ଅଧିକା ଦରକାର ନାହିଁ। ଆଉ ବ୍ୟକ୍ତି ସୁଖର କେମିତି ମାନେ ଯଦୃଚ୍ଛା ଉପପର୍ଣ୍ଣ, ପ୍ରାରବ୍ଧ ହିସାବରେ ଯେଭଳି ସ୍ତ୍ରୀ, ଯେଭଳି ପୁତ୍ର, ଯେଭଳି କନ୍ୟା, ଯେଭଳି ସମ୍ପତ୍ତି ସମ୍ମିଳିଛନ୍ତି, ସ୍ତ୍ରୀ ସେଥିରେ ସନ୍ତୁଷ୍ଟ ରହିବେ, ସ୍ୱାମୀ ସେଥିରେ ସନ୍ତୁଷ୍ଟ ରହିବେ, ଗୃହ ସ୍ୱାମୀ ଯେ ବାବା ଅଛନ୍ତି ସେ ବି ସନ୍ତୁଷ୍ଟ ରହିବେ, ପୁରା ସନ୍ତୁଷ୍ଟ ହେବେ ନା, ଏଇଟା ମୋର ପ୍ରଭୁଙ୍କର। ଆଉ ଶାରୀରିକ ପରିସ୍ଥିତି ଯେଭଳି ପରିବର୍ତ୍ତନ ହଉଛି, ଆଜି ରୋଗ ହେଇଗଲା, ଆଜି ମଣିଷର କଣ୍ଟ୍ରୋଲରେ କିଛି ନାହିଁ, ଦେଖୁଛନ୍ତି ନା ଆପଣ, ଅଭିମନ୍ୟୁ ଭଳି ଯୋଦ୍ଧା ମହାଭାରତ ଯୁଦ୍ଧ ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁନଥିଲେ ଚକ୍ରବ୍ୟୁହ ଭିତରକୁ, ଯାହାର ବାପା ସଂସାରରେ ସବୁଠୁ ବଡ ଯୋଦ୍ଧା, ସେ ବିଦ୍ୟା ଶିଖିନଥିଲେ, ମାତୃ ଗର୍ଭରେ ମାଙ୍କ ନିକଟରୁ ଶୁଣି, ମା ଶୁଣୁଛନ୍ତି ଗର୍ଭରେ ଅଛନ୍ତି, ଅର୍ଜୁନ ରାତିରେ ବ୍ୟାଖ୍ୟା କରୁଛନ୍ତି ସବୁ ଚକ୍ରବ୍ୟୁହ କିଭଳି, ମାନେ ଚିନ୍ତା କରନ୍, ସ୍ତ୍ରୀ ପାଖରେ ରହିକି ଅର୍ଜୁନ ତାଙ୍କର ଅସ୍ତ୍ର ବିଦ୍ୟାକୁ ଏତେ ଏକ୍ସପର୍ଟ ଯାହା କୁହାଯାଏ ଫାଇଟ୍ ଆସୁଛି, ଅଭିମନ୍ୟୁ ସବୁ ଶୁଣିଛନ୍ତି, ଯେତେବେଳେ ଅଭିମନ୍ୟୁଙ୍କୁ ମାରିବା ପାଇଁ ଚକ୍ରବ୍ୟୁହ ଯୋଜନା କରାଯାଇଛି, ଆଉ ଏଥିରେ ମୁଖ୍ୟ ସାମିଲ ଅଛନ୍ତି ଦ୍ରୋଣାଚାର୍ଯ୍ୟ, ମରିବାର ଏହି କାରଣ, ଏହି କାରଣ ଦ୍ରୋଣାଚାର୍ଯ୍ୟ ବି ଅଛନ୍ତି, ସେଥିରେ ସମସ୍ତଙ୍କୁ ଦେଖିଦେଲା ପରେ ଅଭିମନ୍ୟୁ କହୁଛନ୍ତି ପଠାଉଛୁ ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ କାନ୍ଦୁଛନ୍ତି, ବାଲା ସୁହୃତ ବଧମ, ମୁଁ ବାଳକମାନଙ୍କୁ ମାରିଛି, କିନ୍ତୁ କହୁଛନ୍ତି ଯେ କଣ କଣ ହେବେ ତାଙ୍କ ସମ୍ବନ୍ଧରେ, ବଡ ବାପା ନା, ହଁ ଦେଖ ବଡ ବାବା ମୁଁ ପ୍ରବେଶ କରିଯିବି କିନ୍ତୁ ବାହାରି ପାରିବି, ସବୁଠୁ ମହାଭାରତ ଯୁଦ୍ଧରେ ସବୁଠୁ ଅମତା ଉପରେ ଦିନ ଥିଲା କାହା ପାଇଁ, ଯୁଧିଷ୍ଠିର ମହାରାଜଙ୍କ ପାଇଁ, ଯେଉଁଦିନ ଅଭିମନ୍ୟୁ ବଧ ହେଲା, କାରଣ ଇଏ ପରମିସନ ଦେଇଛନ୍ତି ତୁମେ ଯାଅ, ଆମେମାନେ ତୁମକୁ ଉଦ୍ଧାର କରିଦେ, କରିପାରିଲେ, ଆଖି ଆଗରେ କୁଳବଧୂ ବିଧବା ହେଇଗଲେ, ପୁଣି ବି
पांडव मान जीवन एडवर सुंदर अनुभव भगवान को लेकिन कुंती देखुं द्रौपदी देखुं पुत्रवधु कि उत्तराधार स्तुति कर विधवा कहना संसार वास्तविक विधवा किए सधवा किए स्वामी जहाँ अच्छी सी कौन कह सधवा स्वामी जहाँ ना सी हूँ विधवा कि वास्तविक भगवान को आश्रय करूनी तार स्वामी थिले भी स्वामी तो भगवान ना भगवान स्वामी को अंतर अच्छा स्वामी स्वरूप भगवान को मानने तार आम कौन है विधवा स्वामी पड़ेगले जेभली कष्ट पाए आम स्त्री सधवार सिंदूर पिंधि संख्या नाई जी आम अच्छे से कष्ट पाऊ नहीं कि आम स्वामी की आम तक प्रोटेक्शन दे पार पंचाड़ी भी प्रोटेक्शन दे पारे से सीधा उत्तरा ब्रह्मास्त्र पेषण है उत्तरा क्या चाहूना सीधा सी भगवान कह गोटे दुईटी स्तुति भागवत मणि ना ये संसार रे सब लोग मत कह विधवा प्रभु मुझे विधवा ना पाही पाही महाजोगी देव देव जगतपते गोटे शब्द रे जगतपति गोटे शब्द रे भगवान किणी नहीं जाए किए कौच आज्ञा विधवा बोले मोर पति जगतपति मोर पति पति बिना कौन घर कूलवधु कौन आसिक क्या आगे ठिया हे जो कुंती आसुन लज्जा कर कुंती को परे कुंती स्थिति परे आरंभ है कुंती अंतपुर थे जो सुनीदार कृष्ण जा चली आस नमस्ये पुरुषत्व आदम आरंभ कल कि उत्तर क्या पचारे किए कह मोर पति ना आप जगतपति अच्छा संसार मत विधवा पाइपर कि विधवा नुहे नान्या तो भये पश्ये जत्र मत्र परस्परम आपण कहीं मोर जगतपति भगवान पचारे मुतर स्वामी केमती है कह स्वामी सुरक्षार स्त्री जब स्वामी सेवार स्त्री जब त्रिकालाज्ञ हो जाए समस्त सुरक्षा पा मो आपण तन्मना है तत्मना है भवत्मना है मोर अवस्था आज कौन पश्ये आचार्य मान चक्रदास अलग आचार्य मान पश्ये वर्तमान काली क्रिया कहते वर्तमान देखुची तीन जगत मत किए रक्षा कर सत्य जब प्रत्येक ब्रह्मांड ब्रह्मा शिवजी सब देखी कहते कहीं मत रक्षा कर छड़ा आप जगत यही कथा मुझे कहली भगवान जो अवस्था जे अवस्था रखी सुख रहा बहुत आनंद रहा दरकार ये जीवन संतुष्ट असंतुष्ट हूँ जीवन दुखर कारण जन्म मृत्युर कारण ये सब कारण है पुंसयम संस्रुते हेतु असंतोषार्थ कामयो भगवान वामनदेव बळी बुझुचे बळी असंतोष दुईट वस्तु ये संसार जन्म मृत्युर कारण आम जगत कहीं आसीचे आम सैटिस्फाइड नुहे आम डिजायर ये भद्रलोक नहांती भक्ति सिद्धांत सरस ठाकुर द्रौपदी जी महाराज कहते ये स्थान कौन सी भद्रलोक स्थान नुह आम भद्रलोक लोक मैंने कहते भद्रलोक भद्र किए आ भद्र हव जी कामना सुन डिजायर किसी ना संसार बाहर भल ड्रेस पिंधे कौन आज भितर तो कामना अच्छे सुंदर धन स्त्री पुत्र कन्या कामना रही बड़ी ए संसार जन्म मृत्युर कारण मुझे जन्म मृत्यु पड़ी ना कौन ब्राह्मण स्वर पाई भगवान कहते हैं ठके पुंस अयम संस्कृति हेतु अयम यही जगत रे पुंस व्यक्तिर संस्कृति हेतु संस्कृति मान संसरणशील जीवा आसवा ये लगी देखुं ना से घर भितर गोटे छुआ आसिक जन्म हो जाए सेत आनंद महोत्सव हो घर जो चली गला कदना पड़े किए विचार कर पिला टी आसला किए ना किए देला किए ना किए ବିଚାର ନାହିଁ ପୁଣି ସତ୍ୟତା ଦୁଃଖୀ ହେଇଯାଉଛି। ଆରେ ଏଠି ବଜାର ଘାଟ ଚାଲିଛି ନା, ବର୍ତ୍ତମାନ ଶୀତ ଶୀତ ସରିଲା କି ନାହିଁ, ଆଉ ଦୋକାନ ଆଗରେ ସାଲ ବିକ୍ରି ହବ ଆଜ୍ଞା? ବର୍ତ୍ତମାନ ସାଲ ଆଉ ବିକ୍ରି ହବ, ଏବେ ପତଳା କପଡ଼ା ସବୁ ଆସିବ ଟଙ୍କା ହବ, ଶାଢ଼ୀ ଦୋକାନ ତାକୁ ସବୁ ଗୋଡାଉନ୍ ରଖିବେ, ରାକ୍ଷୀ ଆଉ ମିଳିବ ବର୍ତ୍ତମାନ। ଗ୍ରେଟିଙ୍ଗସ, ଏ ସିଜନାଲ ବିଜନେସ, ଏ ସଂସାର ଗୋଟେ ସିଜନାଲ ବିଜନେସ ଚାଲିଛି। ଏ ହାଟ ବଜାର ଭଗବାନଙ୍କର, ଯେତେବେଳେ ଯାହାକୁ ଯାହା ଦରକାର ସବୁ ଖୋଲିଦେଲେ, ସେତେବେଳେ ଦରକାର ନା ଏଇ ଲୋକର ଆଉ ସଂସାର ରହିବାର କିଛି ଦରକାର ନାହିଁ, କର୍ମଫଳ ସରିଲା ତାକୁ ନେଲେ ପୁଣି ଗୋଡାଉନ୍ ପକେଇଦେଲେ, ଦୁଃଖ କରିବାର କ'ଣ? ଧୈର୍ଯ୍ୟ ଧରି ରହିବାର ଅଛି, କାହିଁକି ଆମର ଭାବୁଛି କ'ଣ କି କା ସୁଖଟାକୁ ଦେଖିକି ମୋ ପୁଅର ସୁଖ ଦେଖି ମୁଁ ସୁଖିଏ, ମୋ ଝିଅର ସୁଖ ଦେଖି ମୁଁ ସୁଖିଏ, ମୁଁ ତାର ସୁଖ ଦେଖି। ଆରେ ମଣିଷ ସେଥିରେ ଶୁଖେଇ ପାରିବନି, ଗୋଟେ ଫଲ୍ସ ଆଇଡିଆ ଆମର କ୍ରିଏଟ୍ ହେଇଯାଇଛି। କ'ଣ କରିବା, ବହୁ ଜନ୍ମ ଏଇଭଳିଆ ପିଲା ଛୁଆ କରିକି ଆସିଛେ ନା, ତାଙ୍କ ସଙ୍ଗରେ ହେଇକି ନେଇକି ଆସିଛେ ନା, ଆମେ ଭାବୁଛେ ତାଙ୍କ ସୁଖରେ ଆମେ ସୁଖୀ ହବ, ସେଥିପାଇଁ ମନା କଲେ ଆତ୍ମଦେବକୁ ବୁଝାଉଛନ୍ତି ଗୋକର୍ଣ୍ଣ, କହିଲେ ବାପା ଏଠି ଏକ ଦୁଃଖୀ ହଜାର ବାଲା ଦୁଃଖୀ, ଆପଣଙ୍କର ଗୋଟିଏ ପୁଅ ଦେଖୁଛି ତା କେମିତି ବଦମାସ କରୁଛି। ଏ ଗୋକର୍ଣ୍ଣ କହୁନାହାନ୍ତି, ବ୍ରାହ୍ମଣ କହିଲେ, ଭଗବାନ ନିଜେ ଯେ ବ୍ରାହ୍ମଣ ବେଶରେ ଆସିଥିଲେ, କହିଲେ ପୁଅ ତୋର କଣ ଦରକାର? ଆରେ ପୁଅ ପାଇକି ସଂସାରରେ ବହୁତ ଲୋକ କାନ୍ଦିଛନ୍ତି, ତା ଭିତରେ ଗୋଟିଏ ପୁଅ ଅଙ୍ଗିରାମୁନି ଦେଇଥିଲେ ଚିତ୍ରକେତୁଙ୍କୁ, ସିଏ ବି କାନ୍ଦିଲେ, ଆଉ ହଜାର ପୁଅ କାହାର ଥିଲେ ସଦର, ସିଏ ବି କାନ୍ଦିଲେ, ଏଠି ଏକ ବାଲା କାନ୍ଦିବ ହଜାର ବାଲା କାନ୍ଦିବ, କାହିଁକି କାମନା କରୁଛ ପଳାଅ? କହିଲେ ଆଜ୍ଞା ନହେଲେ ତ ମରିବି, ଆଉ ରଜାରେ ପୁଅ ନେଇକି ଯାହା ବଳଙ୍ଗ ହବ, ପୁଅ ମୁନି ଯାହାକୁ ଦେଲେ ସେ ଉପାର୍ଣ୍ଣ ହେଲା, କିନ୍ତୁ ସ୍ତ୍ରୀ ତାର କୁଟ କାପଟ୍ୟ କରିକି ମୁନିଙ୍କର ଫଳକୁ ଭଉଣୀକି ଖୋଇ ଗାଈକି ଖୋଇଦେଲେ ସେ ଉପାର୍ଣ୍ଣ ହେଲା, ଭଉଣୀଙ୍କ ପାଖରୁ କୋଗ୍ରେଇ ଚାଲିଲା। ସନ୍ତୁଷ୍ଟ ଅର୍ଥ କାମୟ ସଂସ୍କୃତି ହେତୁ, ଏଇ କଥା ଆମେ କହୁଥିଲୁ, ଆମେ ଟିକେ ଭଦ୍ର ଲୋକ ନାହିଁ, ଆମର କାମନା ସବୁ ରହିଛି, ଭଦ୍ର ଆଉ ମଙ୍ଗଳ କେବଳ ଏଇଥିରେ ହବ ଯେତେବେଳେ ଆମେ କାମନାକୁ ତ୍ୟାଗ କରିକି ଗୋଟିଏ ଡିଜାୟାର ପ୍ରଭୁପାଦୀ ତାଙ୍କ ଇଂଲିଶରେ ଲେଖନ୍ତି, ଡିଜାୟାର ଆଉ ପିଓର ଡିଜାୟାର, ଡିଜାୟାର ଆଉ ଗୋଟେ ପିଓର ଡିଜାୟାର, ଡିଜାୟାର ହେଉଛି ବଡି, ବଡିରେ ବହୁତ ଡିଜାୟାର, ବୟସ ହେଇଯିବ ବଢିଯିବ, ବଡି ଡିମାଣ୍ଡ କରିବ, ଏ ମୁଁ ଭୋଗ କରିବି, ମୋତେ ଏନ୍ଜୟମେଣ୍ଟ ଦରକାର, ଗୋଟେ ପୁରୁଷର ବଡି ଡିମାଣ୍ଡ କରୁଛନ୍ତି, ଗୋଟେ ସ୍ତ୍ରୀର ବଡି ଡିମାଣ୍ଡ କରୁଛି, ଏ ଡିଜାୟାର ଆସିଲା, ଏ ବଡିରେ ସବୁ ଡିଜାୟାର, ଭୋକ ଲାଗିଲା ବେଲେ ଡିଜାୟାର କରୁଛି, ମୋତେ ଖାଇବାକୁ ଦିଅ, ଏମାନଙ୍କର ଆହାର କେତେ କିଛି କହିବ, ଅନାଦି କାଳରୁ ଏ ମନ ସବୁ ଇନ୍ଦ୍ରିୟମାନଙ୍କୁ ନେଇ ଖାଇ ଖାଇ ଶୋଇ ଶୋଇ ଭୋଗି ଭୋଗି ଆଇଲାଣି, ପୁଣି ସନ୍ତୁଷ୍ଟ ନାହିଁ, ସନ୍ତୁଷ୍ଟ ନାହିଁ। ଅର୍ଥ ଆଉ କାମନାରେ ବ୍ୟକ୍ତି ସନ୍ତୁଷ୍ଟ ହେବା ଦରକାର, ନହେଲେ ଏଇ ହେଉଛି ସଂସାରର କାରଣ। ଭଗବାନ ରାମଦେବ ବୁଝୁଛନ୍ତି ଅର୍ଥ, ବିଶେଷ କରି ଦୁଇଟା ସ୍ପେସିଫିକ୍ ପଏଣ୍ଟ କହୁଛନ୍ତି, ଅର୍ଥ ଟଙ୍କା, ସଂସାରରେ କେହି ଆଜି ପର୍ଯ୍ୟନ୍ତ ଅର୍ଥରେ ସନ୍ତୁଷ୍ଟ ହେଇକି ରହିବା ଲୋକ ବହୁତ କମ୍, ଯିଏ ପକ୍କା ଭଜନ କରୁଥିବେ ଭକ୍ତ ହେଇକି, ଆଉ କାମନା ଯାହା ମିଳିଛି ସ୍ତ୍ରୀ ପୁତ୍ର କନ୍ୟା ଆଉ ଭୋଗ କରିବାର ତାର କାମନା ନାହିଁ। ଭଗବାନ କହୁଥିଲେ ଡିଜାୟାର ହଉଛି ଶରୀରର ପିଓର ଡିଜାୟାର, ଆତ୍ମା, ଆତ୍ମାର ପିଓର ଡିଜାୟାର କ'ଣ, ଆତ୍ମାର କାମନା କ'ଣ, ଶୁଦ୍ଧ କାମନା କ'ଣ, ଅହଂ ବ୍ରହ୍ମସ୍ମି, ମୁଁ ଭଗବାନଙ୍କର ଅଂଶ, ମୁଁ ତାଙ୍କର ସେବା କରିବି, ଏଇ ଡିଜାୟାର ଆସିବ। ଯେମିତି ବର୍ତ୍ତମାନ ସର୍ଭ ମାଇ ଡିଜାୟାର କ'ଣ, ଆଇ ୱିଲ୍ ସର୍ଭ ମାଇ ଫ୍ୟାମିଲି, ଆଇ ୱିଲ୍ ସର୍ଭ ମାଇ ନେସନ୍, ଆଇ ୱିଲ୍ ସର୍ଭ ମାଇ, ଆଇ ୱିଲ୍ ସର୍ଭ ହୋଲ୍ ୱାର୍ଲ୍ଡ, ଆମର ଗୋଟେ ଡିଜାୟାର, ମୁଁ ସେବା କରିବି, ସେମ୍ ପ୍ରୋପେନ୍ସିଟି ରହିଛି, ସେମ୍ ଡିଜାୟାର ରହିଛି, ତ କାଟି ପାରିବାନି। ମଣିଷ ଅନ୍ୟକୁ ସୁଖ ଦେଇକି ସୁଖୀ ହବ, ଦେଖନ୍ତୁ ମଣିଷ ଏକାକି ସୁଖୀ ହେଇପାରିବ, କାରଣ ତାର ନେଚୁରାଲ, ତାର ସ୍ୱାଭାବିକ ସ୍ଥିତି ହେଉଛି ସେ ସେବକ, ଜୀବର ସ୍ୱରୂପ ହଏ କ୍ରିଷ୍ଣାର ନିତ୍ୟ ଦାସ। ସେ ପ୍ରଭୁପାଦ ମହାରାଜ କହନ୍ତି, ତୁମେ ଯଦି ଭଗବାନଙ୍କର ଗଡ଼ଙ୍କର ସେବା ନ କରିବ, ମୁଁ ସେବା ନ କରି ତୁମେ ରହିପାରିବନି, ତୁମେ ଡଗ୍ର ସେବା, ଦେହ ଡଗ୍ର ସେବା କରିବ, ୟୁ ହାଭ୍ ଟୁ ସର୍ଭ ଆଇଦର ଗଡ୍ ଅର୍ ଡଗ୍, ତୁମେ କୁକୁର ସେବା କରିବ ନା ଭଗବାନ ସେବା, କାରଣ ତୁମେ ସେବକ। ପିଓରିଟି ଯାହା କେତେବେଳେ ଆସିବ ଆମର ଶୁଦ୍ଧ ଭାବ, ଭଗବାନଙ୍କର ସେବା କରି ପ୍ରଭୁଙ୍କର ନାମ କରି ସନ୍ତୁଷ୍ଟ। ହରେ କୃଷ୍ଣ ରେ କୃଷ୍ଣ 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 ହରେ ହରେ,
हरे राम हरे राम 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 हरे हरे
पुंस्वयं संस्कृते हेतु असंतोष अर्थ कामयो जद्रुच्छया अपपर्णे संतोष मुक्तये स्मृता जहां मिल जाउछि प्रारब्ध हिसाब रे सेते जे संतोष रहला तार मुक्ति हे जो प्रारब्ध हिसाब रे जहां मिलछि जे घर जे स्त्री जे पुत्र जे बड़ अवस्था रे मिलछि आ विशेष करी मनीष ए तीनटी जिंस पई तीनटी वस्तु रे असंतोष हेतु नरक को जाय आई तीनटा संतुष्ट होले हरिभजन कर पारे आई तीन जे हरिभजन करू जे तीनटा संतुष्ट नाही भी से भक्ति एडवांस कर पारे संतोष रहिबा दरकार क्यों क्यों वस्तु रे त्रिसु संतोष कर्तव्यम सोदारा भोजना धने तीनटा जिनिस रे संतोष रहिबा दरकार त्रिसु संतोष कर्तव्यम मनुष्य तीनटा जिनिस रे संतोष प्रथम है सुदारा निज स्त्री स्वामी स्त्री प्रति संतुष्ट रहा दरकार ये मोर स्त्री गोटे स्त्री प्रति और स्त्री गोटे स्वामी प्रति गोटे बहुत बड़ तपस्या कलि जुग में गोटे अस्ट्रीडे ये शुणी सब विश्वास कर जान ना कि शास्त्र पढ़ला पर शास्त्र को एडा सब कुहा जाय छी प्रैक्टिकल सु बेटा बकन पूरा वेस्टर्न सिविलाइजेशन आसी गेला के एडा सब चालू है निज स्त्री रे संतुष्ट रही जने पुरुष रहिबा आ जो स्त्री निज स्वामी रे संतुष्ट रहिबा एडा बहुत बड़ भाव भल गुण आ तपस्या ही कर जुगा रही जे ये बहुत बड़ आ ये पर ही व्यक्ति नरक को जाय पड़िबो परस्थित में हमारे चारिटा रूल्स एंड रेगुलेशंस प्रभुपाद तो अमेरिका को गले प्रभुपाद कॉम्प्रोमाइज करना थी बहुत लोग सुनी भावते इतने कड़ा कथा इशु कहा विरुद्ध रे कहया पसंद हमें कहा विरुद्ध रे कहया सुनो हमर यदि संसार पूजा पाया को था हमें केबे कहा विरुद्ध रे कोन आपण कहा विरुद्ध रे कहले कि आपण भर पाइबा एटा के हम जानलु कि हम कहू छु कहीं अन्य माने विरोध रे कोले लेकिन तांकर भीतर कहबे मीटिंग रे कहबे समस्त को सम्मान दियो सब धर्म समान एक कथा के लोग खुशी बनाने मछ खाए वाला को समान बीड़ी खाए वाला को समान मद खाए वाला को समान समस्त समान पूरा भी चोर भी समान पुलिस भी ए तो बढ़िया वाला आओ बेटा हरि हरि बोल मगर मास रे झोल जीवत स्त्री रख बोल एटा भलो को भलो भाई जीवत स्त्री कर हरि हरि क मगर मास खा गौड़ीय वैष्णव धारा रे शुद्ध गौड़ीय वैष्णव धारा रे अमर भक्ति सिद्धांत संस ठाकुर प्रभुपाद महाराज कहले अमर दुष्ट गुरु दरकार नहीं बरम गुहाड़ शून्य हो जाए दरकार दुष्ट गुरु का स्थान दे आम संसार रु कि आशा करनु आम संसार सम्मान आशा कले कटा कटा कथा कहतु ना संसार आमको गाई दू कि आम प्रभु को स्थापन कर साधु संसार रु स्वार्थ लुटापी अर्थ लुटापी आम आस गोड़ी शुद्ध गोड़ी वैष्णव धारा नंकम्प्रोमाइजिंग वार्स आपोस मेला में सहित किसी ना सब भल ना भल ही भल मंद ही मंद भल मंद का बेस पर कहना भगवान जहां कही अमेरिका बहुत डिसाइपल मैंने आगे कहला आज्ञा आप रूल्स एंड रेगुलेशन स्लाकनेस करते न This is not possible. Whether you will accept or not, this is not my business. I can't deliver my guru's word. Mumma guru kar sab kotha kabe. Tumhe videshi logon kara parastri gaman hoychi. Je tain chatta niyam ara iskon logon hoychi. Parastri gaman. Iskon ara niyam nahi. This is the law. Srimad Bhagavatam. Dyutam panam striyam suna. Samast godi dhara samast eta follow kara. प्रभात बिना तुम विदेश गले भी आज तो तुम बह गोटे स्त्री परस्त्री जा संसार नरक को जीवार ये हूँ रास्ता देख भगवान मामनदेव के छलन कह अर्थ आमन व्यक्ति सन्तुष्ट होगा दरकार सुंदर भाव नीतिकार बुझेदे कामना मानने तीनो कामन पूरा सन्तुष्ट होगा दरकार त्रिषु संतोष कर्तव्यम सो द्वारा निज स्त्री संतोष ताले मुक्ति आना रास्ता अपने खुले ले भोजने भगवान कर दयारु जहां वजन मिलु छते संतोष रह जाता भोजन कोन ए भोजन न खूब लो छी ना बल्लम फास्ट फूड खाई आमिस खाइबी मगले हपनी खाइल पाई ए जिहा गुटे जिन हेसी ओलिया गाई यही नरकम नवा यही वैकुंठ कराओ तार मध्ये जिहाति लोभ मयो सुदूर मति माछकुबा गुरु कले माछकु शिक्षा गुरु कले के अवल देख 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 माछ केते बड़ा आश्रय तार समुद्र भीतर रहउची ताके धरा धरा पड़ी होगी थुप्पो टिके पके देला ल तार खाद्य को छाड़ी एटा को भल एटा तो बेसी टेस्ट थिवा ए जिहाय बड़ी खाइबा को देले तार कामना बढ़िला खाइबा को न दे कि जति कि आपण तो चेक कर रखी थी से एक थरो काम बुढी लेकिन तना दुतिया उपवास न कोन दुतिया कोन ना आगेला होची कि नहीं जानने तापर दिन भद्रक मेडिकल ले फुल होई थी डायरिया उठी सकाळ तोटी जिवा कहे उपवास को जिवा खाई तपस्या जिवा तर करे बहुत कष्ट से पे जिवा जिवा को संजम करिया पाई केवल हरि नाम आ महाप्रसाद आ ये जिवा ही घरे गंडबल तैयारी कर छी वचन अभाव किछ अछि क्या यहां धन अभाव अछि वचन अभाव सुंदर वचन के का कोई परना कोई परि बेनी एही घरे गंडबल कारण हो भोजन भोजन रे संतुष्ट निज स्त्री रे संतुष्ट आ सुदारा भोजनम धनै धन रे संतुष्ट जत्ते कि मिलत बस स्वाभाविक में कर्म करबी जत्ते कि मिलला सती संतुष्ट एंते ना जे रात ओवर ड्यूटी नाइट ड्यूटी एक्स्ट्रा ड्यूटी ना का पुओ केमती पढिबो इंजीनियर पढिबो छियो एटा से एटा पढि खाली भविष्य त हां धंदी हेउछु धन और जीवा पाई खाली धंदी होछु लोग गाढ़े मर्जिना नित्य धन अर्जिलु गुरु गोविंद नाम तुंडे नेलु गलेणी तो संगरे जते एक जन गंठी रे बांधी नेले के केते धन फल संसारे लाभ हरि भजन कम मनोबुद्ध जुद सार लिख लेबा फास गळा कु दे मा फास गळा कु तू बांधु छु केन ना कणती छि केन नाही ओडिया त लिखि छि अरे संसार रा फल हो हरिभजन हरिभजन को छाड़ी निजे निजे कहीं भाष पकोज व्यक्त है संतुष्ट नहीं धन दरकार कहीं संतुष्ट नहीं ये असंतोष है हम के उड़ी नहीं जीवा नरक को नहीं जीवा से मैं से कहला ना जत्रु छय उपपन्न ने संतुष्ट संतोष मुक्त स्मृता अब तीनटा जिसे संतुष्ट हो गया अब तीनटा जिसे असंतुष्ट हो गया विपरीत है संतोष त्रिषु कर्तव्यम सुदारा भोजन धने त्रिषु संतोष न कर्तव्यम अध्ययन जप दान अध्ययन शास्त्र आदि अध्ययन के संतोष है ना पर्यंत थर तो किताब पढ़ से याकु से याकु से याकु से के पढ़े पेपर के से पढ़े मन शास्त्र रो स्वतंत्र कृपा अछि से गो कोन कोन ने पढ़ते पढ़ते कौन दूती मरा मना जाने कोई पढ़ो कब शास्त्र को तो इन्हें हिसाब रे पढ़िया पढ़े भगवान करवानी से कोरोना कले बुझ पड़े ना बुझ पड़े बारंबार बारंबार जने सोहे बार गीता पढ़ी ला पड़े से सोहे बार नुआ कथा पाई हो और क्या करूँ ना वो श्लोक अनुवाद सोहे बार पढ़ ला पड़े प्रति बार सोहेटा कथा पाई और जीवन सारा जी गीता पढ़ी हो सब से गीता रा श्लोक अनुवाद में सब नुआ कथा पाई हो मन आम स्थिर से पढ़ दिया कौन कौन से पास ही पड़ेगा मैंने भागवत पढ़ पड़े पुआटा रोसे शीघ्र सर पुआटा कितनी चाहला खाली एने चाल छुआ पड़ा मैंने बहुत अध्ययन संतोष अध्ययन जप एत अधिक नाम होगा तो आउ कौन अधिया कर अधिया कथा कह इच्छा हो अधिया जप करा इच्छा हो କେବେ ହେଲେ ଅଧ୍ୟୟନରେ ସନ୍ତୁଷ୍ଟ ହେବେନି, କେବେ ଜପରେ ସନ୍ତୁଷ୍ଟ ହେବେନି, ଆଉ ଦାନ ହେଉ ଦାନ କରିକି ସନ୍ତୁଷ୍ଟ ହେବେ। ମୁଁ ବହୁତ ଦାନ କରିଦେଲେ ଆଉ କ'ଣ କରିବି, ଏ ତିନିଟାରେ କିନ୍ତୁ ଆମର ବିପଦ କଳିଯୁଗରେ ଏ ତିନିଟାରେ ସମସ୍ତେ ସନ୍ତୋଷ, ଆଉ ଭୋଜନ ସ୍ତ୍ରୀ ଧନରେ ସମସ୍ତେ ଅସନ୍ତୋଷ, ଏଇଟା ନବ ରାସ୍ତା। ଆମ କଥା କ'ଣ କହିବା ଆଜ୍ଞା, ବଡ଼ ବଡ଼ ମହାତ୍ମା ମାନଙ୍କର ଜୀବନରେ ହରିପ୍ରାପ୍ତି ହେଲେ, କିନ୍ତୁ ଏଇ ଧନ ଲାଳସ ତାଙ୍କୁ ଆଜି ଭକ୍ତି ଜୀବନରେ ଯଦିଓ ତାଙ୍କ ପାଇଁ କଳଙ୍କ ନୁହେଁ, କିନ୍ତୁ ସାଧୁକୁ ଶିକ୍ଷା ଦେବା ପାଇଁ ଶିକ୍ଷା ଦିଅ। ବିଲମଙ୍ଗଳଙ୍କର ପୂର୍ବଚରିତ ଗୋଟେ ଗ୍ରନ୍ଥରେ ପଢ଼ିଥିଲି, ସେ ବିତୁଷ୍ଟ ଭକ୍ତ, ତାଙ୍କ ମାଧ୍ୟମରେ ସାଧକମାନଙ୍କୁ ଶିକ୍ଷା ଦେବା। ପୂର୍ବଜନ୍ମରେ ସନ୍ନ୍ୟାସ ଥିଲେ, କିଭଳି ସନ୍ନ୍ୟାସୀ ସାଧୁ, ସେ ବି ସନ୍ନ୍ୟାସୀ। ଆଶ୍ରମ ବହୁତ ଅଛି, ସାଧୁ ବହୁତ ଅଛନ୍ତି, କିନ୍ତୁ ସାଧୁଙ୍କୁ ସେବା କରିବା, ସନ୍ଥ ସେବା ଯୋଉ ଆଶ୍ରମ ରୁହେ ସେ ଆଶ୍ରମ ହିଁ ଧନ୍ୟ। ସାଧୁ ଆସିଲେ ତାଙ୍କର ସେବା, ସନ୍ଥ ସେବା, ସାଧୁ ସେବା, ଏହାର ଭାବ ସବୁ କମି କମି ଦିନକୁ ଯାଉଛି। ସାଧୁ ସନ୍ଥ ବର୍ତ୍ତମାନ ଧନୀ ସେବା, ସନ୍ଥ ସେବା, ଧନୀ ଲୋକଙ୍କର ସେବା, ସନ୍ଥ ସେବାର ମହାନ। ସେ ସନ୍ନ୍ୟାସୀ ଥିଲେ, ଯୁଆଡ଼େ ଯୁଆଡ଼େ ମାଗି ଆଣି ସନ୍ଥମାନଙ୍କୁ କହିବେ। ପୂର୍ବରେ ଗୋଟିଏ ଦିନର ଘଟଣା, ବହୁ ସନ୍ଥମାନେ ଆସିବେ ଆମନ୍ତ୍ରଣ କରିଛନ୍ତି, କିନ୍ତୁ ଘରେ ତାଙ୍କର ଆଶ୍ରମରେ କିଛି ନାହିଁ, ବାଟରେ ଯାଉଛନ୍ତି, ଜଣେ ରାଜକନ୍ୟା ମରିଯାଇଛନ୍ତି, ତାଙ୍କୁ ପ୍ରସେସନ ନଣା ହେଉଛି। ଦେଖିଲେ ଏ ରାଜକନ୍ୟା ଏତେ ସୁନ୍ଦର ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଛି, ରାଜା କଣ କାଢ଼ିବେ କି? ଇଏ ଆମର ଏଗୁଡ଼ାକ ସବୁ ହୀନବୁଦ୍ଧି, ଭଲ କମଳର ସୁଇଟ୍ ତାକୁ ବାହାର କର, ଆଗେ ଭିତରୁ ବାହାର କରୁ ପାଣ୍ଡାଣି ଆଣିବ, ପୁରା ବେଡ୍ରୁମ୍ରୁ ଆସିବ କମନ୍ ରୁମ୍, କମନ୍ ରୁମ୍ରୁ ଦ୍ୱାର ମୁହଁ, ବାହାରିବା ବେଳ ହେଇଗଲାଣି ତ, ଆଉ ଧୀରେ ଧୀରେ ସବୁ ଚେଞ୍ଜ କରାହବ, ଭଲ ସପଟା କାହିଁକି ଯିବ, କେଉଁଠିକି ବସାଣିକି ସେ କୁସନଟା ପଳେଇବ, ଧୀରେ ଧୀରେ ସବୁ କାଢ଼ିବେ, ଆଉ ସୁଖସୁକ ହବା ପୂର୍ବରୁ କନ୍ଥା କମଳ ସବୁ କାଢ଼ିବେ, ଇଏ ତ ହବ ନା। କଣ ହରିବୁ, ଏଇ ଭୋଜନଟା କି ତୁମର ଗାଁରେ କପଡ଼ା, ସେ ପ୍ରେମାନ୍ତ ଲେଖିଲେ ତୋର ଶରୀରରେ କପଡ଼ା ସବୁ କାଢ଼ି ଦେଇଥିବେ, କିଏ କାଢ଼ିବେ, ଯାହାକୁ ଆପଣ କପଡ଼ା ପିଟେଇଥିବେ, ଯାହାକୁ କପଡ଼ା ଦେଇଥିବେ ସେ କାଢ଼ି ନେଇଯିବ, ଆଉ ସେ ଡରିବ। ଶୁଣୁଥିଲ ଶଙ୍କରାଚାର୍ଯ୍ୟଙ୍କର, ଯେତେବେଳେ ପବନ ପଳେଇବ, ଭାର୍ଯ୍ୟା ବିଭ୍ୟତି ତସ୍ମିନ୍ କାଏ, ମୋ ପ୍ରିୟ କହିକି ଯେ ଆଲିଙ୍ଗନ କରିକି ବୁଲୁଥିଲା, ବର୍ତ୍ତମାନ କହୁଛି ଏଇଟା ଭୂତରେ ଉଠା ଉଠା, କୋଉ ଡାକି ଉଠା ନାହିଁ, ଶୀଘ୍ର ସବୁ ଉଠା, ଘର ଘରଣୀ ଦେହେ କିଲା ଉଠିବେ, ଘେନି ବନ୍ଧୁ ବାନ୍ଧବ ସୁଧ ହୋଇବେ, ବନ୍ଧୁବାନ୍ଧବ ସବୁ ମିଶିଯିବେ ସୁଧ ବାହାରେ କିଳା ଉଠିବ। ଆଉ ଏବେ ଅଛି କ'ଣ ମୁଁ ଜାଣିନି, ଇଏ ଛାଡ଼ୁ ଆଉ ଗୋଟେ କଣ୍ଟା ଧରିବ ସ୍ତ୍ରୀ, କାଳେ ସ୍ୱାମୀ ମୋତେ ଭୋଗିଛି ନା, କାଳେ ମଲାବେଳେ ତାର ପ୍ରତି ମୋ ପ୍ରତି ଆସକ୍ତି ହୋଇ ପୁଣି ଭୂତ ହେଇ କାଳେ ମାଟି ବସିବ, ଆଜି ଗୋବର ମାଟି ଉଠାଅ ଉଠାଅ, ଭାର୍ଯ୍ୟା ବିଭ୍ୟତି ତସ୍ମିନ୍ କାଏ, ଶଙ୍କରାଚାର୍ଯ୍ୟ କହୁଛୁ ଗୋବର ପାଣି ପକେଇଦେବ, ଉଠାଅ ଉଠାଅ, ଆଉ ଦେହକୁ କିଣି ଦେବ, ସେ ଲେଖିଲେ ମନ ମୁଁ ଚଳିଛି। ଆଉ ଯଦି ଦଶ ଏଗାର ବାର ତେର ଦିନ ଭିତରେ ଶୁଦ୍ଧି ଭିତରେ ପୁଣି ଆଇଲା, ବଞ୍ଚିଲା ବେଳେ ତ ପିଟୁନଥିବେ ପୁଅମାନେ, ବର୍ତ୍ତମାନ ପଇସା ଖର୍ଚ୍ଚ କରି ବାହାର ଲୋକ ଆଣିକି ବାଟେଇବେ, ପିଟା ବାପ କ'ଣ ଆସିଛି ଘରକୁ ପୁଣି, ଏ ହେଲା ସଂସାର ପୁରସ୍କାର, ଇଏ ହବ ସମସ୍ତଙ୍କ ଜୀବନ ଯାହାର କାମନା ଅଛି, ତା ଘୋଷ୍ଟ ବଡି ଯୋଉ ଅଛି ଏଇଟା ବଡି, ଗୋଟେ ଭୂତମାନେ ଅଛନ୍ତି କହିଲେ, ଆଜିକାଲି ଯାଇକି ଦେଖାଯାଉ ନାହିଁ, ଏ ଯୋଉ ଲାଇଟ୍ ସବୁ ହେଇଗଲା ନା, ତାହେଲେ ଅଛନ୍ତି, ଆମେ ଭେଟିଛୁ ବି କେତେ କେତେ ଜାଗାରେ ଭେଟିଛୁ, ପୁରା ଅନୁଭବ କରୁଛ ଏମିତି 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 ଯାଉଥିଲୁ କେଉଁଠି କୋରାପୁଟ, ଯାଉଛୁ ରାତି ହେଇଗଲା ଏକାଦଶୀ ଅଛି, ଗୋଟେ ଜାଗାରେ ଶୋଇବୁ, ସ୍କୁଲ ଦେଖିବୁ ମାନେ ଏଇଠି ରୁହ ନେଚୁରାଲ ଯାକ ଭଲ ଲାଗୁଛି, ଏଇଠି ଶୋଇଯା ତଳେ ସବୁ ଖରାପ ଭୀଷଣ ଟେମ୍ପରେଚର ଉଠୁଛି, ଜଷ୍ଟ ଜୁନାଗଡ଼ ପୂର୍ବ ଗୋଟେ କଲେଜ ଅଛି, ହଁ ହାଇସ୍କୁଲ ହାଇସ୍କୁଲ ହାଇସ୍କୁଲ, ସମସ୍ତେ ତାଙ୍କ ରାତିରେ ପ୍ରସାଦ ପାଇଲେ ଆମେ ସବୁ ଶୋଇଲୁ ବାହାରେ, ପୁରା ଛାତ ଉପରେ ମାନେ ଦୁର୍ଘଉଛି, ପୁରା ଯାଉଛି ଯାଉଛି ଆସୁଛି ଯାଉଛି ଆସୁଛି, ମୋତେ ନି କହୁନି ଜାଣିଦେଲେ, ଆଉ କାହାକୁ କହୁନି କହିଲା ମାନେ କିଏ ଶୋଇବି, ଆଉ ଯିଏ ତଳେ ଶୋଇଛି ସିଏ ଜଣେ ପିଲା ଜାଣିଛି, ସେ କିଛି କରିପାରିବେ ହରିନାମ ତୁଳସୀ ମେଳା ଅଛି କଣ କରିଛି, ତାର ଉତ୍ପାଦ ଟିକେ କରିବେ, ସେ ରହିଛି ଭୂତ ହେଇପାରିଛି, ବହୁତ ଜାଗାରେ ଭୂତ ଅଛି, ଭୂତ କାହିଁକି ତାର କାମନା ରହିଗଲା, ତାର ମନୁଷ୍ୟର ଦିଆଗଲା ନା ସେ ପର୍ଟିକୁଲାର ଆଟାଚ ସେ ବଡି ପ୍ରତି ସେ ପର୍ସନ ପ୍ରତି ଆଉ ହୀନକର୍ମ କରିଛି ଘୋଷ୍ଟ ବେଡ୍ ରଖା ମାନେ ଜୀବାତ୍ମାକୁ ମନ ବୁଦ୍ଧି ଅହଙ୍କାର ଆଉ ଗୋଟେ ସ୍ୱର ଦିଆଯିବ ନାହିଁ ଯେ ତାର ଡିଜାୟାର ଅଛି ରାଜାଙ୍କର ତ କିଛି ଅଭାବ ନାହିଁ ମୁଁ ଏ କଥାରେ କୋଉ ପଳେଇଗଲି ରାଜାଙ୍କୁ ସେ ରାଜକନ୍ୟାକୁ ସବୁ ପୋତି ଦିଆହଉଛି ମାଟିରେ ସବୁ ସୁନା ଅଳଙ୍କାର ଭରି ପିନ୍ଧିଛନ୍ତି ସନ୍ୟାସୀ ଦେଖିଲା କି ବୋକାରେ ରାଜା ଠିକ ଅଛି ତାର ଧନର ଅଭାବ ନାହିଁ କିନ୍ତୁ ମୋର ତ ଧନର ଅଭାବ ଅଛି ନା ଏଇ ଏଇ ସୁନା ଅଳଙ୍କାରଟା ନେଇଯିବି ସବୁ ସାଧୁ ସେବା ହୁଏ ମୋର କଣ ରାଜା ତାଙ୍କର ମାଟି ପାଟି ଦେଇଦେଇ ଚାଲିଗଲେ ଇଏ ତାଙ୍କର ଆଜ୍ଞା ମାଟି ପାଟି ଖୋଳା ଖୋଳି କରି ଲମ୍ବା ଶୁଣିଛନ୍ତି ମାଟି ମୁଣ୍ଡ ଆଡ଼ୁ ଖୋଳି ଖୋଳି ଏଠାରେ ଯାଉଛୁ ଦେହର ସ୍ପର୍ଶ ହବା ପୂର୍ବରୁ ସେ ଆବାଜ କରୁଛି କିଏ କନ୍ୟା ରାଇଟ୍ ମତେ ସ୍ପର୍ଶ କରନି ନା କଣ ଚାହୁଁଛୁ ତୁମେ ମୁଁ ତୁମର ସୁନ ଅଳଙ୍କାର ନେବି ସାଧୁ ସେବା କରିବି ବୋଲି ଦେଖ ଦେଖ ବାବା ଯାହା ମୋର ବାବାଙ୍କୁ କହିବ ମୁଁ ଯେଉଁ ପଲଙ୍କରେ ଶୋଉଥିଲି ସେ ପଲଙ୍କର ତଳେ କଥା ଦିଏ ସୁନା ଇଟା ସବୁ ଦିଆ ହେଇଥିଲା କହିଦେବ ବାପାଙ୍କୁ ମୁଁ କହିଛି ବୋଲି ମୋ ବାପା ଦେଇଦେବି ଯା ସେ ଗଲେ ମହାରାଜ ଆପଣଙ୍କର କନ୍ୟା ମୋତେ ଧନ ଧନ ସାଧୁ ସେବା ପାଇଁ କିଛି ଆବଶ୍ୟକ ଥିଲା ଆପଣଙ୍କର କନ୍ୟା ମୋତେ କହିଛନ୍ତି ଆପଣଙ୍କର ସେ ଯେଉଁଠି ଶୋଉଥିଲେ ସେ ପଲଙ୍କର ତଳେ ଖଟ ପଲଙ୍କର ପାଦ ତଳେ ସୁନା ଇଟା ଅଛି ଆପଣ ଦିଅନ୍ତୁ ହଁ ଝିଅ ତ ଗଲା ଝିଅ ବି କହିଛି ନେଇଯା ସୁନା ଇଟା ଧରିକି ଆସୁ ଆସୁ ପୁଣି ଚିନ୍ତା କଲା ରେ ଆକୁ ତ ପାଇଲି ପାଇଲି ଇଏ ବେକାର ମାଟିରେ ମିଶିବ ନା ସୁନା ଗୁଡାକ ଆକୁ ହିଁ ଛାଡ଼ି ପୁଣି ସେ ମନା କରୁଛନ୍ତି ଉଦ୍ଦେଶ୍ୟ ଖରାପ କି ଆଜ୍ଞା ଉଦ୍ଦେଶ୍ୟ ନେଇକି ସାଧୁ ସେବା କରିବେ କିନ୍ତୁ ଅସନ୍ତୋଷ ତାଙ୍କୁ ଛୁଇଁଦେଲେ ସବୁ ଅଳଙ୍କାର କାଢ଼ିଲେ ସେ ମନା କରୁଛନ୍ତି କାଢ଼ି ଆଣିଲେ ଠିକ ଅଛି ଦେଖ ତୁମେ ସାଧୁ ସେବା କରୁଛ କିନ୍ତୁ ମୁଁ ତୁମକୁ ଅଭିଶାପ ଦଉଛି ତୁମେ ଆର ଜନ୍ମରେ ପର ଜନ୍ମରେ ଭ୍ରଷ୍ଟ ପତିତ ବ୍ୟକ୍ତି ହବ ତୁମେ ସନ୍ନ୍ୟାସୀକି ନାରୀକି ଛୁଇଁଲ ମୁଁ ବେଶୀ ଆସକ୍ତ ହବ କହିଲେ ଆଜ୍ଞା ମୁଁ ଭଗବାନ ପାଇଁ କରିବା ପାଇଁ ଯାଉଛି ସାଧୁ ପାଇଁ କରିବା ପାଇଁ ମୋ ପାଇଁ ନାହିଁ ଏ ଧନ ମୁଁ ନେବିନି ବୋଲେ ତୁମର ଭକ୍ତି ନଷ୍ଟ ହବନି ସାଧୁ ସେବା ନଷ୍ଟ ହବନି ତୁମେ ଭଗବାନଙ୍କୁ ପାଇବ କିନ୍ତୁ କିଛି ଦିନ ପାଇଁ ତୁମେ ଏଇ ଯୋଉ ଭଗବାନଙ୍କର ଭକ୍ତ ହେଇକି ତୁମେ ଯୋଉ ମୋତେ ନାରୀକୁ ସ୍ପର୍ଶ କଲ ସନ୍ନ୍ୟାସୀ ତାର ଫଳ ଗୁଡ଼ିବ ଆଉ ମୁଁ ହେବି ସେ ବେଶ୍ୟା ସେ ହେଲେ ଚିନ୍ତାମଣି ରାଜକନ୍ୟା ଚିନ୍ତାମଣି ହେଇଥିଲେ କାରଣ ପୁଣ୍ୟ ନଥିଲେ ଚିନ୍ତାମଣି ସୁମଗରୁ ଦୟତି ଯେଉଁଦିନକୁ ଯେଉଁଦିନେ ବିଲମଙ୍ଗଳକୁ ଆଖି ଫିଟେଇ ଦେଲେ ଚିନ୍ତାମଣି ଆରେ ଯା ପିତୃ ଶ୍ରାଦ୍ଧ ଦିବସରେ ଘୋର ଏ ଅନ୍ଧକାର ରାତିରେ ଏ କପବାତ ବିଦସ୍ୱର ମୁଁ ଭୋଗ କରିବା ପାଇଁ ଆସିଛୁ ସତୀ ସ୍ତ୍ରୀକୁ ଛାଡ଼ିକି କିଭଳି ଆସିଛୁ ଶବରେ ଆସିଛି ନା କଣ ତୁମକୁ ଡାକିଲି ଚିନ୍ତାମଣି ଚିନ୍ତାମଣି ତୁମେ ତ ପଠେଇଲ ଆଉ କେତେ ଜଣ ଆଚାର୍ଯ୍ୟ ମାନେ କୁହନ୍ତି କହିଲେ ଚାଲ ଦେଖିବା କୋଉ କୋଉ ମୁଁ କଣ ପଠେଇଥିଲି କୋଉ ନୌକାରେ ଆସିଲି କାମାନ୍ଧର ଏବେ ବସିଛନ୍ତି ଶବଟାକୁ କାଠ ଭାବିକି ପାରି ପଡ଼ିଲି ଆଜ୍ଞା ଟର୍ଚ୍ଚ ମାରିଦେଲା ଚିନ୍ତାମଣି ଦେଖିଲା ବେଳକୁ ଆଜ୍ଞା ତାର ସ୍ତ୍ରୀ ଯିଏ ଆସିଥିଲା ତାକୁ ଭିକ୍ଷା ନେବା ପାଇଁ ସେ ଏଭଳି ସତୀ ନାରୀ ଥିଲେ ସେ ଭଗବାନଙ୍କୁ ପ୍ରାର୍ଥନା କଲେ ପ୍ରଭୁ ମୋ ସ୍ୱାମୀ ତ କେବଳ କଦାପି ଆଉ ଚିନ୍ତାମଣି ନିକଟରୁ ଫେରିବେନି ମୁଁ ତାଙ୍କର ଚରଣକୁ ଚିନ୍ତା କରି ଅନ୍ତିମରେ ତାଙ୍କ ସେବାରେ କେମିତି ଲାଗିବି ଏହା କହିକି ପ୍ରାଣତ୍ୟାଗ କଲେ ଆଉ ଭଗବାନ ତାଙ୍କ ଏମିତି ବ୍ୟବସ୍ଥା କରିଦେଲେ ସେ ଉପର ଧାରାରେ ମରିଛନ୍ତି ସେ କରରେ ତାଙ୍କ ପାଦ ପାଖରେ ଆସିଲେ ତାକୁ ହିଁ ଚିନ୍ତାମଣି ଭଗବାନଙ୍କ ନାମ ଡାକୁଛନ୍ତି ପାରିକି ଚାଲିଗଲେ ଚିନ୍ତାମଣି ଦେଖିଦେଲେ ଟର୍ଚ୍ଚ ମାରିକି ଆରି ଆଲୋକାଣୀ ଏ ତୁମର ସତୀ ସ୍ତ୍ରୀ ବାହ ତାଙ୍କୁ ଛାଡ଼ିକି ତୁମେ ମୁଁ କେବେ ମୋତେ ଆସିଛ ହେଲା ହେଲା କେମିତି ତୁମେ ମୋ ଘର ଭିତରକୁ ବସିଲ ଏ ତୁମେ ମୋତେ ଏତେ ଭଲ ପାଅ ମୁଁ ଡାକିବା ମାତ୍ରେ ତୁମେ ଦୌଡ଼ି ପକେଇଲ ଦେଖିବା ଦେଖିବା ଦୌଡ଼ି କୋଉଠି ଅଛି ଦେଖୁଛନ୍ତି ନା ସର୍ପକୁ ରଜୁଭ୍ରମ ଏ ଚିନ୍ତାମଣିଙ୍କ ଅନ୍ତର ଏ ରାଜକନ୍ୟା ନା ଚିନ୍ତାମଣିଙ୍କ ଅନ୍ତର ଆସିଗଲା ବାହ ମୁଁ ଜଣେ ବେଶ୍ୟା ବାରଙ୍ଗନା ରୂପ ଯିବି ମୁଁ ରୂପକୁ ବିକ୍ରି କରୁଛି ତୁମେ ମୋ ପ୍ରତି ଏତିକି ଆସକ୍ତ ବାହ ଚିନ୍ତା ବଳିକି ଚିନ୍ତା କରିଲେ ତୁମର କେତେ ମଙ୍ଗଳ ହେଇଥାନ୍ତା, ଯାଅ କୁହନ୍ତୁ ଆଜ୍ଞା ବିଶ୍ୱର ଉପଦେଶ କାନ୍ଦବ ଯେ ସତୀ ସ୍ତ୍ରୀକୁ ଛାଡ଼ିକି ଆସିଛି, ଏ ତ ନାମଭାସର ପ୍ରଭାବ, ତାଙ୍କର ଏଇ ଚିନ୍ତାମଣି ତ ରାଜକନ୍ୟା ବଡ ପୁଣ୍ୟବତୀ ପଚାରିଲେ, ଯେତେବେଳେ କହୁଛନ୍ତି ତୁମେ ଭ୍ରଷ୍ଟ ସନ୍ନ୍ୟାସୀ ହବ ଆଉ ମୁଁ ବେଶୀ ଆଗରେ ତୁମର ଦୋଷ କଣ, କିଏ ପଚାରୁଛନ୍ତି ସନ୍ନ୍ୟାସ? ହଁ ମୁଁ ଭ୍ରଷ୍ଟ ହେବି କାରଣ ମୁଁ ସାଧୁଧର୍ମକୁ ଭାଙ୍ଗିଲି, ସତ କଥା ମା ମାଗିଗଲି, ତୁମେ କାହିଁକି ବେଶୀ ହବ ନା ତୁମ ଭଳି ଭ୍ରଷ୍ଟ ଯୋଗୀ ମତେ ସ୍ପର୍ଶ କଲା, ଏଟା ମୋ ପାଇଁ ବି ଦଣ୍ଡ, ମୋ ପାଇଁ ଦଣ୍ଡ, ମୋର ପୁଣ୍ୟକ୍ଷୟ ହେଲା। ତୁମେ ଏତେ ଲୋଭାସକ୍ତ, ଉଦ୍ଦେଶ୍ୟ ମହତ ହେଇପାରେ କିନ୍ତୁ ତୁମେ ହରିଭକ୍ତି ନଷ୍ଟ କରି କିନ୍ତୁ ତୁମେ ଏ ଅବସ୍ଥାଟାକୁ ଯିବ ଦେଖିଲା ସାଧାରଣ। ଆଉ ସେଇ ଚିନ୍ତାମଣିଙ୍କର ଉପଦେଶରେ ଆଜି ଚିନ୍ତା ବୃନ୍ଦାବନକୁ ଚାଲିଲେ, ଏତେ ସୁନ୍ଦର କୃଷ୍ଣ କର୍ଣ୍ଣାମୃତ, କୃଷ୍ଣ ତାଙ୍କର ଯୋଉ ରଚନା କଲେ ବିଲ୍ଲମାନଙ୍କର ଆଖିକି ଫୁଟେଇ ଦେଇଛନ୍ତି, କୃଷ୍ଣ କର୍ଣ୍ଣର ଅମୃତ। କୃଷ୍ଣ ଆସି କୁହନ୍ତି ବିଲ୍ଲମଙ୍ଗଳ ମୋତେ ଟିକେ ଶୁଣା, ଦୁଇ ପଦ ଟିକେ ଶୁଣା, ଶୁଣାନ୍ତି ଅଛି ବଡ଼ ପ୍ରେମୀ ଭକ୍ତ କୃଷ୍ଣ କର୍ଣ୍ଣାମୃତ ଗୋବିନ୍ଦ ଦାମୋଦର ମାଧବୀ ଶୁଣାନ୍ତି, ତାଙ୍କର ଲେଖା ତାଙ୍କର ଲେଖା। ସେଇ ଗୋବିନ୍ଦ ସେଇ ଚିନ୍ତାମଣିଙ୍କର ଉପଦେଶରେ ବାଟରେ ଯାଉଛନ୍ତି, ଭଗବାନ ତାଙ୍କୁ ଧରିକି ଯାଉଛି, ବୃନ୍ଦାବନ କୁଆଡେ ଯିବୁ କିରେ, ତୁ ଅନ୍ଧ ହେଇଗଲୁ ଆମ ଗୁରୁଦେବ କୁହନ୍ତି, ତୁ ଅନ୍ଧଟା ହେଇଗଲୁ ବୃନ୍ଦାବନ କେବେ ଯିବୁ କିରେ? ଆଜ୍ଞା ଭଗବାନ ଗୋଟେ ବାଳକ ଉପରେ ଆସ ଆସ ଆସ, ତୁ ବୃନ୍ଦାବନ ଛାଡ଼ି ତୁ ଅନ୍ଧ ପା ଗୋଟେ ମୁହୂର୍ତ୍ତ ନେ, ତାଙ୍କ ପାଇଁ ବୃନ୍ଦାବନ କଣ ଆଜ୍ଞା, ଇଚ୍ଛା ମାତ୍ରକେ ଅନନ୍ତ କୋଟି ବ୍ରହ୍ମାଣ୍ଡକୁ ଗୋଟେ ଗୋଟେ ପୋଗ କରିଦେବେ, ଦେଖୁଛନ୍ତି ନା ଏଇ ତିନି ପାଗରେ ବର୍ତ୍ତମାନ ସମସ୍ତଙ୍କୁ ଦୁଇ ପାଦରେ ସବୁ ବ୍ରହ୍ମାଣ୍ଡକୁ କଭର କରିବେ, ଏଇ ବର୍ତ୍ତମାନ ବୃନ୍ଦାବନ ପାଖରେ ନେଇକି ଛାଡ଼ି ଦେଇକି କହିଲେ ବାବା ଏଇଟା ତ ବୃନ୍ଦାବନ ଆଉ ଏଠୁ ରୁହ, ଭଗବାନ ହାତ ଛଡ଼ଉଛି, ବିଲମଙ୍ଗଳ ହାତକୁ ଜାବଳି ଧରୁଛି, ଭଗବାନ ଛାଟି ଦେଉଛି। ସେଠି ସେ ଲେଖିଲେ ହସ୍ତମ ଉତ୍କ୍ଷିପ୍ୟ ଯାଦୋଷି କିଙ୍ଗବଲା କୃଷ୍ଣ ଅଦ୍ଭୁତମ, କୃଷ୍ଣ ଗୋଟିଏ ନିର୍ବଳିଆ ଲୋକ ତ ଅନ୍ଧ ତ ମୁଁ ଦେଖିପାରୁନି ତ, ଜାଣିଦେଲାଣି କୃଷ୍ଣଙ୍କ ସ୍ପର୍ଶ ଜାଣିଦେଲାଣି ଇଏ ଭଗବାନ କଥା ଆଣିଛନ୍ତି, ହସ୍ତମ ଉତ୍କ୍ଷିପ୍ୟ ଯାଦୋଷି କିଙ୍ଗ ଅଦ୍ଭୁତ, ହେ ବଳବାନ କୃଷ୍ଣ ମତେ ନିର୍ବଳିଆ ଦେଖିକି ତୁମେ ମୋ ହାତକୁ ଛାଟି ଦେଇକି ପଳଉଛ, ଏଟା ତୁମ ପାଇଁ ଅଦ୍ଭୁତ କଥା କିଛି ନୁହେଁ। ହୃଦୟମ ଯଦି ନିର୍ଯାସି ପୁରୁଷମ ଗଣ୍ୟା, ମୁଁ ତୁମକୁ ପୁରୁଷ ବୋଲି ମାଗିବି ମୋ ହୃଦୟ ଯଦି ବାହାରିକି ପଡ଼େ, କୃଷ୍ଣକୁ ଏଇଭଳି ଆହ୍ୱାନ କରି କହେ ମୋ ହୃଦୟ ବାହାରି ଯାଇପାରିବ, ହାତକୁ ଛାଡ଼ିକି ପଳା ଯାଇପାରିବେନି, ଭଗବାନଙ୍କୁ ଆଗେ ହୃଦୟରେ ଦର୍ଶନ କରାଯାଏ ତାପରେ ଚକ୍ଷୁର ଦର୍ଶନ କରା, ହୃଦୟ ମୋ ହୃଦୟରେ ତୁମେ ବାହାରିକି ଯାଇପାରିବେ। ଏଇ ବିଲ ଅଙ୍ଗଳ ଦେଖୁଛନ୍ତି ନା ଟିକେ କାମନା ରହିଗଲା ବାସ, ସନ୍ତୋଷ ରହିବା ଦରକାର ସବୁବେଳେ। ଆଉ ଭକ୍ତଟାକୁ ସେଇ କଥା ଲେଖିଲେ ଭାଇ ଏବେଠୁ ଟିକେ ଟିକେ ସ୍ୱପ୍ନ ଦେଖ, ଏ ସଂସାର ଛାଡ଼ିବାକୁ ପଡ଼ିବ, ସମସ୍ତେ ଛାଡ଼ିବେ, କାହାର ପାଳି ସିନ୍ ଅଛି ନା, ଡ୍ରାମାର ଗୋଟେ ସିନ୍ ନାହିଁ, ଦେଖିଛନ୍ତି ନା ଆପଣ ଡ୍ରାମା ସିନ୍ଟା ଚେଞ୍ଜ ହେଇଯାଏ କେମିତି, ଦେଖିବେ ଲୋକମାନେ ଉଠୁ ଉଠିକି ପଳେଇଲେ, ଆରେ ଗୋଟେ ସିନ୍ ଚେଞ୍ଜ କରିବେ ଆଗକୁ ପକେଇ ଦେଦିକା ଟାଇମ ହେଇଗଲା, ସେଟା ଡ୍ରାମା ଚାଲିଛି, କାହାର କେତେବେଳେ ସିନ୍ ପଡ଼ିବ କ'ଣ ହବ ହିସାବ ପତ୍ର କିଛି ଏଠି ନାହିଁ, ଏବେଠୁ ଅଭ୍ୟାସ କରିବା ଦରକାର, ସନ୍ତୋଷ ରହିବା ଦରକାର, ମଝିରେ ମଝିରେ ଚିନ୍ତା କରିକି ସଂସାର ମୋତେ ଛାଡ଼ିବାକୁ ପଡ଼ିବ, କାରଣ ସନ୍ତୋଷରେ ହିଁ ସୁଖ ହବ। ନିଦ୍ରାତେ ପଡ଼ିଲେ ମନ କୋଠା ଘର ଦ୍ୱାର ଘନ,
ନିଦ୍ରାତେ ପଡ଼ିଲେ ମନ କୋଠା ଘର ଦ୍ୱାର ଘନ,
ସ୍ତ୍ରୀ ପୁତ୍ର ବାନ୍ଧବ ଥାକେ କୋଠା,
ସ୍ତ୍ରୀ ପୁତ୍ର ବାନ୍ଧବ ଥାକେ କୋଠା,
ସ୍ତ୍ରୀ ପୁତ୍ର ବାନ୍ଧବ ଥାକେ କତି,
ସ୍ତ୍ରୀ ପୁତ୍ର ବାନ୍ଧବ ଥାକେ କତି,
ଇହାତେ
बोलले कहते भक्ति में ठाकुर अरे भाई इतनी कामना एत असंतोष हो चिंता कल निद्राते पड़िले मन कोठा द्वार धन जन शोगला बेल गोटे लोक को देखिले देखे आज जीवे जी शो देख जे धन पागल जी भोग पागल देखिले संसार जानी बर्तन तो स्त्री कौट अच्छी जानी धन कौट अच्छी एवं अभ्यास करा पड़ो सबुदिन शोबार ना आज्ञा ये छ घंटा राति होती शोगला संसार को पूरा भूल जाऊे मृत्यु दिन आस भूलला यहाते ना लागे धन सब कार्यक्रम चिंता कर शोगला स्त्री पुत्र कथा को भूली जाऊँच देह को भूली जाऊ तथा मंद कम कर ना चिंती आपनार गति गति तुम चिंता कर ना आली बचुच डेली मरुच नहीं दिन बेले बच रात मरला मरण आगे कौन पार्थक्य मरण गला भल मरीगला जानी हम बंची रात स्वप्न देखिए सका उठी भिकारी घर है बाहर चूरा राजा राणी खाने आस सारे राणी राणी के पाखु राजा है आस सारे निकल उठा बेल गंगा पुड़िया घर चाल पानी पड़े आहरी कष्ट लाभ से लिखिले नीति दिया नीति मार इथे नदी कर कर नीति दिया नीति मार इथे नदी कर कर ए माटी जाई रे कवार कहे दीना प्रेमानंद भजा कृष्ण पाद द्वंद कहे दीना प्रेमानंद भजा कृष्ण पाद द्वंद माया पासा घुसी रे गलार माया पासा घुसी रे गलार जो बांधी मंद कार्य करीति जीवन नीति मर डेली बचुचे डेली मर तथा विचार संतोष ना संतोष ना असंतोष भगवान आपने बुद्धि सुन ला संतोष है संसार सब लोग सुख पाते स्पेशल साधु ब्राह्मण मान पूरा सतोष हो ब्राह्मण सार्वजनिक कही पुंश कही बर्तन ब्राह्मण ब्राह्मण कथा साधु कथा कौन साधु और ब्राह्मण मान स्पेशल जहाँ जेको अवस्था सतोष रहा दरकार जदृशालाज विप्रश्य वर्धते तत्प्रसाम्यति असंतोषात् अम्बसाइव आशु सुखिणी बहुत सुंदर उदाहरण दे बुझे गोटे तेजियान अग्नि जलुची तरह जल पकेले लिभिबा ना निर्वाचित धीरे धीरे हम ना साधुर तेज ब्राह्मण तेज के प्रशमित हम जिते बड़े साधु आ ब्राह्मण असंतोष असंतोष रही मोर या ना मोर ता ना मोर एटा ना मोर से जहां मिले संतोष स्पेशल ब्राह्मण मान जद्रुषा साधु जद्रुषा लाभ संतुष्ट तेज विप्रश्य वर्धते ब्राह्मण तेज बढ़ बड़ा खुशी आनंद रही चाणक्य पंडित मित्र लिखिले किए केमती नष्ट हमें असंतुष्टा दीज नष्टा ब्राह्मण मान नष्ट असंतोष साधु मान असंतोष नष्ट से भजन कर खाली एटा दरकार एटा बिल्डिंग करा या कर खाली असंतोष मन में सब असंतोष जहाँ प्रभु देखें खुशी बास असंतुष्टा दीज नष्टा सल्लजा गणिका नष्टा किए केमती नष्ट हमें बारांगना रूपजीवी लज्जा कैसे ନଷ୍ଟ ହେଇଯିବେ, ଖାଇବା ମିଳିବେ ତାକୁ କି ତାର ବୁଝିବି ସର୍ବଦା ଗଣିକା ନଷ୍ଟା ଆଉ ସନ୍ତୁଷ୍ଟା ଅସନ୍ତୁଷ୍ଟା ଦ୍ୱିଜ ନଷ୍ଟା ସନ୍ତୁଷ୍ଟା ଚ ମହି ଦ୍ୱିଜ ନଷ୍ଟ ହେଇଯିବ, ବ୍ରାହ୍ମଣ ନଷ୍ଟ ହେଇଯିବ ଅସନ୍ତୋଷରେ, ରାଜା ନଷ୍ଟ ହେଇଯିବ ସନ୍ତୋଷରେ। ରାଜା ଯଦି ସନ୍ତୋଷ ହେଲେ ହଁ ରାଜ୍ୟ ନଷ୍ଟ ହେଇଯିବ, ପ୍ରଜା ନଷ୍ଟ ହେଇଯିବ, କାହିଁକି ସେ ଭାବିବ ମୋ ରାଜ୍ୟ ସବୁ ଠିକ ଚାଲିଛି, ସବୁବେଳେ ଅସନ୍ତୋଷ ରହିବା ଦରକାର। କାହିଁକି ରାମଜୀ ଆଜି ସୀତାଙ୍କୁ ତ୍ୟାଗ କରାଇଲେ? ସେ କଣ ଜାଣନ୍ତିନି ଯେ ଆଙ୍କୁ ଅଗ୍ନି ପରୀକ୍ଷା ଦେଇକି ଆଣିଛନ୍ତି? ମୋ ପ୍ରଜା ଆଜି ଅସନ୍ତୋଷରେ ଅଛନ୍ତି, ବୁଲି ବୁଲି ଦେଖୁଥିଲେ ଅଯୋଧ୍ୟା ପାଇଁ କେତେ ବଡ ତ୍ୟାଗ। ସବୁଦିନର ଅଯୋଧ୍ୟାବାସୀ ମାନେ ରାମଙ୍କର କରୁଣାରୁ ବଞ୍ଚିତ ହେଇଗଲେ। ଆଜି ରାମ ଯେ ନିଷ୍କଳାଙ୍ଗ ଚନ୍ଦ୍ରବଳି, ଆଜି ସୂର୍ଯ୍ୟ ବଂଶର ନିଷ୍କଳାଙ୍ଗ ସୂର୍ଯ୍ୟଙ୍କୁ ଆଜି ଦାଗ ପକେଇଦେଲା ତାଙ୍କରି ଅଧିବାସୀ, ଯାହାଙ୍କ ପାଇଁ ସେ ସବୁ ତ୍ୟାଗ କରିଛନ୍ତି। ଶୁଣିଲେ ନା ଆପଣ ଦେଖୁନାହାନ୍ତି ରାମାୟଣ, ସେ ସାଗର ବଂଶର କରିଛନ୍ତି ରାମାୟଣ, ରାମାନନ୍ଦ ବାବା ଲୁଚିକି ଦେଖୁଛନ୍ତି ନାଇଁ ପ୍ରଜାମାନେ ଏଭଳି କଥାବାର୍ତ୍ତା ହେଉଛନ୍ତି, ଛୋଟ ନ୍ୟାୟ ହିସାବରେ ମୋର ଆଚରଣ କହିଦେଉଛନ୍ତି। ଆସି ଲକ୍ଷ୍ମଣ ବାହାର କର, ସୀତାଙ୍କୁ ନିର୍ବାସନ ଦିଅ। ସନ୍ତୁଷ୍ଟ ନଥିଲେ ରାମ ରାଜ୍ୟରେ, ରାମ ସନ୍ତୁଷ୍ଟ ନଥିଲେ, ଗୋଟିଏ ବ୍ୟକ୍ତିର ଅସନ୍ତୋଷ ପାଇଁ ଆଜି ସୀତାଙ୍କୁ ତ୍ୟାଗ କଲେ। ଆଉ ସେଇ ଅସନ୍ତୋଷ ଲକ୍ଷ୍ମଣଙ୍କର ଅନ୍ତରରେ ଅସନ୍ତୋଷ ସୃଷ୍ଟି କଲା। ସେ କହିଲେ ଆରେ ଏ ରାମ ତ ଆଜି ପ୍ରଜାମାନଙ୍କ ପାଇଁ ଏତେ ବଡ ତ୍ୟାଗ କରୁଛନ୍ତି, ସୀତାଙ୍କୁ ଅଗ୍ନି ପରୀକ୍ଷା କରାଇଲେ, ଆଜି କିଏ କେଉଁ ଲୋକ କହିଦେଲା ଯେ ସୀତା ରାବଣଙ୍କ ଦ୍ୱାର ଦେଶରେ ଏତେ ଦିନ ରହିଲେ ସେ ଅସତୀ ହେଲେନି, ମୁଁ କେବଳ ଗୋଟିଏ ରାତିରେ ହେଇଗଲି ଅସତୀ ହେଇଗଲି, ଏଇ କଥାଟାକୁ ରାମ ଭାର ନେଲେ। କାରଣ ରାମ ସନ୍ତୁଷ୍ଟ ନଥିଲେ, ସେ ଚାହୁଁଥିଲେ ମୋର ସମସ୍ତ ପ୍ରଜା ଆନନ୍ଦରେ ରୁହନ୍ତୁ। ଲକ୍ଷ୍ମଣ ତାଙ୍କୁ ତୁମେ ଛାଡ଼ି ଦେଇ ଆସ, ମୁଁ ତ୍ୟାଗ କଲି, ସୀତାଙ୍କୁ ତ୍ୟାଗ କଲି। କହିଲେ ମା ଆସ ରଥରେ ବସ ଚାଲିଲେ, କିନ୍ତୁ ଲକ୍ଷ୍ମଣ ପଥ ଭିତରେ କେବଳ ଚିନ୍ତା କରିକି ଯାଉଛନ୍ତି। ପଥ ଭିତରେ କଣ ଚିନ୍ତା କରୁଛ? ମୁଁ ସୀତା ମାଙ୍କୁ କିଭଳି କହିବି ଯେ ପ୍ରଭୁ ତାଙ୍କୁ ତ୍ୟାଗ କରିଛନ୍ତି ବୋଲି। ଖାଲି କାନ୍ଦୁଛନ୍ତି, ସୀତା ମା ପଚାରୁଛନ୍ତି ବାରମ୍ବାର ଲକ୍ଷ୍ମଣ କାହିଁକି ତୁମେ ଏମିତି ଅସନ୍ତୋଷ ହଉଛ? ସେ ଲକ୍ଷ୍ମଣଙ୍କର ଅସନ୍ତୋଷ ଆଜି ଗୋଟେ ସୁନ୍ଦର କାମ କଲା, ସେଇ ଅବତାର ସେ ଶପଥ ନେଲେ ମୁଁ ଆଉ କେବେ ଛୋଟ ଭାଇ ହେବି। ମୁଁ ଛୋଟ ଭାଇ ହେଇଛି ବୋଲି ସିନା ରାମଙ୍କ ଆଦେଶକୁ ମାନୁଛି, ମୁଁ ଆଜି ଛୋଟ ବଡ଼ ଭାଇ ହେବି। ମୁଁ ବଡ଼ ଭାଇ ହେଲେ ମୋର ଗୋଟେ ଆଦେଶ ରହିବ, ମୁଁ କଣ୍ଟ୍ରୋଲ କରିବି ତାକୁ। ତାପରେ ଦେଖନ୍ତୁ ବଳରାମ ହେଇଥାଏ, କିନ୍ତୁ ଦେଖୁଛନ୍ତି ନା ସ୍ୱୟଂ ଶେଷ ଅବତାର ଲକ୍ଷ୍ମଣ ଅସନ୍ତୋଷରେ ରହିଲେ, କିନ୍ତୁ ପ୍ରଜାଙ୍କୁ ସନ୍ତୋଷ କରିବା ପାଇଁ ରାମ ସୀତା ତ୍ୟାଗ। ଅସନ୍ତୁଷ୍ଟ ଦ୍ୱିଜ ନସ୍ତା ସନ୍ତୁଷ୍ଟା ଚ ମୈବୃତ ସଲଜା ଗଣିକା ନସ୍ତା। ରୂପଜୀବୀ ଯଦି ଲଜ୍ଜା କଲା ସେ ନଷ୍ଟ ହେଇଛି, ତାହେଲେ ତ ଖାଇବା ପିଇବା ମିଳିବନି। ଆଉ ନିର୍ଲଜାସ୍ୟ କୁଳାଙ୍ଗନା, କୁଳର ବହୁ ଯଦି ନିର୍ଲଜ ହେଇଗଲା ସେ ନଷ୍ଟ ହେଇଛି। ଲଜ୍ଜା ଆୟୁଷ୍ୟ ଭୂଷଣ, ଲଜ୍ଜା ଏଇଥିରେ ଶୋଭା। କେବେ ଆପଣ ଦେଖିଛନ୍ତି ରାଧାରାଣୀଙ୍କର ପାଦକୁ ଏଇସବୁ ଏଇ ଫଟୋ ଅଛି? ହଁ, ପ୍ରଭୁପାଦ ଏଗୁଡ଼ାକ ଭାରି ବିରୋଧ କରନ୍ତି, କୌଣସି ଫଟୋ ରାଧାରାଣୀଙ୍କର ପାଦ କେହି ଦେଖିପାରିବେ? ସେ କୃଷ୍ଣ ତାଙ୍କ ପାଦ ଦେଖାଯାଏ, ଲକ୍ଷ୍ମୀ ହଂସା ନାରୀମାନେ ସେଭଳି ମୁଣ୍ଡରୁ ପାଦ ପଡ଼ିଥାନ୍ତି। ସରଲଜା ଏ ନିର୍ଲଜାସ କୁଳାଙ୍ଗନା, କୁଳର ବହୁ ନଷ୍ଟ ହେଇ ଯେତେବେଳେ ନିର୍ଲଜ ହେଇଗଲା, ଲଜ୍ଜାତା କହିବେ। ତେଣୁ ସବୁବେଳେ ଏଇ କଥାରେ କୁହାଯାଉଛି ତେଜ ସାଧୁ ଆଉ ବ୍ରାହ୍ମଣର ତେଜ ବଢ଼ିବ। ଭଗବାନ ବାମନଦେବ କହିବାର ତାତ୍ପର୍ଯ୍ୟ କ'ଣ? ବଳି ମୁଁ ବ୍ରାହ୍ମଣ ନା, ଉପବିତ ଭଗବାନ ଦେଖେଇଛନ୍ତି ମୁଁ ବ୍ରାହ୍ମଣ ତ, ମୁଁ ସନ୍ତୁଷ୍ଟ ତିନିପାଦ ଭୂମିରେ। କିନ୍ତୁ ତିନିପାଦ ଭୂମି ତାର ଯେ ସର୍ବସ୍ୱ ନେବେ, ଏ ଲୋକଙ୍କୁ ଶିକ୍ଷା ଦେଉଛନ୍ତି, କିନ୍ତୁ ଅନ୍ତରରେ ପୁରା ଟାର୍ଗେଟ ରହିଛି ବଳିକୁ ବର୍ତ୍ତମାନ ବଳିର ସର୍ବସ୍ୱ, ଇନ୍ଦ୍ର ପଦ ସହିତ ସର୍ବସ୍ୱ ନେଇଛି। ଆଉ ସେ ଭାଇ ପ୍ରଶ୍ନ କରିଛନ୍ତି, ଏସବୁ ପ୍ରଶ୍ନ ସେ ମା ବରଂ ଭଲ ପ୍ରଶ୍ନ କରିଛନ୍ତି।
ରାଧାରାଣୀ କୃଷ୍ଣ ରାଧାରାଣୀ କାହିଁକି ଭଲ ପାଆନ୍ତି? ରାଧାରାଣୀ କିଏ? ରାଧାରାଣୀ ନିଜେ କୃଷ୍ଣ, ରାଧାରାଣୀ ହେଉଛନ୍ତି କୃଷ୍ଣ। ଯେମିତି ରାମ ଅବତାରରେ ଶକ୍ତି ଆଉ ଶକ୍ତିମାନ, ରାମ ହେଲେ ଶକ୍ତିମାନ, ଶକ୍ତି ହେଲେ ସୀତେ, ନାରାୟଣ ହେଲେ ଶକ୍ତିମାନ, ଶକ୍ତି ହେଲେ ଲକ୍ଷ୍ମୀ, ଲକ୍ଷ୍ମୀ ନାରାୟଣ। କୃଷ୍ଣ ଅବତାରରେ କୃଷ୍ଣ ହେଲେ ଶକ୍ତିମାନ, ଶକ୍ତି କିଏ? ରାଧାନନ୍ଦୀ ରୁକ୍ମିଣୀ। ରାଧା କିଏ? ଏକ ବପୁ ଦ୍ୱିଧା ରୂପମ ରାଧା ମାଧବ ରୂପକ, ଏକ ଶରୀର ଦୁଇ ଭାଗ, ଯ ରାଧା ସ କୃଷ୍ଣ ସ୍ୱୟଂ, ସ୍ୱୟଂ କୃଷ୍ଣ। ଆପଣ ସ୍ୱରୂପ ଆପଣ କେତେ ଭଗବାନ ମାମଙ୍ଗୁରୁ ବା ରାଧାରାଣୀ ଆସିଛନ୍ତି, ସେଥିପାଇଁ ସେ ପ୍ରିୟ, ବହୁତ ବହୁତ ପ୍ରିୟ। ଆଉ ସଂସାରରେ କାହିଁକି ଏତେ ପ୍ରିୟ? କାହିଁକି ସେ ଶିଖେଇଛନ୍ତି କିଭଳି ସର୍ବସ୍ୱ ତ୍ୟାଗ କରି କୃଷ୍ଣଙ୍କ ସେବା କରିବା ପ୍ରିୟ, ଆଉ କିଏ ଶିଖେ ନା? ସବୁ ତ୍ୟାଗ କରିଦେଇଛନ୍ତି। ଯା ଦୁସ୍ତେଜ୍ୟ, ଦୁସ୍ତେଜ୍ୟ ବସ୍ତୁକୁ ତ୍ୟାଗ କରିଦେଇଛନ୍ତି। ଆମର ଲେଖିଲେନି ସିଏ, ମୁଁ ଓଡ଼ିଆ କବି କ'ଣ କମ ରୋଷେଇ କରିବି? ଆଉ କୃଷ୍ଣ ମାନେ ଉଦ୍ଧବ କହିବଟି ଗୋପୀନାଥଙ୍କୁ, କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ। ଉଦ୍ଧବ ଉଦ୍ଧବ ଆସୁଛନ୍ତି ରାଧାରାଣୀଙ୍କ ଦଶାକୁ ଦେଖିକି ଗୋପୀମାନେ କହୁଛନ୍ତି, ଉଦ୍ଧବ ଟିକେ କୃଷ୍ଣଙ୍କୁ କହିଦେବ ଏ କଥା, ଉଦ୍ଧବ କହିବଟି ଗୋପୀନାଥଙ୍କୁ, ଗୋପୀନାଥ ଭାଇ ଖବରଟା ଦେବ, କର ପଲ୍ଲବର କନିଷ୍ଠ ମୁଦ୍ରିକା, କରର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜ, ହାତର କଙ୍କଣ ହେଇଗଲେ ତଥାପି ରାଧାରାଣୀ ବଞ୍ଚିଗଲେ। ଏ ଉଦ୍ଧବ ପଚାରିଲା, ଆଚ୍ଛା ରାଧେ, ମୁଁ ତ ଆସିଥିଲି ବୃନ୍ଦାବନର କିଛି ସମ୍ବାଦ ନେଇକି ଯିବା ପାଇଁ, ମୁଁ ଆସିଥିଲି କୃଷ୍ଣଙ୍କୁ କହିକି କିଛି ଦିନ, ମୁଁ ଯାଉଛି କୃଷ୍ଣ ସାଙ୍ଗସାଙ୍ଗେ ଫେରି ଆସିଛି, ମୋ ଭଳି ଜ୍ଞାନୀ ସଂସାର କିଏ ଅଛି କି? ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସପ୍ତମ, ମୁଁ ଏ ସଂସାରର ପାଠ ପଢ଼ିଛି, ମୁଁ ବୃହସ୍ପତିଙ୍କର ଶିଷ୍ୟ, ସ୍ୱର୍ଗରୁ ପାଠ ପଢ଼ିକି ଆସିଛି। ଏ ମାନେ ଆପଣଙ୍କ ପାଇଁ କାନ୍ଦୁଛନ୍ତି, ଗୋଟେ ଦୁଇଟା ପ୍ରବଚନ ବୁଲେଇଦେବି ଆଜ୍ଞା, ସ୍ୱର୍ଗରୁ ପାଠ ପଢ଼ିଥିଲେ କିନ୍ତୁ ଗାଉଲି ଗୋପାଳ ଘରର ଝିଅ ଉଦ୍ଧବଙ୍କୁ ପାଠ ପଢ଼ିଲେ, ସବୁ ପାଠ ପଢ଼ିଥିଲେ କିନ୍ତୁ ପ୍ରେମର ପାଠ, ଭକ୍ତିର ପାଠ ପଢ଼ିନଥିଲେ, ଶୁଦ୍ଧ ପ୍ରେମର ପାଠକୁ ଉଦ୍ଧବଙ୍କୁ ପଢ଼ିବାକୁ ପଡ଼ିଲା। ସେ କହିକି ଆସିଥିଲେ ମୁଁ ଯାଉଛି ଆସିବି, କିନ୍ତୁ କତିପୟ ମହାସାନ, କେତେ ମାସ ରହିବ, ଖାଲି ଗୋପୀଙ୍କର ଭାବକୁ ଲକ୍ଷ୍ୟ କରିକରି ଶେଷ ପ୍ରାର୍ଥନା କଲେ, ପ୍ରଭୁ ବନ୍ଦେ ନନ୍ଦନ ବ୍ରଜ ସ୍ତ୍ରୀଣାମ ପାଦରେଣୁ ବୀକ୍ଷଣା ଯାସୋ ଯାସା ହରି କଥା ଗୀତୋ ପୁନାତି ଭୁବନତ୍ରୟମ। ଆଜି ଉଦ୍ଧବ ଭଗବାନଙ୍କୁ ପ୍ରଣାମ କରୁନାହାନ୍ତି, କୃଷ୍ଣଙ୍କୁ ପ୍ରଣାମ କରୁନାହାନ୍ତି, ବନ୍ଦେ ନନ୍ଦନ ବ୍ରଜ ସ୍ତ୍ରୀଣାମ, ଏ ନନ୍ଦ ବ୍ରଜର ସ୍ତ୍ରୀମାନଙ୍କୁ ମୋର ପ୍ରଣାମ। ପାଦରେଣୁ ଅଭିକ୍ଷଣା, ବାରମ୍ବାର ବାରମ୍ବାର ତାଙ୍କ ପାଦରେଣୁଙ୍କୁ ପ୍ରଣାମ ନା, କାହିଁକି ଯାସୋ ହରିକଥା ଗୀତ ପୁନାତି ଭୁବନତ୍ରୟମ, ତାଙ୍କ ମୁଖରୁ ଯୋଉ ହରିକଥା ତିନି ଭୁବନକୁ ପବିତ୍ର କରୁଛି, ମୋ ଭଳି ଉଦ୍ଧବ ଜ୍ଞାନୀ କଠୋର ହୃଦୟ ଜ୍ଞାନୀ ଆଜି ପବିତ୍ର ହେଇଗଲା। ଶେଷରେ ରାଧାରାଣୀ କହୁଛନ୍ତି, ରାଧେ ମୋତେ ଟିକେ କିଛି ସମ୍ବାଦ ଦେବ କୃଷ୍ଣଙ୍କ ପାଇଁ। ମୁଁ କଣ ସମ୍ବାଦ ନା କହିବ? ରାଧାରାଣୀ ମହା ସୁଖରେ ଅଛନ୍ତି, ଉଦ୍ଧବ ଏ ପାଠ ବି ପଢ଼ିନଥିବ, ଆରେ ଯାହାର କରପୌରବର କନିଷ୍ଠ ପତ୍ରିକା କଙ୍କଣ ହେଲାଣି ଭୁଜକୁ, ସେ କହିଛନ୍ତି କୃଷ୍ଣ ଏ କଥାରେ କହିବ କଣ? ମୋ ମହା ସୁଖରେ ଅଛି। କହିଲେ, ରାଧି ଏ କଥା କେମିତି କହିବ, ତୁମ ଅବସ୍ଥା ଦେଖୁଛି? କହିଲେ, ଉଦ୍ଧବ ମୁଁ ଚାହିଁଥିଲେ ଶରୀରକୁ ଶହେ ବାର ଛାଡ଼ି ପାରିଥାନ୍ତି, ଆମେ ଯେତିକି ଦୁଃଖରେ ରହିଛୁ ଏଇଟା ଆମର ମହା ସୁଖ, କାହିଁକି ଆମେ ବଞ୍ଚିନୁ ଆମ ସୁଖ ପାଇଁ, ଆମେ କୃଷ୍ଣଙ୍କ ସୁଖ ପାଇଁ ବଞ୍ଚିଛୁ, ଆମର ହୃଦୟ ବହୁତ କଠୋର, ଆମେ ବଞ୍ଚିକି ରହିଯାଉଛୁ କିନ୍ତୁ କୃଷ୍ଣଙ୍କ ହୃଦୟ ବହୁତ କୋମଳ, ତାଙ୍କୁ ତୁମେ ଯଦି କହିଦେବ ରାଧାରାଣୀ ଦୁଃଖରେ ଅଛନ୍ତି ତାହେଲେ ସେ ଦୁଃଖେଇବେ କି ନାହିଁ? ତାହେଲେ ମୁଁ କି ସେବି କାହିଲି? ଯଦି ମୋ ସମ୍ବାଦ ଶୁଣିକି କୃଷ୍ଣ ଦୁଃଖୀ ହେଲେ ତାହେଲେ ମୁଁ କିଭଳି ସେବି କାହିଲି? କହିବ ମହା ସୁଖରେ ଅଛନ୍ତି, ଉଦ୍ଧବ ଆଖରୁ ଧାରଧାର ଲୋହ କଠୋର ହୃଦୟ ଚାଲି ଆସିଲା, ଏଇ ସମ୍ବାଦଟା କିଭଳି କୃଷ୍ଣଙ୍କୁ କହିବି? ପାଗଳ ହେଇଗଲେ ଉଦ୍ଧବ, ସେଥିପାଇଁ ପ୍ରାର୍ଥନା କଲେ, ପ୍ରଭୁ ମୋତେ ଆଉ କଦାପି ନିଷ୍ଠୁର ହୃଦୟ ଜ୍ଞାନୀ ହୃଦୟ କଦାପି କହିବ ନା, ମୁଁ ବୃନ୍ଦାବନରେ କେବଳ ଗୁଣ୍ମଲତା ଔଷଧି, ମୁଁ ମୋତେ ବୃକ୍ଷ କରିଦିଏ। ଆଜି ବି ଆଜ୍ଞା ଉଦ୍ଧବ କୁଣ୍ଡରେ, ଉଦ୍ଧବ କୁସୁମ ସରୋବର ପାଖରେ
ତୃଣ ରୂପରେ ରହିଛନ୍ତି। ଆଜି ମୋର ଗୋଟିଏ କାମନା, ମୁଁ ଏଇଠି ରହିବି। ଏହି ପ୍ରଶ୍ନ ବାସ୍ତବରେ ଏଇଥିପାଇଁ ସେ ପ୍ରିୟ କୃଷ୍ଣଙ୍କର ଚରଣରେ କେତୋଟି ପଚାରିଛନ୍ତି ଯେ ଭଗବାନ ଗୋଟେ ଭଲ କଥା ସ୍ମରଣ କରିଦେଲେ, କୃଷ୍ଣଙ୍କର ପାଦପଦ୍ମରେ କେତୋଟି ଚିହ୍ନ ଅଛି? ଆଠ ଆଉ ଏଗାର ମିଶିକି 19 ଚିହ୍ନ ସ୍କନ୍ଦ ପ୍ରାଣରେ ଅଛି। ହରି ବୈଷ୍ଣବ ବୃହତ ବୈଷ୍ଣବ ତୋଷଣୀରେ ସନାତନ ଗୋସ୍ୱାମୀ ସୁବାଣୀ ପ୍ରମାଣ ଦେଇଛନ୍ତି, ଚକ୍ରଦାସ ପ୍ରମାଣ ଦେଇଛନ୍ତି। କାହିଁକି ଧ୍ୱଜ ରଖିଛନ୍ତି, କାହିଁକି ଚକ୍ର ରଖିଛନ୍ତି, କାହିଁକି ପତାକା ରଖିଛନ୍ତି, କାହିଁକି ସ୍ୱସ୍ତି ରଖିଛନ୍ତି, କାହିଁକି କଳସ ଚିହ୍ନ ରଖିଛନ୍ତି? ବାମ ପାଦରେ 8ଟି, ଦକ୍ଷିଣ ପାଦରେ 11ଟି ଚିହ୍ନ ସବୁ ଅଛି। ଆଉ ସେ ଏଇ ଯେଉଁ କଥାରେ ମୁଁ କହୁଥିଲି, ଯଦୃଶା ଲାଭ ସନ୍ତୁଷ୍ଟ ତେଜ ବିପ୍ରସ୍ୟ ବର୍ଦ୍ଧତି, ସେ ଭାଇ ଲେଖି ଦେଇଛନ୍ତି ପାପର ବାପ କିଏ। ଏଇସବୁ ଆଜ୍ଞା ପୁରୁଣା କଥା, ଏଗୁଡ଼ା ସବୁ ପାଲାଦାୟକଙ୍କର କଥା। ପାପର ବାପ ହଉଛି ଲୋଭ, ସେ ପରୀକ୍ଷା କରିବା ପାଇଁ ଲେଖିଛନ୍ତି। ବାବା ଜାଣିଛନ୍ତି ଏଗୁଡ଼ା ସବୁ ପାଲାଦାୟକମାନେ କୁଡ଼ା, ଆମେ କ'ଣ କହିବୁ ସତ୍ୟଯୁଗ ଉପରେ? କାହିଁକି ସତ୍ୟଯୁଗ ତ ଭଗବାନ ଆସିଥିଲେ, ଅବତାର ନେଲେ, ପୁଣି କାହିଁକି ପାପ ଆସିଲା? କଳିଯୁଗରେ କାହିଁକି ଲୋକମାନେ ପାପ କରୁଛନ୍ତି? ଧର୍ମ ଯେ ସ୍ଥାପନା, ଏସବୁ କ'ଣ ପ୍ରଶ୍ନ? ଭଗବାନ ତ ଗୀତାରେ କହିଦେଲେ ଧର୍ମ ସଂସ୍ଥାପନାର୍ଥାୟ ଆଉ ସମ୍ଭବାନ ଯୁଗେ 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 ମାନେ କ'ଣ? ସତ୍ୟଯୁଗ କେବେ ଆସିବ? ଏହାର ଉତ୍ତର ତୃତୀୟ ସ୍କନ୍ଦ ଭାଗବତ ବିଦୁର ମୈତ୍ର ସମ୍ବାଦରେ ଆପଣମାନେ ପାଇଯିବେ। କେଉଁ ଯୁଗର ଆୟୁଷ କେବେ, କେତେବେଳେ ସତ୍ୟ ଆସିବ, ଦ୍ୱାଦଶକନ୍ଦରେ ସତ୍ୟ କେତେବେଳେ ଆସିବ, କେଉଁ ଭଗବାନ ଆଣିବ, ସବୁ ଲେଖା ପୁରା ସ୍ପଷ୍ଟ ରଚନା ହେଇ ଭାଗବତ ପଢ଼ୁ। ଏ ଭାଗବତ ନ ପଢ଼ିଲେ ଆମେ ବୁଝିପାରିବେ? ପାପର ବାପ ହଉଛି ଲୋଭ ସନ୍ତୁଷ୍ଟ। ଏଠି ସେ ଲେଖିଲେ ଲୋଭା କ୍ରୋଧ ପ୍ରଭବତୀ। ଆପଣ ଶୁଣିଥିବେ ବାପର ବାପ ଲୋଭ କିନ୍ତୁ ଶ୍ଳୋକ ପାଇନଥିବେ, କିନ୍ତୁ ଲୋଭର ବାପ ଅଛି କିଏ ତାକୁ କିଏ କହିନଥିବେ? ଯିଏ ପଚାରିଛନ୍ତି ସେ ଖୋଜିବେ ଲୋଭର ବାପା କିଏ। ଏସବୁ ପ୍ରଶ୍ନ ମାନଙ୍କୁ ସବୁ ପଚାରିବା ଆବଶ୍ୟକ ନା, ସମୟ ନଷ୍ଟ, ଆମେ ସେଇ ଲୋଭରେ ବି ଅଛେ। ଲୋଭା ଆପଣଙ୍କୁ ବି କଣ ଲୋଭ ଲୋଭର ଅଛନ୍ତି ଆଜ୍ଞା? ସୁଗ୍ରୀବ ସ୍ପଷ୍ଟ କହିଲେ ପ୍ରଭୁ ନାରେ ବିବସମର ସକଲ ଗୋସାଇ ନାଚ ନର ମରକଟ ହି ନାଇ। ସୁଗ୍ରୀବ ବହୁତ ଦିନ ପରେ ଭୁଲି ଯାଇଛନ୍ତି, ଲକ୍ଷ୍ମଣଙ୍କୁ ପଠେଇ ସୁଗ୍ରୀବ ଡାକି ଗାଁ କହିଲେ ପ୍ରଭୁ ବିଷୟ ବସ ମୁନି ମୁନି ନର ସମସ୍ତ ବିଷୟରେ ବସ। ମୁଁ ତ କାମି ବାନର ଜାତିର ଲୋକ, ମୁଁ କ'ଣ ଭୁଲିଗଲି? ସ୍ତ୍ରୀକି ପାଇଲା ପରେ ଭୁଲିଗଲି, ରାଜ୍ୟ ପାଇଲା ପରେ ଭୁଲିଗଲି, ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲି ଭୁଲିଗଲି, ଆପଣ ମାରୁନାହାନ୍ତି ମୋତେ, ମୋ ମୋର କ'ଣ କ୍ଷତି ଅଛି? ରାମଙ୍କ ହୃଦୟ ତ କୋମଳ କହିଲେ ସୁଗ୍ରୀବ ଏତେ କଥା କାହିଁ ଚିନ୍ତା କରୁଛ? କହିଲେ ପ୍ରଭୁ ଏ ଲୋଭ ଗୋଟିଏ ବସ୍ତୁ, ତାକୁ ଛାଡ଼ି ହବ। ସେ ଲେଖିଲେ କୋଇ ସାଧନ, ଏପରି ସାଧନ ନାହିଁ ଯାହାକୁ ଲୋଭ କାଢ଼ିଦବ, ତାର କାଢ଼ି ହବ କେମିତି? ପ୍ରଭୁ କୃପା, ପ୍ରଭୁ ଆପଣ ଯଦି କୃପା କରିବେ ଏ ଲୋଭଟା ଯିବ, ନହେଲେ ମୁଁ ବା ସ୍ତ୍ରୀ ଲୋଭରେ ରହିଗଲି, ଆପଣଙ୍କୁ ପ୍ରତିଶ୍ରୁତି ଦେଇକି ଆପଣ ମୋର କେତେ ବଡ଼ ଉପକାର କଲେ। ଲୋଭା କ୍ରୋଧ ପ୍ରଭଜତି, ଲୋଭା କାମ ପ୍ରଜାୟତି, ଲୋଭା ମୋହ ନାଶ୍ଚ, ଲୋଭ ପାପସ୍ୟ କାରଣ। ଏଥିପାଇଁ ଲୋକମାନେ କହୁଛନ୍ତି ପାପର ବାପ ହେଲା ଲୋଭ, ଲୋଭ ପାପସ୍ୟ କାରଣ ହେଲା ସଂସ୍କୃତ ଶ୍ଳୋକ। ପୁଅ ପୁଅ ତାର କାଶୀରୁ ପଡ଼ିକି ଆସିଲା, ଏ ଝିଅ ବସ ଚୁପ କିଣି ବସି ପଢ଼ନା ବସ, କାଶୀରେ ପାଠ ପଢ଼ିକି ଆସିଲା ଗୋଟେ ପଣ୍ଡିତ, ତା ପୁଅକୁ ପଠେଇଥିଲା। ଏଇ ଯୋଉ ଯଦୃଶା ଲାଭ ସନ୍ତୁଷ୍ଟ ତେଜ ବିପ୍ରସ୍ୟ ବର୍ଦ୍ଧତେ, ବ୍ରାହ୍ମଣ ସନ୍ତୁଷ୍ଟ ହେଲେ ତାର ତେଜ ବଢ଼ିବ। ପୁଅ ଯେତେବେଳେ ପାଠ ପଢ଼ିକି ଗଲା ପଚାରିଲା, ରେ ବାପା ଏଇ ପ୍ରଶ୍ନଟା ସେ ପଚାରିଲେ, ତୁ ତ ସବୁ ପଢ଼ିକି ଆଇଲୁ, କହ ପାପର ବାପ କିଏ? ଯଦି ନ କହିପାରିବୁ ତୁ ଘରେ ରହିପାରିବୁ, ମୋ ପାଠପଢା ବେକାର ହେଲା, ପଇସା ଖର୍ଚ୍ଚ ବିପଳା ପାରିବା ଆଜ୍ଞା, କାନ୍ଦିକି ବୁଲିଲା ସବୁଆଡ଼େ, ସମସ୍ତଙ୍କୁ ପଚାରିଲା ଆଜ୍ଞା ପାପ, ସେ ପଣ୍ଡିତ ମାନଙ୍କୁ ପଚାରିଲା ବାପା ପାପର ବାପ କିଏ କୁହ? ଏଇଟା ବହି ଖାତାରେ ଲେଖା ନାହିଁ, ଆମେ କେମିତି କହିଲୁ? ଏ ତ ସଂସ୍କୃତ କୋଡ଼ସେ କହିପାରିବୁ? ବୁଲି 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 ପ୍ରାଣତ୍ୟାଗ କରିବା ପାଇଁ ବାପା କହିଛୁ, ଏ ପ୍ରଶ୍ନ ଉତ୍ତର ନ ଦେଇପାରିଲେ ଏଠିପାରିବୁନି। ଗୋଟେ ବାରଙ୍ଗାନାର ଦ୍ୱାର ଗୋଟେ କୂଅ ଅଛି, ଭାରତ ରାସ୍ତା କର, ସେଇଠି ଯାଇ ବସିଛି ବ୍ରାହ୍ମଣ, ଦେଖିଲେ ସୁନ୍ଦର ବ୍ରାହ୍ମଣ ପୋକା, ଏମିତି ମନ ଭାଙ୍ଗି କାହିଁକି ବସିଛି? କହିଲା ଏଇ କାହିଁ ମନ ଦୁଃଖ କରିବି ବସିଛୁ ନା ଆଜ୍ଞା, ମୁଁ ଆତ୍ମହତ୍ୟା କରିବି, ଏଇ ପ୍ରଶ୍ନର ଉତ୍ତର ଦେଇପାରୁନି ମୋ ବାପାର ପ୍ରଶ୍ନର ଉତ୍ତର। କହିଲେ କ'ଣ? ଆମ ବାପା ପଚାରିଛି ପାପର ବାପ କି ତାହେଲେ ମୁଁ ତୋର ତିନି ଦିନ ମୋତେ ସମୟ ଦେବି ହଁ ଦିଦିଭାଇ ମୁଁ କେତେ ପଣ୍ଡିତ ଆରେ ପଣ୍ଡିତ କ'ଣ ପାଇବେ ଆସୁନୁ ଆଗେ ଯାଇକି ଅଲଗା ଆଡ଼ୁ ଆଣି ଖାଇବା ପିଇବା ମୋତେ ତାପରେ ନିଜେ ରୋଷେଇ କରେ ନିଜେ ରୋଷେଇବାସ କରି ଦେବେ ଖାଇ କହିଲା ହଉ ବ୍ରାହ୍ମଣ ଏବେ ଯାଅ କହିଲା ଆଜ୍ଞା କ'ଣ ଯିବି ମୋତେ ତିନି ଦିନ ଅଟକି ରଖିଲେ ପ୍ରଶ୍ନ ଉତ୍ତର ଦେବ କହିଲା ପ୍ରଶ୍ନ ଉତ୍ତର ବୁଝିପାରିଲେନି କିରେ ତୁମେ ବ୍ରାହ୍ମଣ ହେଇ ମୁଁ ପୁଣି କହିଛି ମୁଁ ହେଉଛି ବାରାଙ୍ଗଣା ବୋଲି ତୁମେ ବ୍ରାହ୍ମଣ ହେଇ ମୋ ହାତରୁ ଖାଇଲଣି ଭଲ ଭଲ ଜିନିଷ ରୋଷେଇ କରି ଦେଇଦେଲି ଆଗେ ମାଗିକି ଆଣିକି ଦେଇଦେଲି ସେତେବେଳେ ଖାଇଲ ତାପରେ ପଚାରିଲନି ବ୍ରାହ୍ମଣ ଘରୁ ମାଗି ଆଣି ତାପରେ ପଚାରିଲନି ଯଦି ରୋଷେଇବାସ କରିକି ଭଲ ଭାବରେ ଦେଲି ଭଲ ଆଇଟମ୍ ଦେଇ ଖାଇଲ ନା ନାହିଁ କାହିଁ ଖାଇଲ ନା ଲୋକ ହେଲା ସେ ହେଲା ବାପ ତୁମେ ବ୍ରାହ୍ମଣ ହେଇକି ବର୍ତ୍ତମାନ କ'ଣ କଲ ଲୋଭ ପାଇଁ ବାପ ଛାଡ଼ିଗଲ ଭାବ ଏଇଟାର ସେ କୁହାଯାଇଛି ବାପକା ବାପ କହୁ ନାହିଁ ଲୋକମାନେ ଶୁଣିଛନ୍ତି କେଉଁଠି ଶୁଣୁ ତାଙ୍କ ଚାଲ ଲୋଭର ବୋଲି ବାପା ଅଛି ତା ଖୋଜନ୍ତୁ କିଏ କେଉଁଠି ଅଛି ସେଥିପାଇଁ ବ୍ରାହ୍ମଣ ପୁରା ସନ୍ତୁଷ୍ଟ ରହିବା ଦରକାର ତସ୍ମା ଶୈଳା ଭଗବାନଙ୍କ ପ୍ରବଚନ ଅମୃତ ପ୍ରବଚନ ଦେଲେ ସନ୍ତୋଷ ସନ୍ତୋଷ ବିଶେଷ କରି ସାଧୁମାନେ ଆଉ ଭଗବାନ ସ୍ପେଶାଲ ପ୍ରବଚନ ଦେଲେ ଗୀତାରେ ଚତୁର୍ଛା ଲାଭ ସନ୍ତୁଷ୍ଟ ଭକ୍ତମାନେ ସମୟ ନଷ୍ଟ କରିବେ ଧନ ପଛରେ ଯାହା ଯେତିକି ମିଳିଗଲେ ସନ୍ତୁଷ୍ଟ ହେଇ ଚାଲିବା ଦରକାର ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କର ଚିନ୍ତା ଆଦୌ କରିବା ଦରକାର ନାହିଁ ଭଗବାନ ମେଣ୍ଟେନ୍ କରିବେ ନହେଲେ ଗୀତାରେ ସେ କେବେ କରିଥାନ୍ତି ଯୋଗ କ୍ଷମ ବହାମି ମହ ଏଟା କହିନଥାନ୍ତେ ଯେତେ ଡ୍ୟୁଟି ଆମର ସ୍ପେଶାଲି ସେତିକି ଡ୍ୟୁଟି କରିବା ଅଧିକ ସମୟ ନଷ୍ଟ ନ କରି ଭୟଜନରେ ଲାଗିଯିବା ତସ୍ମାତ୍ ଯେହେତୁ ବ୍ରାହ୍ମଣ ସ୍ୱଳ୍ପରେ ସନ୍ତୁଷ୍ଟ ହେଲେ ତେଜ ବଢ଼ିବ ଅସନ୍ତୁଷ୍ଟ ହେଲେ ନର୍କର କାରଣ ନଷ୍ଟ ହେଇଯିବ ତସ୍ମାତ୍ ତ୍ରିଣୀ ପଦାନି ବ୍ରୁଣେ ତୁତ ବରଦଶ୍ରବାତ୍ ଏତାବତ୍ ସିଦ୍ଧୋହଂ ବୀତ ଯାବତ୍ ପ୍ରୟୋଜନ ଭଗବାନଙ୍କ ବାଣୀ ଆଜ୍ଞା ଅମୃତ ବୀତ ଯାବତ୍ ପ୍ରୟୋଜନ ମୁଁ ସିଦ୍ଧ ହେଇଗଲି ସିଦ୍ଧ ହେଇଥିବି ତୁମେ କେବଳ ତିନି ପାଦ ଭୂମି ଦେଲେ ମୁଁ ସିଦ୍ଧ ହେଇଥିବି ତସ୍ମାତ୍ ତ୍ରିଣୀ ପଦାନି ତିନି ପାଦ ଦିଅ ତୁମେ କିଏ ନା ବରଦଶ୍ରବା ତୁମେ ଶ୍ରେଷ୍ଠ ବରଦାନ କରେ ମୋର ମାତ୍ର ତିନି ପାଦ ଦରକାର ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଟୀକାରେ କ'ଣ ଲେଖିଲେ ଯାବତ୍ ପ୍ରୟୋଜନମ୍ବିତମ୍ ସୁଖଦମ୍ ଭବତୀ ଯେତିକି ଧନ ଆପଣଙ୍କୁ ମିଳୁଛି ସେଟା ସୁଖଦ ଅଧିକ ଆପଣ ଏଇଥିରୁ ବିଚାର କରିନେବେ ଯିଏ ଯେତେ ଧନୀ ତାର କ'ଣ କ'ଣ ଅସୁବିଧା ଆମେ ଧନୀକୁ ଘୃଣା କରୁନୁ କି ଗରିବକୁ ପସନ୍ଦ କରୁନୁ ଏଥିରେ କିନ୍ତୁ ଯିଏ ଯେତେ ଧନୀ ଶାସ୍ତ୍ର ଶାସ୍ତ୍ର ନିରପେକ୍ଷ ଭାଗବତ କାହାର ମୁହଁ ଦେଖିକି କୁହନ୍ତିନି ଏଠାରେ ପ୍ରିୟ ଅପ୍ରିୟ କଥା ଇଏ ସତ୍ୟ କଥା ଆପଣ କେହି ଭାବିବେନି ଏଠି ଧନୀମାନଙ୍କୁ ବିରୋଧ କରାଯାଉଛି ଗରିବ ଲୋକମାନଙ୍କୁ ସପୋର୍ଟ କରାଯାଉଛି ଭଜନ ନକଲେ ଧନୀ ବି ଯୁଆଡ଼େ ଯିବ ଇଏ କୋଟିପତି ହେଇକି ସେଇ ନର୍କ ଦ୍ୱାରକୁ ଯିବ ଗରିବ ବି କୋଟିପତି ହେଇକି ନର୍କ ଉଭୟଙ୍କର ଜାଗା ସମାନ ଏଇଠି କହୁଛନ୍ତି ଯାବତ୍ ପ୍ରୟୋଜନମ୍ବିତମ୍ ସୁଖଦମ୍ ଭବତୀ ଅଧିକ ସିଏ ଚିନ୍ତା ଶୋକ କେଶାଦି ହେତୁତ୍ୱ ଭଗବାନ ରାମଦେବ କହିଲେ ଅଧିକ ହେଇଗଲେ ଚିନ୍ତା ଦେଖନ୍ତୁ ଆପଣ ଯେତିକି ଅଧିକା ଟଙ୍କା ସେତିକି ଅଧିକା ଚିନ୍ତା କାହିଁକି ଭାଗବତରେ ରଚନା କରାଗଲା ଅର୍ଥସ୍ୟ ସାଧନେ ସିଦ୍ଧି ସାଧନ ଅର୍ଥକୁ ସାଧନ କରିବାରେ କଷ୍ଟ ଏଥିରେ ସବୁ କେବଳ କଷ୍ଟ କ'ଣ କ'ଣ କଷ୍ଟ ବିଚାର କରିବେ ଉତ୍କର୍ଷ ଧନ ବଢ଼ିଲେ ବି କଷ୍ଟ ସେଲ୍ ଟ୍ୟାକ୍ସ ସେଲ୍ ଟ୍ୟାକ୍ସ ଲାଗିବ ଇନକମ୍ ଟ୍ୟାକ୍ସ ଲାଗିବ ଗୋଡାଉନ୍ ଗୋଟେ ଜାଗାରେ କର ବିକ୍ରି କର ଗୋଟେ ଜାଗାରେ ସେଲ୍ ଟ୍ୟାକ୍ସ ଫୁଣି ଠାଙ୍କ କୁଆଡ଼େ କ'ଣ କର ଚିନ୍ତା ନାହିଁ ଶୋଇବା ନାହିଁ ଗାଡ଼ି ଆସିଲା କି ନାହିଁ ସବୁବେଳେ ବଢ଼ିଲେ କଷ୍ଟ ରକ୍ଷଣେ କଷ୍ଟ ଭଗବାନ ଉଦ୍ଧବ କହୁଛନ୍ତି ରକ୍ଷା ବି ଧନ କଷ୍ଟ ନାଇଁ ଆଜ୍ଞା ବ୍ୟାଙ୍କରେ ଏତେ ଟଙ୍କା ପଳେଇଯାଉଛି କ'ଣ କରିବା କେଉଁ ବ୍ୟାଙ୍କ ରଖିବି ଏ ବ୍ୟାଙ୍କ ରଖିବି ନା ସେ ବ୍ୟାଙ୍କ ରଖିବି ରକ୍ଷଣେ କଷ୍ଟ ଜୟ ଖର୍ଚ୍ଚ କରିବା ବି କଷ୍ଟ ନାଶ ଗୋଟେ ଝିଅ ସେ ଇଞ୍ଜିନିୟର ପଢୁଛି ଦେଖନ୍ତୁ ଧନର କେମିତି କଥା ସେ ମୁଁ ଆସୁଛି ଟ୍ରେନ୍ ଧରିବା ପାଇଁ ଭୁବନେଶ୍ୱରରେ ମୁଁ ପଛରେ ବସିଛି ମୁଁ ଆଗରେ ବସିଲି ସେ ଆସିଲେ ପାଖରେ ବସିଲି ଆଗରେ ବସିଲି ସେ ପଛରେ ବସିଲି ରସୁଲଗଡ଼ରେ ଓହ୍ଲେଇଲା ସେ କହିଲେ 13 ଟଙ୍କା ଆଜ୍ଞା ଦେବାକୁ ପଡ଼ିବ তিনি টঙ্কা পয়সা তার ঝগড়া লাগ না ও 10 টাকা তো গোটে পয়সা নেবি না ইতে ঝগড়া তাকে লাগি গেল মানে পস্তা চিন্তা কথা কালে বাবা 10 টাকা দিলা দিলা পড়ে একলা কোন ঝগড়া করিবে সঙ্গে কালি মু দেখো তাই আসলাম রে কষ্ট প্রয়োজন গোটে ঝ চাপড় উঠে মারিয়া নিছে ফ্রন্ট টেপো বলে টেপো বলে এমনি মুন্ডা গলা নিচে দেখুছি এমনি চাপড় মারছে কোন তাকে হয়েছে কি জানি এমনি হাতে উঠুছে সাহস তো চাপড়া উঠুছে সব পিলামানে বিহারিছেন আর মতো বাবা দেখো হাজার হাজার টাকা বাপা পুত্র পয়সা আনিকি মোবাইলে খরচ করছো সেটা কেন চলুছে কলা একু দেখি যাই কানরে একটু মোবাইল গেঞ্জিব সেটি বাহার করিব দেখুন তিনটা পাই মো সঙ্গে ঝগড়া করছে আগে আসিলাম বরং ডাক কোন কইলা খরচ 3 টাকা করিব তো এতে কষ্ট লাগিছে লক্ষ লাগা টাকা আপা কত লছ হাজার হাজার টাকা নেই ফালতু পয়সা উঠছ আর যে ধন এ তো খরচ করে আলো কষ্ট লাগে যে ধন রোজগার করছি তো কত কষ্ট লাগে চিন্তা করতে না স ব্যয় কষ্ট না স কষ্ট চালিগাল মানে কোটিপতি হাজার টাকা চালিগাল সে দিদিন উপবাস রয়েছে না সবই কষ্ট উপভোগ কষ্ট ভোগ্য বাণী কষ্ট টঙ্কা যার দেবে সে সে বেশি খরচ হাত গলা খরচ করে পারিবে ভোগ রে পাই কষ্ট আয়াস ত্রাস চিন্তা ভ্রম নুণা এই এতিকি ধনর খরচ আয় উৎকর্ষ রক্ষণ ব্যয় নাশ উপভোগ ये कौन हुए ना आयास कष्ट कर त्रास भय कर चिंता आ भ्रम भ्रम सृष्टि कर सब भ्रम सृष्टि कर भगवान को उद्धव को कौन एकादश समय तस्मा से कह तीन पाद भूमि मोर दरकार श्री शुक वाच आज प्रथम थर पर बड़े दरबार देखे जन ब्राह्मण कीर्ति बा बड़ी जानते नहीं प्रभु बोली বৈরানন্দ্রে তাঁর ইষ্টদেব বলে আরে বহু ব্রাহ্মণ বহু লোভরে মতো মাগিছে কিন্তু এই ব্রাহ্মণ যেতে প্রকার বুঝিলে অধিক দেওয়া এই কেবল কোণ চাহুছে তিনি বাদভূমি হসিলে বৈরিয়া যে হসিকে ভগবান কৌছন্তি শিশু কওয়াচ ইতি উক্ত সহসন্না হো বাঞ্ছত প্রতিকুয়তাম বামনায় মহিম দাতু জগ্রাহ জলভাজনম জলপাত্র কু ধরি হসি কহিলে বাহ সুন্দর ব্রাহ্মণ প্রকৃতরে ভগবানের কিছু আবশ্যক নাই ভগবান সন্তুষ্ট ভগবান ভিকারী আজি তাঙ্ক পাই নাহান্তি ভগবান কাহা পাখরু ধন রাখন্তি না লক্ষ্মী তাঙ্কর দাসী আজ্ঞা ভগবান লক্ষ্মীপতি তাঙ্কর কোন অভাব আজি ভক্ত পাই ভিকারী আজি অদিতিঙ্ক পাই কশ্যপঙ্ক পাই তাঙ্ক ব্রত যে পয়ব্রত করেছেন তাঙ্ক পাই আজি বামনঙ্কর বামন আজি অবতার হই বলিঙ্গ দ্বারে ভিকারি জানি পারুন না হসন না হসি বাঞ্ছতম প্রতিকুহ্যতম যাহা বাঞ্ছা করেছে বর্তমান রখ ইচ্ছা অনুসার ইচ্ছা অনুসার তো গৃহ গৃহণত বামনায় মহিদা তুম বামনঙ্কু মহি দেওয়া পাই জগ্রাহ কর জলভাজন হাতরে জলপাত্রকু ধরলে বর্তমান কোন কইবে ঠিক আছে মু বলি ইন্দ্র মু দৈতেন্দ্র বলি বর্তমান এ ব্রাহ্মণকু সংকল্প করুছি মু তিনি পাদ ভূমি দেবি আগে এতিকি তো প্রস্তুত হয়েছি শুকাচার্যে ঠিয়া আছেন কে কোন কলারে সর্বনাশ করে দেলা
বিষ্ণবে খাং প্রাশ্যন্ত উসনা সুরেশ্বর জানং চিকিৎসিত বিষ্ণু শিষ্যম প্রাহ বিড়ম্বরম দেখুন শিষ্যকু বিড়ম্বরম জ্ঞানী মান ভিতরে ষষ্ঠ কবি না মুসিনা কবি শুক্রাচার্য আজি জান চিকিৎসিত বিষ্ণু বিষ্ণুঙ্কর চিকিৎসিত ইচ্ছাম সর্বস্ব অপহরণম ইচ্ছাম এ বলির সর্বস্ব হরণ করবে জানিপারছেন ভগবান লীলা করে না হান্তি সুখদান জানছেন উসনা শুক্রাচার্য যে অসুর মানঙ্কর ঈশ্বর সে বর্তমান প্রাহ কহিলে ଶ୍ରୀ ଶୁକ୍ର ଉବାଚ ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ବୁଝାଉଛନ୍ତି ଶୁକ୍ର ନୀତି ଭଗବାନ ଯେତେବେଳେ କାହାକୁ ବୁଝାନ୍ତି ବୃହସ୍ପତି ନୀତିରେ ଏତେ କୁହନ୍ତିନି ଶୁକ୍ର ନୀତିରେ କୁହନ୍ତି ପକ୍କା ନୀତି ତାଙ୍କର କିନ୍ତୁ ଯେତିକି ନୀତି ଆପଣମାନେ ଶୁଣିବେ ନା ଏବେ ଏଇଟା ଆମ ପାଇଁ ଭକ୍ତ ପାଇଁ ନୁହେଁ ସଂସାର ଲୋକମାନେ ଭକ୍ତମାନେ ସେ 100% ସର୍ବଧର୍ମ ଶ୍ରୀ ଶୁକ୍ର ଉବାଚ ଏଷ ବିରଚନେ ସାକ୍ଷାତ ଭଗବାନ ବିଷ୍ଣୁ ଅବ୍ୟୟମ୍ କଶ୍ୟ ପାଦ ଦିତି ଜାତ ଦେବାନାମ କାର୍ଯ୍ୟ ସାଧକ ଡାକିଲେ କଣ ସମ୍ବୋଧନ କଣ କଲେ ଶିଷ୍ୟ ବୋଲି କହିଲେନି ବଳି ବୋଲି କହିଲେନି ଗୃହପତି ବୋଲି କହିଲେନି ଦୈତ୍ୟେନ୍ଦ୍ର ବୋଲି କହିଲେନି ଡାକିଲେ କଣ ହେ ବୈରଚନ ହେ ବିରଚନଙ୍କର ପୁତ୍ର କାହିଁକି ଡାକିଲେ ବାପା ଠକିଥିଲେ ତୁ ବି ଠକିବୁ ରେ ବାପା ମୁଁ କାହିଁ ଠକିବି ମୋ ବାପା ଦେବତାଙ୍କୁ ମାନେ ଆସିକି ଆଇ ମାଗିନି ଚାଲିଗଲେ ବାପା ଆଣିବୁ ମୁଁ କାହିଁ ଠକିବି କହିଲେ ଏ ଦେବାନାମ କାର୍ଯ୍ୟ ସାଧକ ଏ ଦେବତାଙ୍କର କାର୍ଯ୍ୟ ସାଧନ କରିବା ପାଇଁ ଆସିଛନ୍ତି ଇଏ କିଏ ନା ବିଷ୍ଣୁ ଆଜ୍ଞା ଶୁକ୍ରାଚାର୍ଯ୍ୟ ଦୁଃଖରେ କହୁଛନ୍ତି ମୋ ଶିଷ୍ୟ ସବୁ ଚାଲିଯିବ ବଳିଙ୍କର ଉତ୍ସାହ ବଢି ବଢି ଯାଉଛି ବାହ ବଳି ସତେ ଯେଭଳି ଭଗବାନଙ୍କର କମଳ ଲୋଚନ ଶ୍ରୀହରିଙ୍କର ସେ ବାମନ ରୂପକୁ ଏତେ ଆନନ୍ଦିତ ପ୍ରଭୁ ମୋ ପାଖକୁ ଆସିଛନ୍ତି ଭିକ ମାଗିବା ପାଇଁ ବାମନ ରୂପରେ ଛଳନା କରିକି ବହୁତ ଆନନ୍ଦିତ ତାଙ୍କର ଗୁରୁଙ୍କର ପ୍ରବଚନ ତାଙ୍କ ଅନ୍ତର ଭିତରେ ଆଜି ଉତ୍ସାହ ଦେଲା ମୁଁ ସର୍ବସ୍ୱ ଦାନ କରିବି ମୁଁ ଜାଣିନଥାନ୍ତି ଭଗବାନ ବୋଲି ଗୋଟିଏ କୁଣ୍ଠାର ଦେଇଥାନ୍ତି ବର୍ତ୍ତମାନ ଆନନ୍ଦର ଦେବୀ ବିଷ୍ଣୁରେ ସାକ୍ଷାତ ଭଗବାନ ଏସ ବୈରୋଚନମ ହେ ବିରୋଚନ ପୁତ୍ର ଏସ ଏ ଯୋଉ ବାମନ ଦେଖୁଛ ନା ଏ ବିପ୍ର ନୁହେଁ ଭଗବାନ ସାକ୍ଷାତ ସାକ୍ଷାତ ଭଗବାନ ସାକ୍ଷାତ ଭଗବାନ କିଏ ବିଷ୍ଣୁ ଆଜ୍ଞା ସାକ୍ଷାତ ଭଗବାନ ବିଷ୍ଣୁ ହେଲେ ବିଷ୍ଣୁଙ୍କର କଣ ଦରକାର ଅଛି ମୁଁ ତ ଦେଇଦେବି ତିନି ପାଦ ଭୂମି ମାଗୁଛୁ ତେଣୁ ଅବ୍ୟୟମ ତାଙ୍କୁ ଦେଇକି ତୁମେ କେବେ ପୂରଣ କରିପାରିବନି ତାଙ୍କର ଯେତିକି କାମନା ତୁମେ ତାକୁ ପୂରଣ କରିପାରିବନି ଆଉ କଶ୍ୟପା ପ୍ରଦିତି ଯା ତ କହିଲେ ଇଏ ବିଷ୍ଣୁ ବିଷ୍ଣୁଙ୍କର ଯେମିତି ରୂପ ମୁଁ କେବେ ଦେଖିନି ଶୁଣିନି କହିଲେ ଇଏ କଶ୍ୟପଙ୍କ ନିକଟ ଅଦିତିଙ୍କ ନିକଟରୁ କଶ୍ୟପଙ୍କ ଦ୍ୱାରା ଯାହା ପାଇଛନ୍ତି କାହିଁକି ଯାତ ହେଲେ ନା ଦେବାନାମ କାର୍ଯ୍ୟ ସାଧକ ଏ ଦେବତାମାନଙ୍କର କାର୍ଯ୍ୟ କରିବା ପାଇଁ ଆସିଛନ୍ତି ବୁଝିପାରୁଛୁ ତ ବଳି ବୁଝିପାରୁଛୁ ଏଇଠି ଦେଖନ୍ତୁ ଶୁକ୍ରାଚାର୍ଯ୍ୟ ଏଇଟା ଶୁକ୍ରାଚାର୍ଯ୍ୟଙ୍କର ବଚନ ନୁହେଁ ଶୁକ୍ର ଉବାଚ ଲେଖା ହେଇଛି ପ୍ରକୃତରେ ଏଇଟା ଲେଖା ହବା ଦରକାର ଭଗବତ ଉବାଚ ଭଗବାନ ଉବାଚ ଭଗବାନ ନିଜେ କହିବେ ଆଉ ବଳି ବି କହିବେ ବନ୍ଧା ହେଇଥିବେ ପ୍ରହ୍ଲାଦ ମହାରାଜ ଆସିକି ପହଞ୍ଚିବେ ବଳି କାନ୍ଦିବେ ବଳି ବନ୍ଧନରେ କଷ୍ଟ ପାଇନାହାନ୍ତି ଦାନରେ କଷ୍ଟ ପାଇନାହାନ୍ତି ଗୁରୁଙ୍କୁ ଦେଖିକି ପ୍ରହ୍ଲାଦଙ୍କୁ ଦେଖିକି ଯେ ଉଡ଼ୁପ ଭଳି ଶ୍ୱେତ ବସ୍ତ୍ର ପିନ୍ଧିକି ଚନ୍ଦ୍ରମା ଭଳି ଉଦୟ ହେଲେ ତାଙ୍କୁ ଦେଖିକି ପ୍ରହ୍ଲାଦ କାନ୍ଦି ପକାଇ ଶୁଣିବେ କାହିଁ କାନ୍ଦୁ ଆଉ ସେଇଠି ସେ କହିବେ ପ୍ରଭୁ ଆପଣଙ୍କ ସହିତ ଭଗବାନ ନିଜେ କହିବେ ଭଗବାନ କହିବେ ଦେ ମୁଁ ୟାର ଗୁରୁ ମୁଖରେ ଆକୁ ପରୀକ୍ଷା କରିଛି ହତାଶ କରିଛି ଅଭିଶାପ ଦେଇଛି ମୁଁ ଗୁରୁ ମୁଖରେ ଦେଇଛି ଶୁକ୍ରାଚାର୍ଯ୍ୟ କହିନାହାନ୍ତି ପରୀକ୍ଷା କରୁଛନ୍ତି ବର୍ତ୍ତମାନ ବଳିଙ୍କର ଧୈର୍ଯ୍ୟକୁ ଆତ୍ମସମର୍ପଣ କରିବେ ନା ଆତ୍ମସମର୍ପଣ ସେ କରିବେ କହିଲେ କଶ୍ୟପାତ ଅଦିତି ଜାତ ଦେବାନମ କାର୍ଯ୍ୟ ସାଧକ ଯେଉଁମାନେ ଶୁଦ୍ଧ ଗୁରୁ ନୁହନ୍ତି ତାଙ୍କର ରୋଲ୍ଟାକୁ ଏଠି ଦିଆ ସିଏ ଯେତେବେଳେ ନିଜ ପାଇଁ ମାଗିବେ କଣ କହିବେ ବହୁତ ପଇସା ପତ୍ର ଠାକୁରଙ୍କ ସେବା ଯେମିତି ସେମିତି କହିଲେ ଚଳିବ ଭଗବାନ ଗୀତାରେ କଣ କହିଲେ ଯତ୍ କରୋସି ଯତ୍ ଅସ୍ନାସି ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଯୋଗସି ଦଦାତି ଯତ୍ ଯାହା ଦାନ କରିବ ତତ୍ କୁରୁଷ୍ମ ଅର୍ପଣ ସବୁ ମତେ ଦିଏ କିନ୍ତୁ ଇଏ ଗୁରୁ ହେଇକି ମନା କରୁଛନ୍ତି ଏ ଫଲ୍ସ ଗୁରୁର ରୋଲ୍ ବର୍ତ୍ତମାନ କରୁଛନ୍ତି କିନ୍ତୁ ବାସ୍ତବିକ ଜ୍ଞାନ ନା ବୁଝୁଛୁ ତାଙ୍କୁ ଦିଅନି କହିଲା ଗୁରୁଦେବ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଛି ବ୍ରାହ୍ମଣଙ୍କୁ ପ୍ରତିଶ୍ରୁତି ଦେଇ କେମିତି ମୁଁ ଦେବିନି କହିଲେ ଦେଖ ତୁ ଦବା ପାଇଁ ପ୍ରତିଶ୍ରୁତି ଦେଇକି ତୁ ନଳକୁ ଯିବୁ ପ୍ରତିଶ୍ରୁତ ତସ୍ମିନ୍ ଯଦନର୍ଥମ ଜାନତ ନ ସାଧୁ ମନ୍ୟ ଦୈତ୍ୟାନାମ ମହାନ ଉପଗତ ନୟ ମହାନ ଅନର୍ଥ ହେଇଯିବ ବାପା ତୁ ତୋର ଜିଦିକୁ ରଖିବା ପାଇଁ ତୁ ଦାନ ଦେଇଦେବୁ, କିନ୍ତୁ ଦୈତ୍ୟ କୂଳ ବର୍ତ୍ତମାନ ଭାସିଯିବ। ମୁଁ ଗୁରୁ, ମୁଁ କହୁଛି, ଆଉ ତୁ ଦେଲା ପରେ ବି ମର୍କକୁ ଯିବ। ଦାନ ଭଗବାନଙ୍କୁ ଦେବା ପାଇଁ ମନା କରୁଛୁ, କିନ୍ତୁ ବଳି ଇଏ ଯେତେ ମନା କରୁଛନ୍ତି ବଳିଙ୍କ ହୃଦୟରେ ସେତେ ଉତ୍ସାହ ବଢି ବଢି ଯାଉଛି, କାରଣ ମୁଁ ଭଗବାନଙ୍କୁ ଦାନ ଦେବି। କହିଲେ ପ୍ରଭୁ ଗୁରୁଦେବ, ଇଏ ଭଗବାନ ଇଏ ବାଗି ବାକି ତିନି ବାଦ ଭୋଗି ପାଇଛି, ମୁଁ ଦେଇଦେବି। କହିଲେ ନା 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 ନା, ଇଏ ତୋର ଛଅଟି ଜିନିଷକୁ ହରଣ କରିବେ। କଣ କଣ ହରଣ କରିବେ ଶୁଣ, ଏ ସତେ ସ୍ଥାନ ଐଶ୍ୱର୍ୟମ ଶ୍ରିୟମ ତେଜ ଯଶସ୍ମୃତି ଦାସ୍ୟତି ଆଚ୍ଛେଦ ଦାସ୍ୟତି ଆଚ୍ଛାଦ୍ୟ ସକ୍ରାୟ ମାୟା ମାନବକ ହରି। ସୁଖଦେବଙ୍କୁ ଏ ଶବ୍ଦଟି ଭାରି ଭଲ ବଢିଆ ଲାଗୁଛି। ପୂର୍ବରୁ କହିଥିଲେ ନା, ଜଟିଳ ବାମର ବିପ୍ରମ ମାୟା ମାନବକ ହରି, ପୂର୍ବରୁ କହିଥିଲେ ମାୟାରେ ମାଣବକମ ଧୃତମ ବାଳକ ବ୍ରହ୍ମଚାରୀ ରୂପମ ଜସହ ଜଟିଲମ, ଜଟା ଛାଡ଼ିକି ଛୋଟ ପିଲା ଆସିକି ପହଞ୍ଚେଇଲି ହରି। ଆଜ୍ଞା, ସେଠି ହରି କହିଲା ବେଳେ ସେ ସଂସ୍କୃତ ଶବ୍ଦ ଅର୍ଥରେ ବଳି ବୁଝିଥିଲେ ହରି କହୁଛନ୍ତି ବିଷ୍ଣୁ, ଆଉ ଏ ବୁଝିପାରୁନଥିଲେ ବିଷ୍ଣୁ ବୋଲି। ଏଠି ସେ ସିଧା, ଏ ସେଠି ତ ଶୁକ୍ରାଚାର୍ଯ୍ୟଙ୍କର ବଚନ, ସେଟା ସୁଖଦେବଙ୍କର ବଚନ ସଭାକୁ କହୁଛନ୍ତି। ଏଠି ସିଧା କହିଦେଉଛନ୍ତି, ଏସ ଏଇ ଯୋଉ ବିଷ୍ଣୁ ଦେଖୁଛ ନା ଅବ୍ୟୟ ବିଷ୍ଣୁ, ତୋର କଣ 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 ନେବେ, ସ୍ଥାନମ ଅମରାବତୀ ପୁରକୁ ନେଇଯିବେ, ଐଶ୍ୱର୍ଯ୍ୟମ ଏଇଟା ଧନ ସମ୍ପତ୍ତି ସବୁ ପାଇଲେ ନେଇଯିବେ, ଶ୍ରିୟମ ତୋର ସୌନ୍ଦର୍ଯ୍ୟତା ଯୋଉ ଅଛି ଧନ ତାକୁ ନେଇଯିବେ, ତେଜ ଇନ୍ଦ୍ର ତେଜ ତୋର ରହିବନି, ଯଶ ସମସ୍ତେ କହିବେ ବଳି କାମନା ପୂର୍ଣ୍ଣ କରିପାରିଲାନି, ଆଉ ଯଶ ଶ୍ରୁତମ ତୋର ଜ୍ଞାନକୁ ବି ନେଇଯିବେ। ହେଲା, ଭଗବାନ ନେଇକି ନିଜ ପାଖରେ କିଛି ରଖନ୍ତି, ତୁ କହୁଛୁ ଭଗବାନଙ୍କୁ ଦେବୁ, କହୁଛୁ ତ ଭଗବାନଙ୍କୁ ଦେବୁ, ଯେ ଭଗବାନଙ୍କର ଅଭାବ କ'ଣ ସିଏ ତୋତେ ମାଗିବେ। ଆରେ ଭଗବାନଙ୍କୁ ଦେବାଟା ଲାଭ, କିନ୍ତୁ ଭଗବାନଟା ନିଜ ପାଖରେ ରଖିବେନି ବୋଲି କେତେ ବୁଦ୍ଧିରେ କହୁଛନ୍ତି, ଯଦି ଭଗବାନ ନିଜ ପାଖରେ ରଖନ୍ତେ ତାଙ୍କୁ ଦେଇଦେଲା ତୋର ପ୍ରଫିଟ ହୁଅନ୍ତା, ଭଗବାନ ନିଜ ପାଖରେ ରଖିବେନି। ଆଚ୍ଛାଦ୍ୟ ଦାସ୍ୟତି ଆଚ୍ଛାଦ୍ୟ ସକ୍ରାୟ, ତୋ କତରୁ ଛିନ୍ନ କରିକି ହରଣ କରିକି ନେଇଯିବେ, ଶକ୍ରକୁ ଦେବେ, କାହାକୁ ଇନ୍ଦ୍ରକୁ, ମୋ ପାଖରୁ ନେଇ ଇନ୍ଦ୍ରକୁ ଦେବେ, ଓ ମୋ ବଡ଼ ଭାଇକି ଦେବେ, କଣ କ୍ଷତି ଅଛି ନା, ଇଏ କାହିଁକି ଏଭଳି କାର୍ଯ୍ୟ କରୁଛନ୍ତି ନା, ମାୟା ମାନବ କହରି, ଇଏ ମାୟାରେ ମାନବକ ବ୍ରହ୍ମଚାରୀ ରୂପ ଧରିକି ଆସୁଛନ୍ତି, ମୁଁ ଜାଣିପାରୁଛି ଇଏ ହରି, କିନ୍ତୁ ଇଏ କଣ ବୁଝିଲେ, ମୋର ସର୍ବସ୍ୱ ହରଣ ହେଇଗଲେ ବି ଏ ସଂସାରର ଗୋଟିଏ ବସ୍ତୁ ପାଇଁ ଲୋକ ଦୁଃଖ ପାଏ, ନିଶ୍ଚିତ ମୋ ମନକୁ ବି ହରଣ କରିବ, ଏ ଅସୁର ଶରୀରରେ ରହି ଅସୁର କୂଳରେ ରହି ମୁଁ ଆଜିଠୁ ବଡ ଆନନ୍ଦରେ ପ୍ରେମରେ ରହିବି, କାରଣ ମୋ ପାଖକୁ ଭିକାରୀ ହେଇକି ଆସୁଛନ୍ତି, ମୋର ଧନ ନେଇଗଲା ପରେ ଭଗବାନ ଧନ ନେଇଗଲେ ମନ ଦିଅନ୍ତି, ସଂସାର ମନ ସଂସାର ଲୋକ ମନ ନେଇଯିବେ ଧନଟା, ଧନଟା ଲୋକ ମନଟା ତ ନାହିଁ ଧନ କିଏ, ତୋର ମନଟାକୁ ନେଇଗଲେ ଧନଟାକୁ ଭୋଗିବୁ କହୁଥିଲେ, ମନ ତ କଷ୍ଟ ପାଏ, ଭଗବାନ ଧନ ନେଇଯିବେ ମନଟା ଦେଇଦେବେ, ଆଉ ମନଟା ସୁଖୀ ହେଲେ ତ ବ୍ୟକ୍ତି ସୁଖୀ, ଆଉ କଣ ଦରକାର ଆପଣଙ୍କର କୁହନ୍ତୁ, ଶୁଣିଲେ କଣ ଇଚ୍ଛା ହବ, ପ୍ରଭୁ ମୋ ଧନ ନେଇଯା ମୋତେ ମନ ଦିଅ, କିନ୍ତୁ ବଳି ବଳି ଆତ୍ମସମର୍ପଣକାର ଲୋକ ପୁରା ଆନନ୍ଦ, ନିଜ ଗୁଣେ ହରେ ନିଜ ଗୁଣ ତବେ ହରେ ଦେହେନ୍ଦ୍ରିୟ ମନ, ନିଜ ଗୁଣ ତବେ ହରେ ଦେହେନ୍ଦ୍ରିୟ ମନ, ଏତେ କୃପାଲୁ କୃଷ୍ଣ ଏତେ ତାର ଗୁଣ, ତାର ଗୁଣ ଚାରି ପୁରୁଷାର୍ଥ ଛଡ଼ା ଗୁଣେ ହରେ ସବାର ମନ, ଚାରି ପୁରୁଷାର୍ଥ ଛଡ଼ା ଗୁଣେ ହରେ ସବାର ମନ, ହରି ଶବ୍ଦ ଏଇ ମୁଖ୍ୟ କହି ମୂଲ୍ୟାଣ, ହରି ଶବ୍ଦ ଏଇ ହ ହରି ଶବ୍ଦର ଅର୍ଥ ଏହା। ଇଏ କଣ କହୁଛନ୍ତି? ଆସାଧ୍ୟ ଦାସ୍ୟତି ଆସାଧ୍ୟ ସକ୍ରାୟ ମାୟା ମାନବ ହରି। ଇଏ ମାୟାରେ ତୋର ସବୁ ହରଣ କରିନେବେ ବଳି। କଣ ବୁଝୁଛନ୍ତି? ମୋ ମନ ଇନ୍ଦ୍ରିୟ କି ହରଣ କରିବେ। ବାହ, ଏ ହରି ଶବ୍ଦର ଅର୍ଥ ଏଇଆ। ଗୋଟିଏ ଭଗବାନ କିଛି ନିଅନ୍ତିନି, ଦେନେବାଲା ନେନେବାଲା ମାନେ ସଂସାର ନେଲେବାଲା ଓ ଦେନେବାଲା, ତାଙ୍କ ବସ୍ତୁ ତାକୁ ଦଉଛ ନା ଆଉ ଆମର କଣ ଅଛି? ଏଠି ନିଜର କଣ ଅଛି କରି ଦେଖିବା? ଫୁଲ ତାଙ୍କର, ଫଳ ତାଙ୍କର, ସବୁ ତାଙ୍କର, କିନ୍ତୁ ତାଙ୍କ ଜିନିଷକୁ ଆମର ଯେମିତି ସରକାରୀ ଜାଗାକୁ କଣ କୁହନ୍ତି? ଜବରଦସ୍ତି ଦଖଲ କରିଦେଇ 20-30 ବର୍ଷ ପରେ କହିବ ଦିଅ, ପଟା ଦିଅ। ବର୍ତ୍ତମାନ ସେଇ ଅବସ୍ଥା ହେଇଛି ନା? ଏ ସମସ୍ତେ ଜବରଦସ୍ତି ଦଖଲ କରିକି ଜାଗା ଭୂମିକି ମୋ ନାଁରେ ଦିଖ ମତେ ଭଦ୍ରକର ଜାଗା ସବୁ ରେକର୍ଡ କରିଦେଇଛନ୍ତି। ସବୁ ରେକର୍ଡ ସମସ୍ତଙ୍କ ନାଁରେ ଉଠିଯିବ, ସମସ୍ତେ ରେକର୍ଡ ଉଠିଯିବ। ଯେତେବେଳେ ପ୍ରଳୟ ଆସିବ ସବୁ ରେକର୍ଡ ଗୋଟିଏ ନାଁ ଜଣଙ୍କ ନାଁରେ ରହିବ, ସବୁ ଭଗବାନଙ୍କର। ବାସ ବାବା, ତୁମ ଭଦ୍ରକ ତହସିଲ ଅଫିସ ସହ ସବୁ ଚାଲିଲା, ଆଉ କିଛି ନଥିବ ରେକର୍ଡ ତାଙ୍କର। ମଣିଷ ମାଟି ବସି ଜବରଦସ୍ତି ମନ ଇନ୍ଦ୍ରିୟ କୃଷି ଗୋଟିଏ ଜିନିଷ ନେବେ, ଗୋଟିଏ ଜିନିଷ ଦେବେ, ମନ ଇନ୍ଦ୍ରିୟକୁ ସେ ହରଣ କରିବେ। ନିଜ ଗୁଣେ ହରେ, ନିଜ ଗୁଣକୁ ଦେଖେଇକି ମନ ଇନ୍ଦ୍ରିୟ ହରେ। ଏତେ ଭଗବାନ ଦୟା ହବ, ଏତେ ଦୟା ହବ, ସଂସାର ଦୁଃଖ କଦାପି ଦୂର ହବନି ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କର ଗୁଣରେ, ଭଗବାନଙ୍କ ରୂପରେ, ଭଗବାନଙ୍କ ନାମରେ ନ ମଜିଛେ। ଏବେ ଦୁଃଖ ଦୂର ହବ, ଧନ ଦୁଃଖ କରିପାରିବନି, ଦୂର କରିପାରିବନି, ଧନୀ ବି ଦୁଃଖୀ, ଗରିବ ବି ଦୁଃଖୀ। ସେଥିପାଇଁ ସେ ହିନ୍ଦୀରେ କହିଲେ, କୋଇ ତନ ଦୁଃଖୀ କୋଇ ମନ ଦୁଃଖୀ କୋଇ ଧନ ବିନା ରହତ ଉଦାସ, ଥୋଡ଼େ ଥୋଡ଼େ ସବ ଦୁଃଖୀ ସୁଖୀ ଶ୍ୟାମ କା ଦାସ। ଗୋଟେ ପଦର ସମାଧାନ, କୋଇ ତନ ଦୁଃଖୀ ସେ ଧନୀ ହେଇଥିବ ତାର ସ୍ୱର ଖରାପ, କୋଇ ମନ ଦୁଃଖୀ ତାର ସବୁକିଛି ପଇସା ପତ୍ର ଅଛି, ମନ ଠିକ ନାହିଁ ଘରର ଗଡ଼ବଡ଼ ଦେଖି, କୋଉ ଝିଅ ସ୍ତ୍ରୀର ଗଡ଼ବଡ଼ ଦେଖି, ଆଉ କୋଇ ଧନ ବିନା ରହତ ଉଦାସ, ଧନୀ କହିବା ଗରିବ ଲୋକ ଭଲ ମନ ଲେବର କାମ କରିଦେବା, 300 ଟଙ୍କା ନିଆଯିବା, ଖାଇପିଇକି ଆରାମସେ ଶୋଇଯିବା, ଏତେ କାହାର ଚିନ୍ତା ନାହିଁ ଦୁଃଖ ନାହିଁ। 4-5 ଦିନ ବର୍ଷା ହେଇଗଲେ ଗରିବ ଲୋକ ବି କାମ କୋଉଠି ମିଳିବ, ତାର ଅଛି ଧନ ଦୁଃଖୀ, ଥୋଡ଼େ ଥୋଡ଼େ ସବ ଦୁଃଖୀ, ସମସ୍ତେ ବିଚାର କରିଦେବେ ସଂସାର ସମସ୍ତେ ଦୁଃଖୀ, ସୁଖୀ କିଏ? ସୁଖୀ ଶ୍ୟାମ କା ଦାସ, ଯେ ଭଗବାନଙ୍କ ଦାସ ହିଁ ସୁଖୀ ସଂସାର। ସଂସାର ସବୁଠୁ ବଡ ସୁଖୀ ରାମ ଦାସ, ଶ୍ୟାମ ଦାସ। ସେ ଭକ୍ତ ପଛରେ କଣ ଲେଖା ହଉଛି? ଦାସ। ଚାକର ସବୁଠୁ ସୁଖ ନା, ମାଲିକ ତାର ଟେନସନ ନବ, ଚାକର ତାର ପେମେଣ୍ଟ ନବ, ତାର ଟିକେ ମାଲିକ କାମ କରିଦେଲା, ସେ ତାର କୋଉଠି କ୍ୟାସ ବାସ ଲାଗିଲା, କୋଉଠି କଣ ହେଲା, ତାର ଟେନସନ ତାର ନା। ଭକ୍ତ ଯଦି ଚାକର ସ୍ଥିତିରେ ମିଳିଗଲା, ଯାହା ଘରେ ଭଲ ମନ୍ଦ ଯାହା ହେଲା ସବୁ ତା ତାର କାମ। ଏ କମ ବଡ ସୁନ୍ଦର ଭାବୁଛି ରାବଣର, ରାବଣ ଯେତେବେଳେ ଆସି ଖରଭୂଷଣ କହିଲେ, ସୁପର୍ଣ୍ଣେଖା ବୁଝେଇଲେ, କହିଲେ ଆଉ ସେ ରାଜକୁମାର ଆସିକି ମୋର ନାକକୁ ଏମିତି କାଟିଲେ, କାନକୁ କାଟିଲେ, ଭଲ ମନ୍ଦ କଲେ, ଆଉ ଆପଣ ତାଙ୍କୁ ଦଣ୍ଡ ଦିଅନ୍ତୁ। ରାବଣ ବିଚାର କଲେ, ମୁଁ ଜାଣିଛି ରାମ ହରେ, ଏଇ କଥାରେ ମୁଁ କହୁଛି, ଶୁକ୍ରାଚାର୍ଯ୍ୟ କଣ କହୁଛନ୍ତି? ଏ ତ ସର୍ବସ୍ୱ ହରଣ କରିନେବେ ବୋଲି କଣ ଭାବୁଛନ୍ତି? ସର୍ବସ୍ୱ ହରଣ କରି ନିଅନ୍ତି, ମୁଁ ମନ ହରଣ କରିବି, ମୋର କ୍ଷତି କଣ ଅଛି? ରାବଣ ଚିନ୍ତା କରୁଛି ମରଣ ତ ନିଶ୍ଚିତ ଦିନ ନା ଦିନ ହବ, ଭଉଣୀ କଣ ଏମିତି କାନ୍ଦିଲାଣି, ଘର ଦୋଷ କାନ୍ଦିଲେ କଣ ଅସୁର ମନୁଷ୍ୟ ମାରୁଛି, କିନ୍ତୁ ମୋର ଭଜନ ରହି ବଞ୍ଚିନି, ମୁଁ ସଂସାର ରହିଲେ ଭଜନ କରିପାରିବି, ବରଂ ଭଗବାନ ସାଙ୍ଗରେ ଜବରଦସ୍ତି ଜାଣିଶୁଣି ତାଙ୍କ ସାଙ୍ଗରେ ଲାଗିବି, 440 ଭୋଲ୍ଟେଜରେ ଜାଣିଶୁଣିକି ଲାଗିକି ମରି ମରିବାର ତ ନିଶ୍ଚିତ ମରିବି, କିନ୍ତୁ ରାମ ସାରରେ ମୁଁ ମରିବି। ରାବଣ ଜାଣିଥିଲା, ସେ ଭାଇ ଯେ ପ୍ରଶ୍ନ ଲେଖିଛନ୍ତି ଆମର କେମିତି ଲୋକମାନେ ଅଧର୍ମ, ଆରେ ଅଧର୍ମ କଣ, ଅଲଗା ଯୁଗରେ କ୍ୱାଲିଫାଏଡ୍ ଅସୁର ଥିଲେ, ସେ ଅସୁରମାନଙ୍କର କିଛି କ୍ୱାଲିଫିକେସନ ଥିଲା, ସବୁ ଅସୁର ପ୍ରବଚନ ଦେଇଛନ୍ତି। ଆଜିକାଲି ସାଧୁ ବେଶ ଧରି ଯାଇଥା, ସୋ କାଇଣ୍ଡ ଇଣ୍ଟେଲିଜେଣ୍ଟ ସେଣ୍ଟ୍ରି ପର୍ସନ୍, ଦେ ଡୋଣ୍ଟ ନୋ ହ୍ୱାଟ ଇଜ୍ ଫିଲୋସଫି, ସେମାନେ ଜାଣନ୍ତି ନା ଡିମନ୍ସ ମାନଙ୍କର ଫିଲୋସଫି। ସରର ଆତ୍ମା ଭିତରେ ପ୍ରବେଶ ସପ୍ତମ ସ୍କନ୍ଧରେ ପଡ଼ିଲା ଆଜ୍ଞା, କୃଷ୍ଣଙ୍କର ପ୍ରବଚନ ତାଲି ମାରିକି ପ୍ରବଚନ ହିରଣ୍ୟ କଶିପୁ ଦେଇଛନ୍ତି, ପୁରା ଡିଟୋ ପ୍ରବଚନ, ପୁରା ବଢିଆ ପ୍ରବଚନ ଦୁଇଟା ଅଧ୍ୟାୟ ପ୍ରବଚନ ଦେଇ ତାଙ୍କ ମାଆଙ୍କୁ ବୁଝେଇଦେବେ ଏତେ ଏକ୍ସପର୍ଟ କ୍ୱାଲିଫାଏଡ୍ ଡିମନ୍ସ କଳିଯୁଗରେ ଯେଉଁ ଅସୁର ନା ୟାଙ୍କର ଯୋଗ୍ୟତା କିଛି ନାହିଁ ଯେମିତିକା ଅସୁର ଇଏ ଇଏ ବାବାସ ସେ ଅସୁର ମାନେ ମାନୁଥିଲେ ମୁଁ ହେଉଛି ଅସୁର ବଦମାସ କହୁଛି କିନ୍ତୁ ଏ ଅସୁର ସାଧୁ ବେଶରେ ସବୁ ବଦମାସ ସମସ୍ତେ ବୋଲେ କଳିଯୁଗରେ କିଏ ଅଧାର୍ମିକ ବୋଲି କହୁଛି କି କାହାକୁ କଳିଯୁଗରେ ଅଧାର୍ମିକ କହିପାରିବେ ମୁଁ ମୋ ଭଳିଆ ଧାର୍ମିକ ସଂସାରରେ କିଏ ତାହେଲେ କୁହନ୍ତୁ କେତେ ବଡ ଅଯୋଗ୍ୟ ଅସୁର ଇଏ ରାବଣ ଜାଣିଥିଲା ତାକୁ ତାର ସମସ୍ତେ କହିଲେ ଦେଖ ତା ସାଙ୍ଗ ହଟ୍ କରନି ସେ ରାମ ଇଖ୍ୱାକୁ କୁହ ନନ୍ଦନ ବଳି ଯେମିତି ମନା ଶୁକ୍ର ଯେମିତି ମନା କରନ୍ତୁ ଦାନ ଦେନି କହିଲା ଆରେ ଭଗବାନ ଦାନ ଦେ ଧନ ତ ନିଶ୍ଚିତ ଯିବ ନା ବଳିଙ୍କର ପ୍ରବଚନ କାଲି ଶୁଣିବେ ବିଷ୍ଣୁ କାହିଁକି ନ ଦେଇକି ଭିକାରୀ ନହେବେ ଭିକାରୀ ହବାକୁ ପଡିବ ଭିକ ମାଗିବାକୁ ପଡିବ ସଂସାର ଦ୍ୱାରରେ ବିଷ୍ଣୁଙ୍କୁ ଦେଇ ଦେଇ ବୈଷ୍ଣବକୁ ଦେଇ ଦେଇ ବ୍ରାହ୍ମଣକୁ ଦେଇ ଦେଇ ଜୀବକୁ ଦେଇ ଦେଇ ମୁଁ ଦରିଦ୍ର ହେଇଗଲି ମୋର କଣ କ୍ଷତି ହବ ରାବଣ ସେ କଥା କହିଲା
ସୁରଞ୍ଜନ ଭଞ୍ଜନ ମହି ଭାରା ସୁରଞ୍ଜନ ଭଞ୍ଜନ ମହି ଭାରା ଜୌନିଆ ଯୋ ଭଗବାନ ଅବତାରା ଯୋ ଭଗବାନ ପ୍ରଭୁ ସର ପ୍ରାଣ ତି ଭଗତ ରାମ
କେତେ ସୁନ୍ଦର ବିଚାର ଜାଣିଛୁ ଆରେ ସମସ୍ତେ କହୁଛନ୍ତି ତୁ ମାରିଦେବେ ଆରେ ମରିବାର ତ ଅଛି ନା ସୁରଞ୍ଜନ ଭଞ୍ଜନ ସୁରଞ୍ଜନ ଭଞ୍ଜନ ମହିବାର ମୁଁ ଶୁଣିଛି ଇଖ୍ୱାକୁ କୂଳରେ ଦଶରଥଙ୍କର ପୁତ୍ର ଆସୁଛନ୍ତି ସୁରଙ୍କୁ ଦେବତାଙ୍କୁ ରଞ୍ଜନ କରିବେ ମହିର ଭାରକୁ ଭଞ୍ଜନ କରିବେ ଯୋ ଭଗବନ୍ତ ଲିନ୍ନ ଅବତାର ଯୋ ଭଗବାନ ଅବତାର ନେଇଛନ୍ତି ତୋମେ ଯାଇ ବୈରୀ ହଟ କର ସିଏ ମୋତେ ଶତ୍ରୁତା ଆଚରଣ ନ କଲେ ମୁଁ ଜାଣିଶୁଣି ତାଙ୍କ ସାଙ୍ଗରେ ଲାଗିଲି ଶତ୍ରୁତା କରିବି ଆପଣ କ୍ୱାଲିଫାଏଡ୍ ଡିମନ୍ସ ଯୋଗ୍ୟ ସିଏ ଅସୁର ମାନି ନଉଛି ଆଡମିଟ୍ କରୁଛି ଏବେ ଡିମନ୍ ମୁଁ ଅସୁର ସେ ସେଇପାଇଁ ରାମଙ୍କ ସାଙ୍ଗରେ ଯୁଦ୍ଧ କରିବା ବୋଲି ଗଲା ମରିବାକୁ ପଡିବ ନିଶ୍ଚିତ ନା କାହିଁକି ରାମାୟଣରେ ନ ମରିବ ଏଠି କହୁଛନ୍ତି ପ୍ରଭୁ ସାର ପ୍ରାଣ ତେଜି ଭବତ ରହି ମରିବି ତ ନିଶ୍ଚୟ ପ୍ରଭୁ ସାରରେ ମୋ ପ୍ରାଣ ତେଜିକି ଭବତରେ ଯିବି ଏଠି କୁହାଯାଏ ତୁ ମରିବା ପାଇଁ ଚାହୁଁଛୁ ରାବଣ ଠାକୁରଙ୍କୁ ଡାକି ଭଗବାନଙ୍କ ହାତରେ ମରିବା ପାଇଁ ଚାହୁଁଛୁ କାହିଁକି ଭଗବାନଙ୍କୁ ଭଜନ କରିକି ଟିକେ ଉଦ୍ଧାର ପାଉଁ ଭଜନ ମୋର ହବନି ମାନୁଛ ଯାହା ସାଧୁ ମାନିପାରୁନି ରାବଣ ମାନିଛନ୍ତି
ହୋଇନା ଭଜନ ତାମସ ଦେହା ହୋଇନା ଭଜନ ତାମସ ଦେହା ହୋଇନା ଭଜନ ନା ତାମସ ଦେହା ହୋଇନା ଭଜନ ନା ତାମସ ଦେହା ମନ କ୍ରମ ବଚନ ହରି ହରି ହଉ ନାରୀ ଚରଣ ହୋଇ ହରି ହଉ ନାରୀ ତୀରନ ହୋଇ
ବହୁତ ସୁନ୍ଦର ବାବା ବହୁତ ସୁନ୍ଦର ବାବା ଦିଦି ହଟ କରି କହିପାରିବି ହୋଇନା ଭଜନ ତାମସ ଦେହା ମୋର ଭଜନ ହେଇ ରାମ ରାମ ସାଙ୍ଗରେ ଯୁଦ୍ଧ କରିବାକୁ ମରିବି କିନ୍ତୁ ତାମସ ଅସୁର ରାକ୍ଷସ ଦେହରେ ମୋର ଭଜନ ହବନି ମୁଁ ତାମସରେ ପାଇଛି କେମିତି ଭଜନ ରାବଣ ଜାଣିଛନ୍ତି ରାମ ସାଙ୍ଗରେ ହଟ କରିଛନ୍ତି ବଳି ଜାଣିଛନ୍ତି ଆହାଦ ସକ୍ରାୟ ମାୟା ସକ୍ରାୟ ମାୟା ମାନବ କହି ସ୍ଥାନ ଐଶ୍ୱର୍ଯ୍ୟ ସବୁ ତ ନେଇଥିବ ଏ ବଳି ତାଙ୍କର କିଛି ଦରକାର ନାହିଁ ଇଏ ଇଏ ଦେଇଦେବେ ଶୁକ୍ରଙ୍କୁ ଶକ୍ରଙ୍କୁ ଦେଇଦେବେ ଇନ୍ଦ୍ରଙ୍କୁ ଦେଇଦେବେ କିନ୍ତୁ ବଳି କହୁଛନ୍ତି ମାୟା ମାନବ କହି ମୋର ପଦବୀ ତ ସବୁ ରହିପାରି ନା ହରି ମୋର ସର୍ବସ୍ୱରଣ କରିଦେବେ କଣ କ୍ଷତି ଅଛି ମୁଁ ସବୁ ଦେବି ମୋର ସବୁ ଜୀବନ ସରକାର ହେଇଟା ମୁଁ ବିଷ୍ଣୁଙ୍କୁ ଦେବି ରାବଣ ସେ ବୋଲି ଶୁଣିଲା ଆରେ ମୁଁ ଅସୁରମାନଙ୍କୁ ମାରି ଦେଉଛନ୍ତି ମୁଁ ଭଗବାନ ହାତରେ ମରେ ଭଜନ ନା ହୋଇନା ଭଜନ ନା ତା ମତ ଦେହା ମୁଁ ଭଜନ ହବନି ତାମସରୀ ରାକ୍ଷସରୀ ମନ କ୍ରମ ବଚନ ମନ୍ତ୍ର ଦୃଢ଼ ମନରେ ବଚନରେ ମୁଁ ଦୃଢ଼ ଭାବରେ ଜାଣିପାରିଲିଣି ମୋର ଭଜନ ହେଉଛି ଆଉ ବିଚାର କରୁଛି ମନରେ ଯୋଉ ନର ରୂପ ଭୂପସ୍ଥିତ କହି ଯଦି ସେ ବିଷ୍ଣୁ ନହିଥିବେ ରାମ ନହିଥିବେ ଯଦି କିଏ ରାଜାଙ୍କର ପୁତ୍ର ହେଇଥିବେ ତାର ତ ଯଦି କିଷ୍ଣ ହେଇଥିବ ମତେ ମାରିଦେବେ ମୋର ଉଦ୍ଧାର ହେଇଗଲା ଯଦି ରାଜା ନହିଥିବେ ଏ ବିଷ୍ଣୁ ନହିକି ରାଜା କୁ ହେଇଥିବେ ହରି ହଉ ନାରୀ ଜିନ୍ଦି ଅନର୍ ହୋଇ ତାର ସ୍ତ୍ରୀ ପୁର ଯୁଦ୍ଧରେ ମୋଟା ତୁ ବଡ଼ ଯୁଦ୍ଧା କି ନା ଯୁଦ୍ଧରେ ତାକୁ ମାରି ତା ସ୍ତ୍ରୀକୁ ନେଇ ପଳେଇ ଆସ ରାବଣ ଜାଣିକି ହଟ କରିଛି ଆପଣ ଭାବନ୍ତୁନି ରାବଣ ଜାଣିନି ବଳି ଜାଣିକି ରାବଣ ହେଉଛନ୍ତି କାରଣ ଏ ବିଷ୍ଣୁ ମୁଁ ସର୍ବସ୍ୱ ଦେବି ଦାସ୍ୟତି ଆଧାଦ୍ୟ ସକ୍ରାୟ ମାୟା ମାନବ କହି ବିଶ୍ୱନାଥ ଠାକୁର କଣ ଲେଖିଲେ ହରି ସର୍ବସ୍ୱ ହରିଷ୍ୟତି ଇତି ଅର୍ଥ ହରି ମାନେ ସର୍ବସ୍ୱ ହରଣ କରିବେ ମନ ପର୍ଯ୍ୟନ୍ତମ ଇତି ବାସ୍ତବ ଅର୍ଥ ଶୁକ୍ରାଚାର୍ଯ୍ୟ କହୁଛନ୍ତି ତୋର ସର୍ବସ୍ୱ ହରଣ କରିନେବେ କିନ୍ତୁ ବାସ୍ତବ ଅର୍ଥ ବଳି ବୁଝୁଛନ୍ତି ମୋ ମନକୁ ବି ହରଣ କରିନେବେ ମୋ ସଂସାର ଦୁଃଖ ଚାଲିଯିବ ନିହନ୍ତୁ ଧର୍ମର ଅସୁବିଧା କ'ଣ ଅଛି ଧର୍ମ ଦରକାର ନା ସଂସାର ଦୁଃଖ ଦରକାର ସଂସାର ସୁଖ ଦରକାର ବର୍ତ୍ତମାନ ଯଦି ଭଗବାନ ବ୍ରାହ୍ମଣ ଦେବ ଏଇ ପ୍ରବଚନ ଦେବେ ଖାପି ପିଅନି ଭଗବାନ ମୋର ଯାହା ହେଉଛି ମୋର ମୋର ଟଙ୍କା ଦରକାର ଟଙ୍କା ଦରକାର ମୋତେ ଏତିକି ଶିଖା ସାହିଁ ଆଗରୁ କ'ଣ କ'ଣ କହୁଥିଲେ ମୋର ଧନ ଜନ ଲୋଡ଼ା ନାହିଁ ତୁମ ଚରଣରେ ରହୁ ଭକତି ଦିଅ ବିପଦେ ସାହସ ଶକ୍ତି ଏ ପ୍ରାର୍ଥନା ଉଡ଼ିଗଲା ତୁମ ଚରଣରେ ରହୁ ଭକତି ଆଉ ତାପରେ କଣ କଣ କୁହ ମୋତେ ଏତିକି ଶିଖାଅ ସାଇଏ ମୋର ମୋର ଏତିକି ଶିଖାଅ ସାଇଏ ମୋର ଧନ ଜନ ଲୋଡ଼ା ନାହିଁ ଏଟା କୁହା ହେଲା ଧନ ଜନ ଲୋଡ଼ା ଅଛି ହେ ମୋତେ ଏତିକି ଶିଖା ଛୁଆଟି ବେଳେ ଯାହା ପଢିଥିଲେ ବର୍ତ୍ତମାନ ସାଧୁମାନେ ବି ଜ୍ଞାନୀମାନେ ବି ଜାଣିପାରୁନାହାନ୍ତି ଭଗବାନଙ୍କର ସେଣ୍ଟର ବର୍ତ୍ତମାନ ଭଗବାନଙ୍କର ସୁଖରେ ଅଛନ୍ତି କି ଆଜ୍ଞା ଭଗବାନ କୌଣସି ମନ୍ଦିର ସୁଖରେ ନାହିଁ ଭଗବାନଙ୍କ ମନ୍ଦିରକୁ ବର୍ତ୍ତମାନ ମେଡିକାଲ କରିଦିଆହେଇଛି ଆଉ ବ୍ୟାଙ୍କ କରିଦିଆହେଇଛି ଲୋନ୍ ପ୍ରଭୁ ପ୍ରଭୁ ଖାଲି ମୁଣ୍ଡ ପିଟିକି ପ୍ରଭୁ ଟଙ୍କା ପ୍ରଭୁ ମୋ ଦେହ ଭଲ ପ୍ରଭୁ ମୋ ଟଙ୍କା ଏଇଟା ଦେଖ ଦାନ କରିବା ପାଇଁ ସମର୍ପଣ କରିବା ପାଇଁ କେତେ ସୁନ୍ଦର ଭାବ କରିଛନ୍ତି କହିଲେ ତ ସର୍ବସ୍ୱ ନେଇଯିବେ ନନୁ କହି ପ୍ରତିଶ୍ରୁତମ ନେତି କଥମ ଅମୃତମ ବାଚ୍ୟମ ଆଜ୍ଞା ଗୁରୁଦେବ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇକି ମିଥ୍ୟା କଥା କହିବି ଶୁକ୍ର ଏତେ ଚାଲା ଶୁକ୍ର ନୀତି ବା ଭଗବାନ ବର୍ତ୍ତମାନ ଭଗବାନ ନିଜେ ଶୁକ୍ର ମୁହଁରେ କହୁଛନ୍ତି କହିଲେ ରେ ବାପା ତୋର ପ୍ରତିଶ୍ରୁତି କି ଦେଇନୁ ପ୍ରତିଶ୍ରୁତି ଏଟା ନୁହେଁ କେତେଟା ଜିନିଷରେ ଓମ୍ କହିବାକୁ ପଡେ ଓମ୍ ନ କହିଲେ ଦାନ ହବ ତୁ କଣ ଓମ୍ କହିଛୁ କିରେ ଆରେ ବୋକା ଦେଖୁଛ ନା ଗୁରୁ କେମିତିକା ଏଇ ଭଳିଆ ଗୁରୁ ତାଙ୍କୁ ତ୍ୟାଗ କରିବେ ଅତ୍ରାପି ବହୁରି ଚଙ୍ଗୀତ ଶୃଣୁମେ ଅସୁରତମ ସତ୍ୟମ ଓମିତି ଯତ ପ୍ରକୃତମ ଜପନ ଇତ୍ୟାହ ଅନୁତ ହିତ ଯୋଉଠି ସତ୍ୟ ଲାଗିନି ସତ୍ୟମ ଓମ୍ ଏ ଦୁଇଟି ଶବ୍ଦ ଲାଗିନି ସେଟାକୁ ମିଥ୍ୟା ବୋଲି ଜାଣିନି ଏଇଟା କେଉଁଠି ଆପଣ କହୁଛନ୍ତି ନା ବହୁରିଚେ ଗୀତମ ମୁଁ ବେଦରୁ ଆଣିକି ଗୋଟେ ସୁକ୍ତି କହୁଛି ଆଉ ଭଗବାନ ଏଇ ଗୀତାରେ ପ୍ରବଚନ ଦେଲା ବେଳେ କହିଲେ ତସ୍ମାତ୍ ଓମ୍ ଇତି ଉଦାହୃତମ ଯଜ୍ଞ ଦାନ ତପ କ୍ରିୟା ଯଜ୍ଞ ଦାନ ତପ କ୍ରିୟାରେ ସବୁବେଳେ ଆରମ୍ଭରେ ଓମ୍ ଲଗେଇବେ ତାହେଲେ ଏଟା ସତ୍ୟ ପ୍ରବର୍ତ୍ତନ ଦେଇ ବିଧାନୋତ୍ତମ ସତତମ ବ୍ରହ୍ମବାଦୀ ନା ବ୍ରହ୍ମବାଦୀ ମାନେ ସତତ ଏଇ ପଥରେ ଯାଆନ୍ତି ସବୁବେଳେ କଣ କହିବେ ଓଂ ତେଣୁ ପ୍ରତି କାର୍ଯ୍ୟ ଲେଖନ୍ତୁ ଓଂ ଆରମ୍ଭ ହଉଛି, ପ୍ରତି ମନ୍ତ୍ର ଆରମ୍ଭରେ ଓଂ। ଲୋକମାନେ କିଏ 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 ଲେଖନ୍ତି ଓଂ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ, ସବୁ ମନ୍ତ୍ରରେ ଯଦି ଓଂ ଲାଗିଛି ହରେ କୃଷ୍ଣ ମହାମନ୍ତ୍ର କାହିଁକି ଓଂ ଲାଗିଛି, ଏ ଗୋଟେ ପ୍ରଶ୍ନ ଲୋକମାନେ କରନ୍ତି। ହରେ କୃଷ୍ଣ ମହାମନ୍ତ୍ର, ଏ ମହାମନ୍ତ୍ର ମନ୍ତ୍ର, ଏ ମହାମନ୍ତ୍ର, ଏ ନାମ ଅଭିନ୍ନତ୍ୱାଂ ନାମ ନାମିନି। କୃଷ୍ଣ ରାମ କିଏ କହୁଛନ୍ତି, ଓଂ କୃଷ୍ଣ ଓଂ ରାମ କହୁଛନ୍ତି। ଓଂ ଆଉ ଭଗବାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ, ଓଂ ଆଉ ଭଗବାନଙ୍କ ନାମ ଭିତରେ କିଛି ପାର୍ଥକ୍ୟ ନାହିଁ, ପ୍ରମାଣ ଗୀତାରେ ଭଗବାନ କହିଲେ ବେଦ୍ୟ ଅହଂ ପବିତ୍ର ଓଂକାର ରୁତ୍ସାମ ଯଦୁରେ ବଚ ଭଗବାନ ପିତା ଅହମ୍ ଅସ୍ୟ ଜଗତୁ, କାଟିପାରିବେନି କି ସବୁ ଭଗବାନ ପ୍ରମାଣ। ଗୀତା ବା ଗୋଟିଏ ଶାସ୍ତ୍ର, ଗୋଟିଏ ଶାସ୍ତ୍ର, ଏ ଖଡ଼ଗ କୌଣସି ଫିଲୋସଫି ତାଙ୍କ ଆଗରେ ଟିକିପାରିବେ, ଫିଲୋସଫି ନୁହେଁ, ସେ ବ୍ଲାଇଣ୍ଡ ଫିଲୋସଫି, ଦେ ଆର୍ କ୍ରିଏଟିଂ ସମଥିଙ୍ଗ, ଏଇଟା କ୍ରିଏଟ୍ କରିଛନ୍ତି, ଏଇଟା କ୍ରିଏଟ୍ ଜିନିଷ ନୁହେଁ। ଭଗବାନ ଗୀତା କହିଲା ବେଳେ କେଉଁଠୁ ପାଠ ପଢ଼ିନାହାନ୍ତି, ଶାନ୍ତିପୁନି ବୋଲି ପଢ଼େଇ ନାହାନ୍ତି କି କେହି ପଢ଼େଇ ନାହାନ୍ତି, ଭଗବାନ ନିଜେ କହିଲେ ଶ୍ରୀ ଭଗବାନ ଉବାଚ। ଆଉ କେତେ ଜଣ ପଚାରିବେ କୃଷ୍ଣ ଉବାଚ କାହିଁକି ଲେଖା ହେଲାନି, ଭଗବାନ ଉବାଚ କାହିଁକି ଲେଖା ହେଲା, କୃଷ୍ଣ ଉବାଚ କାହିଁକି କଣ ତାଙ୍କ ବୁଝେ, ଲୋକ ପଚାରିଲା ମତେ ସ୍ୱଭାବରେ ଆଜ୍ଞା କେଉଁଠି ତ କୃଷ୍ଣ ଉବାଚ ବୋଲି ଲେଖା ହେଇନି, ଭଗବାନ ଉବାଚ ବୋଲି ଲେଖା ହେଇଛି। ମୁଁ କହିଲି ପ୍ରଧାନ ପେପରରେ କଣ ବାହାରୁଛି, ପ୍ରଧାନମନ୍ତ୍ରୀଙ୍କର ଆମେରିକା ଗସ୍ତ ନା ଲେଖା ହେଉଛି, ଯଦି ପ୍ରଧାନମନ୍ତ୍ରୀଙ୍କର ଆମେରିକା ଗସ୍ତ ଲେଖା ହେଲା ତାହେଲେ କାହାକୁ ବୁଝା ହେଲା, ମନମନୁଷି କି ବୁଝା ହେଲା, ଯଦି ଆଜ୍ଞା କହିବା ଲୋକ ସବୁବେଳେ କହିବେ, ଯଦି ଖାଲି କହିଲା ଶ୍ରୀକୃଷ୍ଣ ଉବାଚ ତାହେଲେ କହିବେ ମଣିଷ କହିଛି, ବ୍ୟାସ ସେ ଜାଣିଥିଲେ ଭଗବାନ ଉବାଚ ଲେଖିଲେ, ଭଗବାନ କହୁଛନ୍ତି, ଯଦି କହିବା ଲୋକ ସବୁବେଳେ କହିବେ, ଯଦି କୃଷ୍ଣ ଉବାଚ ଲେଖା ହେଇଥାନ୍ତା ତାହେଲେ କଣ କହିବେ, ଏ ଦେବକୀ ପୁଅ କହିଛି ମୁଁ ଏ ଭଗବାନ, ଏତେଟା ଲେଖା ହେଇନି ଭଗବାନ ଉବାଚ, ପୁଣି ଯଦି ଭଗବାନ ଉବାଚ ବାହାରିଲା ନା ଏ କୃଷ୍ଣ କହିଲେ, ଯଦି ଲେଖା ହେଲା ଶ୍ରୀକୃଷ୍ଣ ଭଗବାନ ଉବାଚ ତାପରେ ତୁମେ କୋଉ କୃଷ୍ଣ, ଲୋକ କହି ଚାଲିବେ ତାଙ୍କ ପସନ୍ଦ ନାହିଁ, ସେ ତାଙ୍କ ମନ ହିସାବରେ ଗୀତରେ ଏସବୁ କଥା କୁହାଯାଇନି, ସେ ଯୋଉଟା ଭଲ ପଡ଼ନ୍ତି କହୁଛନ୍ତି ମୁଁ ରାଇଟ୍ ପାଥରେ ଯାଉଛି ସନାତନ ଧର୍ମ, ଏଇ ତ ପତନର କାରଣ, ଆମେ ନିଜ ଫିଲୋସଫି କ୍ରିଏଟ୍ କରୁଛେ, ଆମ ଫିଲୋସଫି ସାର ଆମେ ଲିଡ୍ସ କରିବା ପାଇଁ ଆମେ ଚାହୁଁଛେ କି ଭଗବାନଙ୍କୁ ନେଉ ମାନିବା ପାଇଁ ରାଜି ନାହିଁ, ସେଥିପାଇଁ ସବୁବେଳେ ଭଗବାନ ଗୀତାରେ ମନା କରିଦେଲେ ତସ୍ମାତ୍ ଶାସ୍ତ୍ର ପ୍ରମାଣ ତୋ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, କାର୍ଯ୍ୟ କ'ଣ ଅକାର୍ଯ୍ୟ କ'ଣ ଏଇଟା ଏଇଟା ଆମର ଫିଲୋସଫି ନା, ଆପଣ ଭାବିବେନି ଗୋଟେ କିଛି ଗ୍ରୁପ୍ସ କରାଯାଉଛି ଆଟ୍ରାକ୍ଟ କରିବା ପାଇଁ ଲୋକମାନଙ୍କୁ ଯେ ତୁମେ ଦୀକ୍ଷା ନିଅ ବୋଲି, ନାଇଁ ନାଇଁ ଆପଣ ଦୀକ୍ଷା ନିଅନ୍ତୁ ମାନନୀୟ ପରିଣାମ ଆପଣଙ୍କର, ଏଇଟା ଭଗବାନଙ୍କର ଆଦେଶ, ଆମେ ଏଇଟା କହୁଛୁ, ଅନ୍ୟମାନଙ୍କର ପ୍ରାଣ ଯଦି ଆମର ସଂଖ୍ୟା ବଢ଼େଇବାର ଧନଦାନ ହେବେ ଏତେ କଠୋର କଥା, ଏତେ ନିୟମ କାହିଁ ଦେଖାନ୍ତୁ, ଯିଏ ଯା ଆସୁଛ ଆସନ୍ତୁ ମାଳା କର ଦୁଇ ମାଳା କର, ସେ ଯେମିତି ଆଙ୍କର ଆଡ଼େ ଅଛନ୍ତି ପ୍ରଭୁଙ୍କ ଗାଁ ଆଡ଼େ ସବୁ ବୈଷ୍ଣବ ତିଳକ ମାରିଥିବେ, ଯେ ତୁମରା ଆମର ବୈଷ୍ଣବ ଆମ ବୈଷ୍ଣବ କୁଲେ ଯାହା କହିଛି, ଆରେ ତୁମର ବୈଷ୍ଣବ ଆମେ କିନ୍ତୁ କଖନ ମାଂସ ଖାଏ ନା ଆଉ ଡିମ୍ ଖାଏ ନା ମାଛ ଖାଏ ନା, ମାଛ ଟା କି ପାନି ଫଳ ଜଲେ ଫଳ, ଆମର ଆମର ଗୁରୁଦେବ କହିଛି ତୁମର ମତ୍ସ୍ୟ ଦେଶର ଲୋକ ନା, ତ ମତ୍ସ୍ୟ ଖାଇଲେ କି ଦୋଷ ନାହିଁ, ବାସ ଇଏ ବି ଦଳେ ବାହାର କାହାକୁ ଆପଣ ଅଟକେଇବେ, ସେଥିପାଇଁ ଶାସ୍ତ୍ରକୁ ଷ୍ଟାଣ୍ଡାର୍ଡ ରଖାଯାଏ, ଶାସ୍ତ୍ର କ'ଣ କହିଛନ୍ତି କିଏ ମାନୁ ବା ନ ମାନୁ ସେଇଟା ଆମକୁ କହିବାକୁ ପଡ଼ିବ, ମାନେ ବେଟର ଯଦି କେହି ନ ମାନେ ପାଟି ବନ୍ଦ କରିବ ନିଜ ହରିଭଜନ କରିବ, କ'ଣ ଦରକାର ଅଛି, କିଏ ନ ମାନୁ, ଶିବଜୀ ପାର୍ବତୀ ଦୁଇ ଜଣ ଯାଉଛନ୍ତି, ଦୁଇ ଜଣ ଜଣ ଯାଉଛନ୍ତି କିଛି ଲୋକ ଠିଆ ହେଇଥିଲେ ବୃଷପତ୍ର ଚଢ଼ି କରେ, ଦେଖ ଏ ଶିବଜୀ କେତେ ନିର୍ଦ୍ଦୟ, ଦୁଇ ଜଣ ଜଣ ଶିବଜୀ ଚଢ଼ିଛନ୍ତି ଗୋଟେ କୃଷକ ଉପରେ, କେତେ ଓଜନ ହଉଥିବ, ହଁ ଭଗବାନ ବୃଷକୁ ଦେଇଛନ୍ତି ଶିବଜୀଙ୍କ ପାଖରେ, କେତେ କଷ୍ଟ ହଉଥିବ ଶିବଜୀ ଏତେ ଦୟା ହିଁ ନାହିଁ, ଶିବଜୀ କହିଲେ ଶକ୍ତି ଗୋଟେ କାମ କରୁଛି ମୁଁ ଓହ୍ଲେଇ ପଡ଼ୁଛି, ସେ କ'ଣ କହିଲେ ଅଧିକା ଲୋଡ଼ ହଉଛି ବୋଲି ମୁଁ ଚାଲିକି ଯାଉଛି ତୁମେ ବସିକି ଚାଲ, ତୁ ବସି ଚାଲ, ବସିଗଲେ ଆଉ କିଛି ଲୋକ ଚାଲେ କହିଲେ ଦେଖରେ ଦେଖରେ ଏଇଟା କେତେ କାମିଟା, ସ୍ତ୍ରୀଟାକୁ ଉପରେ ବସେଇଛି ନନ୍ଦୀରେ ନିଜେ ତଳେ ଯାଉଛି, ସ୍ତ୍ରୀ କେତେ ଭଲ ପାଉଛି, କହିଲେ ସତୀ ଇଏ କଣ ଲୋକଟା ଏମିତି କହିଲେ ନୁହଁ ନା ତୁମେ ବୋଲେ ଆସ,
ଖାଲି ଖାଲି ଗଲା ପରେ ଆଗରେ କିଛି ଲୋକ ଦେବେ ଆଜ୍ଞା ସମସ୍ତଙ୍କୁ କହିବେ ବର୍ତ୍ତମାନ ଦେଖ ଭଗବାନ କହିବା ଚାଲିଛି ବନ୍ଦ କରିବନି ଲୋକ ପୁଣି ଆଗକୁ ଗଲା ପରେ କିଛି ଲୋକ ଭେଟିବେ କେଡ଼େ ମୂର୍ଖଟାରେ ଭଗବାନ ଦେଇଛନ୍ତି ନନ୍ଦୀକୁ ଦି ଜଣ ଜାଗା ଚାଲିକି ଯାଉଛନ୍ତି ଏଡ଼େ ମୂର୍ଖ ଆସିବନି ତାହେଲେ ସତୀ କାହା କଥା ଶୁଣିବା ଏ ଲୋକଙ୍କ କଥା ଶୁଣି କିଛି ଲାଭ ନାହିଁ ଆମେ ଯାହା କରୁଥିଲେ ସୃଷ୍ଟି ଆରମ୍ଭ କରି ଯାଇଛ ଚାଲ ଦି ଜଣ ବସ ଚାଲ ଲୋକ ମତରେ ଆଜ୍ଞା ସଂସାର ପାଗଳା ଶିବଜୀ ଭଳିଆ ଲୋକ ହେଇଛି ଆଉ ଲୋକ ତ ହେଇଛନ୍ତି ଜ୍ୱର ଭାଗବତରେ ଏକାଦଶକନ୍ଦରେ ଲେଖାଗଲା ଧର୍ମନାୟମ ବ୍ୟବସ୍ଥାୟମ କାରଣ ବଳ ଏ ବହି ଯାହାର ବେଶୀ ଲୋକ ହେବେ ଯାହାର ବେଶୀ ଟଙ୍କା ହବ ସେ ଧର୍ମ ଆଉ ନ୍ୟାୟ ପାଇବ ମିଥ୍ୟା ଅସତ ଧର୍ମକୁ ସେ ଧର୍ମ ବୋଲି ପଚାର କରିବେ ବିକଜ ଦେ ହାଭ୍ ସୋ ମେନି ଫଲୋୱର୍ସ ଦେ ହାଭ୍ ମନି ଏଇଟା ପ୍ରୋପାଗାଣ୍ଡା ଦିସ୍ ବ୍ଲାଇଣ୍ଡ ରିଲିଜନ୍ ଏନିୱେ ତାର ପଇସା ଅଛି ତାର ଫଲୋର୍ ଅଛନ୍ତି ସେ କରିପାରିବେ ହଜାର ଲୋକ ହାତ ଟେକିଲେ ଆପଣ କ'ଣ ଏଠି କହିବେ ହାତ ଟେକା ସଂସାର ଚାଲିଛି କିନ୍ତୁ ଗୌଡ଼ୀୟ ବୈଷ୍ଣବ ଧାରାରେ ଏ ଜିନିଷ ନାହିଁ କେହି ଗ୍ରହଣ ନ କରି ନିରପେକ୍ଷ କଥା କହିବାକୁ ପଡ଼ିବ ବାସ୍ ଆମେ ଭଗବାନ ଖୁସି କରିବା ପାଇଁ ଚାହୁଁଛୁ ଏଇ କଥାରେ ମୁଁ ଗଲି କେତେ ଚାଲାକ୍ ଯଜ୍ଞ ଦାନ ତପରେ ଓମ୍ କହିବାକୁ ପଡ଼େ ବାପା ତୁ ଓମ୍ କହିଛୁ କିରେ ତୁ ତ କିଛି କହିନୁ ଖାଲି ପାଣିଟା ଧରିଛୁ ଦବାନି ହଁ ବ୍ରାହ୍ମଣ କହୁ ପ୍ରତିଗୃହତାମ ବାଞ୍ଛତମ ପ୍ରତିଗୃହତାମ ଆପଣଙ୍କ କାମନା ହିସାବରେ ମୁଁ ପୂର୍ଣ୍ଣ କରିବି ଆପଣ ଓମ୍ କହିନା ତୁ ବେଦ ଓମ୍ କହିନ ଯୋଉଟା ଓମ୍ କହିନ ସେଟା ବି ମିଛ ତେଣୁ ବର୍ତ୍ତମାନ ନଦେଲେ ହେ ଗୁରୁ ଶିଖଉଛନ୍ତି କଣ ଆଉ ସେଠୁ କହିଲେ ଗୁରୁଦେବ ଯଦି ମିଥ୍ୟା କଥାଟା କହିବି ତେଣୁ ମୋତେ ପାପ ଲାଗିବନି କହିଲେ ନା ନା କିଛି ପାପ ହବ ନାହିଁ କହିଲେ ଆଗେ ବଞ୍ଚିଲେ ସିନା ଗଛର ମୂଳଟା ସତ୍ୟମ ପୁଷ୍ପମ ଫଲମ ବିଦ୍ୟାତ୍ ଆତ୍ମା ବୃକ୍ଷ ଗିୟତ ଶରୀରଟା ବଞ୍ଚିଲେ ସିନା ତୁ ସତ ମୁଁ କିଛି ଛକୁ ବର୍ତ୍ତମାନ ପାତ୍ର ସବୁ ନେଇଯିବ ତୁ ତ ମରିବୁ ବର୍ତ୍ତମାନ ଏ ବଞ୍ଚିଲା ପରେ ତୁ ସତ କହିବୁ କି ମିଛ କହିବୁ ବଞ୍ଚିବା ପାଇଁ ତୁ ଆଗେ ରଖ ବୃକ୍ଷେ ଅଜୀବତି ତତ୍ନ ନସ୍ୟତ ଅନୁତମ ବ୍ରହ୍ମାତ୍ମନ ମଣିଷ ସେ ଗୋଟେ ନୀତି କରୁଛନ୍ତି ମଣିଷ ମିଛରେ ବଞ୍ଚିଛି ତା ମାନେ ସମସ୍ତେ କେହି ନା କେହି ମିଛ କଥା କହୁଛନ୍ତି ଆଉ ମିଛ କଥା ନ କହିଲେ କେହି ବଞ୍ଚିପାରିବ ଆଉ ସତ କଥା ବି ଆଜ୍ଞା ନୀତି ଦୃଷ୍ଟିରୁ ଦେଖିବି ସମସ୍ତେ ସମସ୍ତେ ମିଛ କଥା କହି ଚାଲିଛି ସଂସାର ଅଫିସ ଅଫିସର ପଚାରିବେ କାହିଁ ଡେରି ହେଲା ଦାସ ଆଉ ଆଜ୍ଞା କ'ଣ କରିବି ଗାଡ଼ିର ପେଟ୍ରୋଲ ସରିଲା କାହିଁକି ଯାଇଥିଲି ମିଛରେ କାହିଁ ସ୍ତ୍ରୀ ଆଡ଼େ ପାଣି ବସେଇକି ବସିଥିବ ଯାହା ଶୀଘ୍ର ତ ପରିବା ଧରିକି ଆସିବ ଆଇଲାବେଳକୁ ଘାଟ ଦେଖି ସାଙ୍ଗ ଦେଖା ହେଲା ଗପସପ କଲା ନେଇ ଗଲା ମାନେ ରାଗିବେ କ'ଣ ହେଲା କି କ'ଣ ହେଲା ସାଇକେଲ ପଙ୍କ୍ଚର୍ ହେଇଗଲା ପଙ୍କ୍ଚର୍ ହେଇଗଲା ସବୁ ମିଛ କଥା କି ସଂସାର ଚଳୁଛନ୍ତି ସେନେ ସେ କହିଲା ମିଛ କଥାଟା କହିଲେ ବି ବଞ୍ଚିବ ବଞ୍ଚିପାରିବ କଥା ସଂସାର ଏ ସତ କଥା ସମସ୍ତେ ଆଜ୍ଞା ମିଛ କଥା କହୁଛନ୍ତି କେବଳ ନିରପେକ୍ଷ ସତ୍ୟ କଥା ସାଧୁ କୁହେ ସାଧୁତ୍ଵ କେବଳ ସତ୍ୟ ଗୌତମ ଋଷି ସପୋର୍ଟ କରିଥିଲେ ବ୍ରାହ୍ମଣ ଛଡ଼ା କାହାକୁ ପାଠ ପଢ଼ିବେ ଜଣେ ବିଧବାର ପୁଅ ଯାଇ ପହଞ୍ଚିଲେ କହିଲେ ଆଜ୍ଞା ମୁଁ ଆପଣଙ୍କ କତିରେ ପାଠ ପଢ଼ିବି କହିଲେ ମୋ କତିରେ ବ୍ରାହ୍ମଣ ମାନେ ପଢ଼ିବେ ତୁ କେଉଁ ଜାତିର କେଉଁ ଗୋତ୍ର ଆଜ୍ଞା ମୁଁ ତ ଜାଣିନି ଆରେ ଜାଣିଲୁ କିନ୍ତୁ ଆସୁଛୁ ପଢ଼ିବା ପାଇଁ ଯାହା ତ ମାର୍କ ପଚାର ମା ଆଉ ତାଙ୍କ ମାଙ୍କ ନା ଯାଓ ମା ଆମର କେଉଁ ଗୋତ୍ର କେଉଁ ଜାତି ଆମର ବାବା କିଏ ମା କିଭଳି ସଭ୍ୟତା ସତ୍ୟ କହିପାରିବେ ପୁତ୍ର ତୋର ବାବା କିଏ ମୁଁ କହିପାରିବିନି ମୁଁ ବୈଦିକ ଭାବରେ ତ ଜନ୍ମ କରିନି ମୁଁ ଯେତେବେଳେ ମୁଁ ତ ଗରିବ ଘରର ଝିଅ ବିବାହ ହେଇପାରିଲିନି ମୁଁ ପର ଘରେ ପରିଚରିକା କାମ କରେ ଦାସୀ କାମ କରେ ମୋତେ ବହୁ ଲୋକ ମୁଁ ଗରିବ ବୋଲି ମୋତେ ଭୋଗ କରିଛନ୍ କ'ଣ କରିବି ତାଙ୍କ ଘରେ ମୁଁ ଜୀବିକା ଚଳଉଥିଲି ତୁ କାହାର ପୁଅ ମୁଁ କହିପାରିବି ତୁ ଯାହା ଗୌତମ ଋଷିକି ଏ କଥା କହିବୁ ମା ଆଜି ନିଷ୍କପଟ ଭାବରେ ପୁଅକୁ ଏ କଥା କହି ଶିଖଉଛି ଗୌତମ ଋଷି ଯାଇ କହିଲେ ମୋ ମା ଏଇ କଥା କହିଲେ ବାବା ମୋ ମା ଦାସୀ ଥିଲେ ବହୁ ଲୋକ ତାଙ୍କର ସରଳତାର ନେଇ ଜୀବିକାକୁ ନେଇ ଉପଭୋଗ କରିଛନ୍ତି ମୁଁ କାହାର ପୁଅ ମୁଁ କହିପାରିବି ଆଉ ଗୌତମ ସେ ଆଲିଙ୍ଗନ କରିଦେଲେ ତୁମେ ବ୍ରାହ୍ମଣ ତୁମେ ବ୍ରାହ୍ମଣ ତୁମ ମାକୁ ଧନ୍ୟ ତାଙ୍କ ନାଁ ରଖିଲେ ସତ୍ୟ କାମ ତୁମ ନାଁ ଆଜି ହେଲା ସତ୍ୟ କାମ ଆଉ ତୁମ ମା ତୁମ ନାଁ ସାଙ୍ଗରେ ଲାଗିବ ସତ୍ୟ କାମ ଯାବ ଉପନିଷଦ ଲେଖିଲେ ବ୍ରାହ୍ମଣ ସତ୍ୟ କଥା କିନ୍ତୁ ଇଏ ଶିଖଉଛନ୍ତି ବଳି ଭଳି ମହାଜନ ସିଏ ଆନନ୍ଦରେ ରହିଲେଣି ମୁଁ ସର୍ବସ୍ୱ ଦେବି ହେଲେ ବାପା ତୁ ଓନ୍ କହିବୁ ମା ମିଛ ନ କହିଲେ ଟୋଟାଲ ମରିଯିବୁ ଟିକେ ଟିକେ ମିଛ କହ ଆଉ ସମସ୍ତଙ୍କୁ ସତ କଥା କହିବୁ ଭିକାରୀ କେବେ ସତ କଥା କହିବୁ ଓମ୍ ଭିକାରୀ କେବେ ସତ କଥା ଭିକାରୀ କେବେ ସତ କଥା କହିବୁ ଆପଣ ଇଏ ବି ସତ କଥା ନା ଆଜ୍ଞା ଦେଖିବେ ଲୋକଙ୍କର ଟଙ୍କା ଥିବ ଶହେ ଟଙ୍କା ଥିବ ପଚାଶ ଟଙ୍କା ଭିକାରୀ ମାଗୁଥିବେ ଚେଞ୍ଜ ପଇସା ନାହିଁ ଆପଣ ଯଦି କହିବେ ନା ଆମ କତିରେ ପଇସା ଅଛି ସବୁ ଭିକାରୀ ଆସିବେ ଯଦି ଧନୀ କହିବ ମୋ କତିରେ କୋଟିଏ ଟଙ୍କା ଅଛି ଆପଣ ଦ୍ୱାର ଆଗରେ ଲେଖିଦେବେ ଯୋଉଠି ଲେଖୁଛନ୍ତି ଡଗ୍ ବିହାର ଅଫ୍ ଡଗ୍ ସେଇଠି ଲେଖିଦେବେ ମୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏତିକି ମୋର ଟୋଟାଲ ଏତିକି ପଇସା ଅଛି ମାନେ ଭଦ୍ରକରେ ଯେତେ ଭିକାରୀ ସଜାଇ ପହଞ୍ଚିବେ ନା ନାହିଁ ବୋଲେ ସମସ୍ତଙ୍କି ସତ କଥା କହିବ ଭିକ୍ଷେ ସର୍ବମ୍ ଓମ୍ କୁର୍ବନ୍ ନାଲମ୍ କାମ ଏଚ ଆତ୍ମନ ଯଦି ଭିକାରୀ କି ଓମ୍ ବୋଲି କହିଲ କଥା ବଞ୍ଚିବୁ ସବୁ ଧାନ ତୁମର ପଳେଇବ ତା ମାନେ କାହା କହୁଛନ୍ତି ଇପା ଭିକ୍ଷା ବିଷୟରେ ଆସୁଛନ୍ତି ବିଷ୍ଣୁ ତାଙ୍କୁ ଓମ୍ କହିଦେବୁ ମାନେ ସର୍ବସ୍ୱ ହେଇଯିବ ତାହେଲେ ସବୁବେଳେ ମିଛ କଥା କହିବି କହିଲେ ନା 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 ସବୁବେଳେ ମିଛ କଥା ମୁଁ କହିବା ପାଇଁ କହୁନି ମିଛ ସତ ମିଶେଇକି ଯୋଡ଼ି ଯୋଡ଼ି ଚାଲିବି ନା ସଂସାର ସୁଖଦାଜ ବୁଦ୍ଧି ଶିଖୁଛନ୍ତି କିଛି କିଛି ଦିନ ମିଛ କହିବ ପରିସ୍ଥିତି ଦେଖିବୁ ଆପା ଚଳିବ ଗୁରୁ ବୁଝୁଛନ୍ତି ଆଉ ଯିଏ କେବଳ ମିଛ କହୁଛି ଫଳ ନୀତି ଦେଉଛନ୍ତି ଅର୍ଥ ଏକ ତ ପୂର୍ଣ୍ଣମ ଅଧ୍ୟାତ୍ମ ଯଚ ନ ଇତି ଅନୁତମ ବଚ ସର୍ବମ ନେତି ଅନୁତମ ପ୍ରିୟା ସ ଦୁଷ୍କୃତି ସ୍ୱସଙ୍ଗତା ଯେ ସବୁବେଳେ ନା 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 କହୁଛି ସେ ବଞ୍ଚିକି ମରିଛି ସେ ବଞ୍ଚିକି ମରିଛି ସବୁବେଳେ ନା ଗୋଟେ ଗାଁରେ ଇ ସତ କଥା ମୁଁ ଆପଣଙ୍କୁ କହୁଛି ଗଞ୍ଜାମରେ ତ ମୁଁ ରହୁଥିଲି ମଝିରେ ଗଞ୍ଜାମରେ ଥିଲି ପଢାପଢି କରିବା ପାଇଁ ଯାଏ ମୋତେ ଗାଉଁଲି ପରିବେଶ ଭଲ ଲାଗେ ମୁଁ ଯାହାର ବାଡ଼ିରେ ରହୁଥିଲି ବଗିଚାରେ ସିଏ ତାର ଜଣଙ୍କୁ ଭଗବାନ ବୋଲି ମାନନ୍ତି ସେ ତା ପୁଅ ଘୋର ଏଗ୍ନେଷ୍ଟ ତା ପୁଅକୁ ଜବରଦସ୍ତି କହିବେ ତୁ ଚା ତା ପୁଅ ମୋତେ ଜଗନ୍ନାଥ ଛଡ଼ା କାହାକୁ ବିଶ୍ୱାସ ନାହିଁ ତାକୁ ନେଇଗଲେ ତା ପୁଅ ଆସିନି ମଧ୍ୟ ମୋ ସାର ବସନ୍ତି କହିଲେ ବାବା ମୁଁ ଯାଇକି ମୋ ପହଞ୍ଚିଲି ସେ ଜାଗାରେ ଆଗେ ଭିକାରୀ ମାନେ ମୋତେ ମାଗିଲି ଇଏ ଭାରି ଟ୍ୟାଲେଣ୍ଟ ପିଲା କହିଲା କିଉଁ ଇ ଲକ୍ଷ ଲକ୍ଷ ଲୋକ ଭଗବାନ ପାଖକୁ ଆସିଛନ୍ତି ତୁମେ କ'ଣ ଏଠି ଭିକାରୀ ଭଗବାନ ମାଗୁଲା ଭଗବାନ ଦ୍ୱାରା ମୋର ତୁମେ କ'ଣ ଭିକାରୀ ମ ସିଏ ଭାରି ଟ୍ୟାଲେଣ୍ଟ ପିଲା ପାଠ ପଢ଼ିଛି ଇଞ୍ଜିନିୟର ଏ ଭଗବାନଙ୍କ ଦ୍ୱାରା ମୋର ତୁମେ ବସ୍ତ ଭିକ ମାଗୁଛ ହେଲେ କ୍ୟା ଆରେ ଓ ବି ଭିକ ମାଗିଲା ହେ ଭିକାରୀ କହୁଛନ୍ତି ଓ ବି ଭିକ ମାଗିଲା ହେ अरे वो धनी लोग से पैसा लेकर भगवान होता है ये थोड़ी थोड़ी भगवान है वो भी भीख मंगा है वो क्यों देंगे तो ये कुछ अरे मुझे क्यों मांग रहे हैं तो भगवान को मांग रहे हो भगवान तो इधर बैठा है अरे वो थोड़ी भगवान है वो हमसे भी बड़ा भीख मंगा है क्या ये सतकथा भिकारी सतकथा कही सब बेले मिछ कथा भी कही ना मो कतरे किसी ना मोर बंची मरा दे ତେଣୁ ତା ମାନେ କହିବାର ତାତ୍ପର୍ଯ୍ୟ ରେ ବଳି ସମୟ କାଳ ପରିସ୍ଥିତି ଆମେ କିଛି ସତ କହିବୁ କିଛି ମିଛ କହିବୁ କିନ୍ତୁ ଛୋଟ ପିଲାଙ୍କୁ ଆମର କଣ ଶିଖା ହଉଥିଲା ସତ କହିବାକୁ କିଆଁ ଡରିବି ସତ କହି ପଛେ ଗଲେ ମରି ମରେ ମର ମରିବି ସତ କଥାକୁ ମୁଁ ଛାଡ଼ିବି ଅଛି ନା ଆଜ୍ଞା ସେ କଥା ଛୁଆ ଆଗେ ବା ଆପଣ ଛୁଆକୁ ଶିଖୁଛନ୍ତି ଘର ଭିତରେ ଥିବେ କହିବା ବାପା ମା ମିଠା କହିବୁ ସିଏ ତା ମୁଣ୍ଡରେ ଢୁକିଲା ଏ ବାପା ମା ନାହାନ୍ତି ମା ନାହାନ୍ତି କାହିଁ ଫୋନଟା ଛୁଆଟା ଆସିଯାଉଥିବ ଏଇ ଉଠାନ୍ତି ସେ ଫୋନ ଉଠାନ୍ତି ବାପା ଫୋନ ଆସିଛି ଦେଖିଦେବେ ନମ୍ବରଟା ତା ନାଁ ଆସିଛି ରଖ 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 ଛୁଆ ଶିଖୁଛି ନା ସେଠୁ ଆଗରୁ କତିରୁ ଶିଖେ ଶିଷ୍ୟ ଶିଖିବ ନା ଶିଷ୍ୟ ଶିଖଉଛନ୍ତି କିନ୍ତୁ ଇଏ ତ ଏଭଳି ଶିଷ୍ୟ ନୁହନ୍ତି ଏଭଳି ଇଏ ତାଙ୍କର କୁଳଗୁରୁ ପରମାର୍ଥ ଗୁରୁ ହେଉଛନ୍ତି ପ୍ରହ୍ଲାଦ ସେ କଥା ଦେଇଛନ୍ତି ମାନେ ଦାନ ଦେବେ କହିଲେ ବାପା ମିଛ ଏଇ ଜାଗାରେ ମିଛ କହିଲେ ମିଛ ଧର୍ମ ନୁହେଁ ମିଥ୍ୟାଟା ଧର୍ମ ନୁହେଁ କିନ୍ତୁ ଏଇଟା ନିନ୍ଦନୀୟ ନୁହେଁ ବର୍ତ୍ତମାନ ତୁ ଯେଉଁ ପରିସ୍ଥିତିରେ ଅଛୁ ତୋର ସର୍ବସ୍ୱ ଚାଲିଯିବ ଅସୁର କୁଳପତି ବିପତ୍ତି ଆସିଯିବ କିନ୍ତୁ ଗୋଟେ କାମ କର ଏଇଠି ମିଛ କଥା କହିଲେ କହିଲେ ଗୁରୁଦେବ ମିଥ୍ୟା କହିବା ସବୁଠୁ ପାପ ମିଥ୍ୟା କହିବା ସବୁଠୁ ପାପ
ଛୁଆଟି ବେଳେ ମୋର ମନରେ ଅଛି,
ଛୁଆଟି ବେଳେ ଯଦି ଛୁଆକୁ ପଚାରିବ ତ ସତ କଥା କହୁଛୁ ନା, ସତ କଥା କହୁଛୁ, ତୋ ଛାତିରେ ହାତ ମାରି କହିବୁ, ତୁ ଆକାଶକୁ ନେଇ କହିଲୁ, ଛୁଆମାନେ କହିଦେଉଥିଲେ କାହିଁକି ସେ ଆମ ଛାତିରେ ଭଗବାନ ଅଛି, ଛାତି ଛୁଇଁ କହୁଛି ମୁଁ ଭଗବାନ, ମୁଁ ସତ କଥା କହୁଛି, ସରଳ ଭାବନା ଥିଲା ସତ କଥା ସତ୍ୟ ବର୍ତ୍ତମାନ। ଆଉ ଛୁଆଗୁଡ଼ା ଚାଲିବା ଶିଖିଲୁଣି ନା, ଏ ଛୋଟ ଛୁଆ ଚାଲିବା ଶିଖିଲେଣି, ଜାଣିଛି ବାପା ଏମିତି କହୁଛନ୍ତି, ସେ ଆସିକି ଆଉ ଦୁଇ ପଟ ବନେଇ ଚୁନେଇ କହିଦେବ, ଆଉ ବହୁତ ଚାଲିବା ଛୁଆ ସବୁ, ମା ପେଟରୁ ସେ ଟିଭି ଦେଖିକି ଆସୁଛନ୍ତି, ଫାଇଟିଂ ଦେଖିକି ଆସୁଛନ୍ତି, ସିରିଏଲ୍ ଦେଖିକି ଆସୁଛନ୍ତି, ସବୁ ଟ୍ରିକ୍ ସେଠୁ ଶିଖିକି ଆସୁଛି, ତାକୁ ବୁଦ୍ଧି ଶିଖିବି କି ଛୋଟ ଛୁଆ ବା ଡ୍ୟାନ୍ସ ମାରିକି ଯେଉଁ ଗୀତ ଗାଇକି ଆମେ ସେଇ କଲୋନରେ ରହୁଛୁ, ସେ କାଳେ ସନ୍ଡେ ଥିଲା ସେ ସବୁ ସେଣ୍ଟ୍ରାଲ ସ୍କୁଲରେ ପଢ଼ୁଥିଲି, ଧର ମୋର ସବୁ ମୁଁ ବାହାରିକି ଯାଉ ବାହାରୁଛି ଗୋଟେ ଛୋଟ ଛୁଆ ତାର ଡ୍ୟାନ୍ସ କରୁଛି, ବାପା ଝିଅଟେ ଏଠି ଗୋଟେ ଟିକେ ଝିଅ ମୋବାଇଲ ଲଗେଇ ଦେଇ ମୋବାଇଲ ଲଗେଇ ଡ୍ୟାନ୍ସ ଅଦ୍ଭୁତ ସଭ୍ୟତା ଆଜ୍ଞା ହେଇଗଲା। କାଲି ତ ସବୁଠୁ ପବିତ୍ର କାଲି ବିଦ୍ୟା ଦେବା ଦିନ ତାର ସରସ୍ୱତୀଙ୍କର, କାଲି ସରସ୍ୱତୀ ପୁରା ଯାହା ଶୁଣୁନଥିବେ ଶୁଣିବେ, ବିଦ୍ୟା ଦାନ କରିବେ ଏମାନଙ୍କୁ, ଏ ବିଦ୍ୟାଗୁଡ଼ା ସବୁ ଅବିଦ୍ୟା ହେଉଛି, ଆଙ୍କ ମୁଣ୍ଡରେ ଏହା ଢୁକୁଛି, ବିଦ୍ୟା ଦଦାତି ବିନୟମ, ଯେତିକି ପାଠ ପଢୁଛୁ ସବୁ ବଦମାସ ହେଉଛି, ସଂସ୍କୃତି ଆଉ ଅଛି କି ଆଜ୍ଞା, ଗୋଟେ ବିଶାଳ ବଡ଼ ପରିବର୍ତ୍ତନ ଦିଗରେ ଚାଲିଛି, ଆଉ ଏହାକୁ ହିଁ ଧର୍ମ ମାନିକି ଚାଲି ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ, ବାସ୍ ଜଷ୍ଟ ଫଲୋ ଦିସ୍ ପାଥ, ବାପା ବି ଖୁସି, ସଂସାର ବି ଖୁସି, ସମାଜ ବି ଖୁସି। କହିଲେ ବାପା ବଳିରେ ସବୁବେଳେ ସତ କହିବୁନୁ, ସବୁବେଳେ ମିଛ କହିବୁନୁ, ଯୋଡ଼ି ଯୋଡ଼ିକି ଚାଲିବୁ, ଆଉ ବିଶେଷ କରି ଏଇ ସ୍ଥିତିରେ ମିଥ୍ୟା ଏଇଟା ସତ୍ୟ, ଏଇ ଯୋଉଟା କହିବେ ନାହିଁ ଶ୍ଳୋକଟି, ଏ ଭକ୍ତ ପାଇଁ ନୁହେଁ କିନ୍ତୁ ଏଇଟା ନୀତି, ନୀତି କି କାଟିପାରିବେନି, ଆଉ ଆମେ ବି ସଂସାର ସେମିତି ଚଳୁଛ ନା, କିଛି ଦିନ ସତ କହି କିଛି ଦିନ ମିଛ ବି ଚଳୁନା ଚଳୁଛ, ଆଉ ବିଶେଷ କରି ଟଙ୍କା କାହା କତିରୁ, ସତ୍ୟ କଥା କହିଲେ ଓମ୍ କହିଲେ ଆପଣ ମିଳିବନି କି କିଛି ରହିବନି, ଆପଣ ଯିଏ ଟଙ୍କା ମାଗୁଛି ସିଏ କ'ଣ କହୁଛି ଆମର ଏତିକି ଟଙ୍କା ଅଛି ବୋଲି, ଆଜ୍ଞା ବହୁତ କିଛି ନାହିଁ ଦେଲଟି, ନାହିଁ ବୋଲି କହିଲେ ମିଳିବ, ନାହିଁ ବୋଲି କହିଲେ ରହିବ, ନର ଏତିକି ଭଲ ଗୁଣ ତୁ ସବୁବେଳେ ନ କହିବ, କାହିଁକି ତୋର ବର୍ତ୍ତମାନ ଶେଷ ଅବସ୍ଥା ଆସିଗଲାଣି, ତୋର ସର୍ବସ୍ୱ ହରଣ କରିନେବେ, ଏଇ ଅବସ୍ଥାରେ ମିଛ କଥା କହିଲେ ବି ଦୋଷ ନାହିଁ, କିନ୍ତୁ ଏଇଟା ସତ୍ୟ, ଏ ନୀତିଟା ଦୋଷ ନାହିଁ ମାନେ ଅଧର୍ମ ନୁହଁ, ମିଥ୍ୟା କହିବା ଅଧର୍ମ, କିନ୍ତୁ ଏଇ ସ୍ଥିତିରେ ଏଟା ନିନ୍ଦନୀୟ ନୁହେଁ। କେଉଁଠି ସ୍ଥିତିରେ ମିଥ୍ୟା କଥା କହିଲେ, ସ୍ତ୍ରୀଶୁ ସ୍ତ୍ରୀକୁ ମିଥ୍ୟା କଥା କହିଲେ ନିନ୍ଦନୀୟ ନୁହେଁ, ମାନେ ଘର ତ କହି ବାବା ସହିତ ଗଣ୍ଡଗୋଳ କରିଦେଇଗଲେ, ଲୋକମାନେ ବେଳେବେଳେ ଭୁଲ ବୁଝନ୍ତି, ସେଥିପାଇଁ ସେ ଗାଁ ଗହଳିକି ଗଲେ ସେମାନେ ସବୁ ସରଳ ସ୍ତ୍ରୀ ଲୋକମାନେ ପଳେଇ ଆସିବେ, କହିବେ ବାବା ଆପଣ ଆମ ବିଷୟରେ କହୁଛନ୍ତି, ପୁରୁଷ ବିଷୟରେ କାହିଁକି ଗୀତ କହୁନାହାନ୍ତି, କାଲି କେତେ ବିଷୟରେ କହିବେ, ମୁଁ କହିଲି ବାବା ମୁଁ କ'ଣ ଗଞ୍ଜା ଲଢ଼େଇ କରିବା ପାଇଁ ଆସିଛି ନା କ'ଣ, ହଁ ଥରେ ତୁମ ସାଙ୍ଗରେ ଲଢ଼ିବି, ଥରେ ତା ସାଙ୍ଗରେ ଲଢ଼ିବି, କିନ୍ତୁ ଯାହା କଥା ଭଗବାନ ମୋତେ ସ୍ମରଣ କଲେ କଥା କହିବ ମୁଁ କହିଦେବି, କହିଲା କାଲି ତୁମକୁ କହିବା, ତାଙ୍କ ବିଷୟରେ କହିଦେଲେ, କହିବେ ଆଜ୍ଞା ଆପଣ ସ୍ତ୍ରୀଙ୍କୁ ସପୋର୍ଟ କରୁ, ସ୍ୱାମୀଙ୍କୁ ସପୋର୍ଟ କରୁଛନ୍ତି, ସ୍ତ୍ରୀକୁ ସପୋର୍ଟ କରୁଛନ୍ତି, ଏଇଟା ସପୋର୍ଟରେ କଥା କ'ଣ ଅଛି, ଶାସ୍ତ୍ର କୁହାଯାଉଛି ବିଚାର କରିବେ, ବୁଦ୍ଧିଟା ଖର୍ଚ୍ଚ କରିବେ, ସ୍ତ୍ରୀ ସୁ ଟୀକାକରଣ କ'ଣ ଲେଖିଲେ, ସ୍ତ୍ରୀ ପର୍ବ ବର୍ଷ ହଉନି, ସେ କଣ୍ଟ୍ରୋଲ ଆସୁନି, ତା କଥା କଥା ବ୍ୟାଙ୍କ ଆକାଉଣ୍ଟ ଖୋଲିଦେବେ, ମୋର ଏତିକି ଟଙ୍କା ଅଛି ଆସିଲେ ଆଉ କଣ୍ଟ୍ରୋଲ ହବ, ସ୍ତ୍ରୀକୁ ସବୁ ସତ କଥା କହିବା ଉଚିତ ନାହିଁ, ଯଦି ସ୍ତ୍ରୀ ସତୀ ନୁହେଁ ପତିପ୍ରାଣା ନୁହେଁ, ତାର ପତି ଉପରେ ପୂର୍ଣ୍ଣ ବିଶ୍ୱାସ ନାହିଁ, ଆପଣ କୋଉ ହିସାବରେ ତାର ସବୁ ସତ କଥା କହୁଛି, ଆପଣ ବିପଦରେ ପଡ଼ିବ, ଆଉ ଏହା ହେଇଛି ନା ଛୋଟ ନୀତି ନାହିଁ ଶୁକ୍ରଙ୍କର ନୀତି, ସ୍ତ୍ରୀକୁ ମିଥ୍ୟା କଥା କହିଲେ ନିନ୍ଦା ନୁହେଁ ନୁହେଁ, କାହିଁକି ନା ଧର୍ମ ନୁହେଁ ଏଟା, କିନ୍ତୁ ନିନ୍ଦନୀୟ ନୁହେଁ ତାକୁ ବର୍ଷ କରିବା, ଦେଖୁଛନ୍ତି ସେ ବର୍ଷ ହୁଅନ୍ତୁ ତାକୁ ମିଛ କଥା କହିବେ, କହିବେ ତ ବାପା ଏହା କହିଲା, ସେ ଆପଣଙ୍କ ବାପା ଉପରେ ରାଗୁଛି, ଶ୍ୱଶୁର ଉପରେ ରାଗୁଛି, ଆପଣ ଭାଇ ଉପରେ ରାଗୁଛି, ଆପଣ ତାକୁ କହିଦେବେ ଭାଇ ଏହା କହିଲା, ବାପା ଏହା କହିଲେ କ'ଣ କରିବା କହିଲେ, ସବୁବେଳେ ତାକୁ ମିଛ କଥା, ବାପା ତୋ କଥା ସବୁବେଳେ ତ କହୁଛନ୍ତି, ଆଉ ଏଭଳିଆ ବୋହୂ ଆମ ଘରେ ନା, ଭାଇ ତ କହୁଛି ଏଭଳିଆ ଭାଉଛ ଆମେ, ତାକୁ ମିଛ କଥା କହି କଣ୍ଟ୍ରୋଲ କରିବା ପୁରୁ, ଏଟା ନିନ୍ଦନୀୟ ନୁହେଁ, ସ୍ତ୍ରୀ ସୁ ନର୍ମ ଥଟା ପରିହାସ, ଥଟା ମୁଁ କ'ଣ କହିଦେଲି,
ପରିହାସ କରିଦେଇଛି।
ଆଉ ବିବାହ ଆସୁ, ବିବାହରେ ମିଥ୍ୟା କଥା କହିବା କିଛି ଦୋଷ ମାନେ ଦୋଷ ନୁହେଁ, ଧର୍ମ ନୁହେଁ କଥା କହିଲେ। ବିବାହ କେଉଁ କଣ୍ଡିସନରେ? ଗୋଟିଏ ଗରିବ ଘର ଝିଅ ବିବାହ ହେଇପାରୁ, ତାର ଅଳ୍ପ ଗୁଣକୁ ବହୁ ଗୁଣ କହିକି ତାକୁ ଗୋଟେ ଯୋଗ୍ୟ ଘର ଦେଇଦେବା, କିଛି କ୍ଷତି ନା କହିବାକୁ? ବିବାହ ଏମିତି ତ ବିବାହ କଲେ ମଝିରେ କଣ ରୁହନ୍ତା କଣ କୁହନ୍ତି ମିଡ଼ିଆଟର ଇଂଲିଶରେ, ଓଡ଼ିଆରେ ମଧ୍ୟସ୍ଥି, ତାର ସବୁଥିରେ ମଧ୍ୟସ୍ଥି, ସେ ଟଙ୍କାରେ ମଧ୍ୟସ୍ଥି କରିବ, ପରସେଣ୍ଟ ପାଇବ, ଆସି ମିଛ କଥା କହିବ ନା? ମିଛ କଥା ନ କଲେ ବିବାହ ହେଇପାରିବ? ୟା ଗୁଣକୁ ତା କତରେ ବଢିବ, ତା ଗୁଣକୁ ୟା କତରେ ବଢିବ, କେବଳ ଟଙ୍କାଟା କିନ୍ତୁ ଅଧିକା ବଢିବ, ଗୁଣଟା କହିଲେ ଟଙ୍କାଟା ଧରିବ, ଟଙ୍କାଟା ଧରିବ ତା ପରସେଣ୍ଟ ଆସିବ। କିନ୍ତୁ ବିବାହ ବାସ୍ତବିକ ବିବାହର ମିଥ୍ୟା କଥା କେବଳ ଏତିକିରେ କୁହାଯାଇଛି, ଯେତେବେଳେ ଗୋଟେ ଝିଅଟେ ବିବାହ ହେଇପାରୁନି ସେଠି ତାକୁ ତାର ଅଳ୍ପ ଗୁଣକୁ ବହୁ ଗୁଣ କହିକି ତାକୁ ବିବାହ କରିଦେବା। ସ୍ତ୍ରୀଷୁ ନର୍ମ ବିବାହେଷୁ ବୃତ୍ତ୍ୟାର୍ଥେ ଜୀବିକା, ଜୀବିକା ଚଳୁନି, ତିନି ଜଣଙ୍କୁ ପୋଷିବା ପାଇଁ ଜୀବିକା ଚଳୁନି, କୁଟୁମ୍ବ ତିନି ଜଣ। ମନୁ ମହାରାଜ କହିଲେ ସେ ଯେଉଁ ସମୟ ବାରମ୍ବାର ଟିକାଟାକୁ ବାରମ୍ବାର ବାରମ୍ବାର ରଚନା କରିଥାନ୍ତି ଟିକାରେ, ସତୀ ଭାର୍ଯ୍ୟା ସୁତ ଶିଶୁ ଅପକାର୍ଯ୍ୟ ସତମ ବୃଦ୍ଧ ଚ ମାତ ପିତର, ବାପା ମା ବୁଢା ବୁଢ଼ୀ ତାଙ୍କୁ ଆପଣ ଜୀବିକା ଦ୍ୱାରା ପୋଷି ପାରୁନାହାନ୍ତି, ସେତିକି ଟଙ୍କାରେ କିଛି ମିଛ କଥା କହିକି ଆଣିଲାଟା ନିନ୍ଦନୀୟ ନୁହେଁ। ଇଏ କୁଟୁମ୍ବ ମାନେ ଏଇମାନେ ବୃଦ୍ଧ ଚ ମାତ ପିତର ସତୀ ଭାର୍ଯ୍ୟା, ଭାର୍ଯ୍ୟା ସତୀ, ସିଏ ବାହାର ଚାକିରି କରିବାକୁ ଯିବନି, କାହାକୁ ମାଗିବନି, ଘରେ ରହିବ, ପତି ପ୍ରାଣ ତାକୁ କାଳ ବ୍ୟାଧି ହେଇଯାଇଛି, ତା ପାଇଁ ମିଛ କଥା କୋଉଠି କରିକି ଆଣିଲେ ନିନ୍ଦନୀୟ ନୁହେଁ। ସୁତ ଶିଶୁ ଛୋଟ ପିଲା ହେଇଛି, ଆପଣ ଗରିବ ଲୋକ ତାକୁ ଟିବିଟେ ହେଇଯାଇଛି, କ'ଣ କ୍ୟାନ୍ସର ହେଇଯାଇଛି, କ'ଣ ହେଇଥିବ ଅପରେସନ୍ କରିବେ, କୋଉଠି ମିଛ କଥା କହି କିଛି ଆଣିଲେ ବି ନିନ୍ଦନୀୟ ନୁହେଁ। ଅପକାର୍ଯ୍ୟମ ସତମ କୃତ୍ୱା, ମନୁ ମହାରାଜ ଏମିତି କହିଦେଲେ, ଅପକାର୍ଯ୍ୟମ ସତମ କୃତ୍ୱା, ସତ ସତ ଅପକାର୍ଯ୍ୟ କରି ଭର୍ତ୍ତବ୍ୟ ମନ ଅବ୍ରବୀତ, ତାଙ୍କୁ ଭରଣ କରିବା ଦରକାର। ମନୁ ମୁଁ କହୁଛି ବା ମନୁଙ୍କର ଏ ଉକ୍ତିକୁ ନୀତିକାର ଲେଖିଛନ୍ତି, ମନୁ ଏଟା କହିଛନ୍ତି, ସିଦ୍ଧ ସ୍ୱାମୀଙ୍କର ମନୁ ଏଇଟା କହିଛନ୍ତି, ମନୁ ସଂହିତାରେ ସିଦ୍ଧ ସ୍ୱାମୀଟାକୁ ଲେଖିଲେ, ମନୁ ଅବ୍ରବୀତ, ମନୁ କହିଛନ୍ତି ବୁଢ଼ା ବାପା ମା ସୁତ ଶିଶୁ ଆଉ ସତୀ ଭାର୍ଯ୍ୟା ବୃତ୍ତ୍ୟାର୍ଥେ, ଆଉ ପ୍ରାଣ ସଙ୍କଟ, ପ୍ରାଣ ସଙ୍କଟ ବେଳେ ତାହେଲେ ବଳିଙ୍କର କୋଉ ଅବସ୍ଥା ଆସିଛି? ପ୍ରାଣ ସଙ୍କଟ, ଆଉ ବୃତ୍ତି ବି ପଳେଇବ, ବଳି ବର୍ତ୍ତମାନ ମିଛ କଲେ କି ଦୋଷ ନାହିଁ। ଆଉ କାହା ପାଇଁ ନା ଗୋ ବ୍ରାହ୍ମଣାର୍ଥେ, ଗୋହତ୍ୟା ହେଇଯିବ ତା ପାଇଁ ମିଥ୍ୟା କଥା କହିଲେ କିଛି ନିନ୍ଦନୀୟ, ବ୍ରାହ୍ମଣାର୍ଥେ ସାଧୁ ସାଧୁବଧ ହେଇଯିବ, ସାଧୁ ବ୍ରାହ୍ମଣ ପାଇଁ ମିଥ୍ୟା କଥା କହିଲେ କିଛି ନିନ୍ଦନୀୟ ନୁହେଁ। ହିଂସାୟ ଗୋବ୍ରାହ୍ମଣ, ଗୋବ୍ରାହ୍ମଣ ତା ହିଂସାୟ ନ ଅନୃତ୍ୟ ସତ୍ ଯୁଗୁସିତ, ଏଟା ଯୁଗୁସିତ ମାନେ ନିନ୍ଦନୀୟ ନୁହେଁ, ଏଠି କୁହାଗଲାନି ପାପ ନୁହେଁ ବୋଲି, ନିନ୍ଦନୀୟ ନୁହେଁ, ପାପ ହେଇପାରେ, ଏ ପାପର କ୍ଷମା ଅଛି, ଗୋଟେ ସ୍ପେସିଫିକ କଣ୍ଡିସନ ଦିଆଯିବ, ଟର୍ମ ଆଣ୍ଡ କଣ୍ଡିସନ, ଏଇ ଟର୍ମ ଆଣ୍ଡ କଣ୍ଡିସନରେ ତୁମେ ଏଟାକୁ ଫଲୋ କରିବ, ଏଟା ସବୁବେଳେ ପାଇଁ ଏଟା କୁହାଗଲାନି ମିଛ କଥା କହିବା। ତେଣୁ ବଳିଙ୍କି ବୁଝେଇଦେଲେ, କହିଲେ ବଳି ତେଣୁ କିଛି କିଛି ମିଛ କଥା କହିବୁ, କିଛି କିଛି ସତ କଥା କହିବୁ, କିନ୍ତୁ ତୋ ପାଇଁ ଏଇଟା ଗୋଟେ ସ୍ପେଶାଲ କେସ୍ ବର୍ତ୍ତମାନ ଆସିଗଲା, ପୁରା ମିଛ କଥା କହିଲେ ବି କିଛି ନିନ୍ଦନୀୟନି। ଏ ବ୍ରାହ୍ମଣ, ଇଏ ବିଷ୍ଣୁ ତୋର ସର୍ବସ୍ୱ ନେଇଯିବେ, ତୋର ପ୍ରାଣ ସଙ୍କଟ ସମୟ ଆସିଗଲା, ଆଉ ତୋର ବୃତ୍ତି ନଷ୍ଟ ହେଇଯିବ, ତୃତୀୟ ତୋ ଉପରେ ନିର୍ଭର କରୁଥିବା ଅସୁର କୁଳ ମାନେ ନଷ୍ଟ ହେବ। କୋଡ଼ିଏ ଅଧ୍ୟାୟ ଆରମ୍ଭ ହେଲେ, ଆସନ୍ତାକାଲି ବଳିଙ୍କର ଉଦ୍ଗାର ଶୁଣିବା, ତାକୁ ଶୁଣି ଅଭିଶାପ ଦେବେ ଶୁକ୍ର, ଅଭିଶାପ ଦେବୁ, ଏ ଶୁକ୍ରଙ୍କର ପ୍ରବଚନ ନାହିଁ, ଭଗବାନଙ୍କର ପ୍ରବଚନ, ଆଜ୍ଞା ଅଭିଶାପ ପାଇକି ବି ବଡ଼ ଆନନ୍ଦିତ ହେବା, ଯାହା ହଉ ଭଗବାନଙ୍କୁ ଦାନ ଦେବାକୁ ଯାଇ ମୁଁ ଆଜି ଅଭିଶାପ ପାଇଲି, ଆନନ୍ଦରେ ଗ୍ରହଣ କରିବି। ବଲିରେ କୋଡ଼ିଏ ଅଧ୍ୟାୟ, ବଲିରେ ଶିଶୁ କବାଚ ବଲିରେ ବଙ୍ଗୁ ଅପତି,
कुलाचार्येन भाषितं तृष्णीभूत्वाख्यनं राजन् उवाचाभितं गुरु तृष्णीभूत्वाख्यनं राजन् परीक्षित गोटे क्षण पाई नीरव रहिगले सपरी स्वभाव चाहिए बड़ी को बड़ी कौन करेंगे गोटे पाखे हरि गोटे पाखे गुरु देखिवा बड़ी कौन करेंगे तृष्णी ए राजन हे परीक्षित तृष्णी मुक्ता क्षण राजन गोटे क्षण पाई तृष्णी विचार कले गुरुदेव मत एम कहीं कौन यार उद्देश्य कौन विचार कले का छोड़े विचार कर खाली प्रवचन आरंभ कर गुरु को त्याग कर दे फ्रॉम टुडे यू आर नो मोर माय गुरु बस आज ठार तो आप मोर गुरु नुहति कारण आप भगवान को दवापाई मत मना कर भगवान को विरोध करुवा व्यक्ति कदापि गुरु हो पार नहीं खाली शुक्राचार्य अभिशुणिया बड़ी करते निष्कपट प्रवचन शुक्राचार्य अभिशाप देवे अभिशाप पाइला पर जल धरि पत्नी आनंद विन्या भाई आसवे देख ली स्वामी को अभिशाप दे खुशी रे मो स्वामी कामना को पूर्ण कर स्वर्ण गड़ूरे जल देवे धो धो ब्राह्मण पाद को धो भगवान पाद को धोई दिव पुणी चल को ने पुणी मस्तक लगे पूजा करेंगे दान दे हरे कृष्ण जय भगवान वामन देव की जय हरि महाराज की जय प्रभु जगन्नाथ बलदेव सुभद्रा महारानी की जय प्रभुपादजी महाराज की जय गुरुवृंदव स्वामी श्री गुरुदेव की जय संभव विष्णु भक्त वृंद की जय निताय गौर प्रणाम हरिहर